चंद्रस्य ज्ञानंजन शलाकया चक्रुन्मीलितं येन तस्मै श्री गुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवी गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादी श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय।
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 ओम नमः भगवते वासुदेवाय।
सर्वप्रथम मुमर परमाराध्य गुरुदेव श्री श्रीमद् गौर गोविंद गोस्वामी गुरुदेवंकर अभय चरण कमल तले निजकु समर्पित करी कृपा भिक्षा करी एवं तंगर चरण तले प्रणाम निवेदन पूर्वक संस्थार संस्थापक आचार्य कृष्ण कृपा श्रीमती श्री श्रीमद् अभय चरण अरविंद भक्ति वेदांत स्वामी प्रभुपाद जी महाराज के चरण कमल प्रणति निवेदन पूर्वक समस्त साधु गुरु वैष्णव आचार्य कृपा भिक्षा करी प्रणति निवेदन पूर्वक उपस्थित श्रोता वैष्णव मान निकट कृपा भिक्षा करी प्रणति निवेदन पूर्वक प्रभु श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी महत कृपार आम मैंने ଶ୍ରୀମଦ ଭାଗବତମ ନବମ ସ୍କନ୍ଦରୁ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ମହାରାଜ ଅମ୍ବରୀଶଙ୍କ ଚରିତ ଶ୍ରବଣ କରୁଛେ। ତେବେ ଗତକାଲି ପର୍ଯ୍ୟନ୍ତ କଥା ଯେଉଁଠି ବିଶ୍ରାମ ଥିଲେ ତାର ସମ୍ୟକ ସୂଚନା ଦେଇ ଆମମାନେ ଆଗକୁ ଯିବା। ସୁଖଦେବ ଗୋସ୍ୱାମୀ ନବ ପରୀକ୍ଷିତ ମହାରାଜଙ୍କୁ ନଭଗ ଆଉ ନାଭାଗର ନିଷ୍କପଟ ଚରିତ୍ରରୁ ରୁଦ୍ରଙ୍କ ନିକଟରୁ କିଭଳି କୃପାପ୍ରାପ୍ତ ହେଲେ କହିସାରିଲା ପରେ ତାଙ୍କର ପୁତ୍ର ଅମ୍ବରୀଶ ମହାରାଜଙ୍କର କଥା ହିଁ କହୁଛନ୍ତି। ଅମ୍ବରୀଶ ମହାବାହୁ ସପ୍ତଦୀପବତୀ ମହି ଅବ୍ୟୟଂ ଚ ଶ୍ରୀୟାମ ଲବ୍ଧ୍ୱା ଅବ୍ୟୟ ସମ୍ପତ୍ତି ଲାଭ କରିଥିଲେ, ପଦବୀ ଲାଭ କରିଥିଲେ, ଅତୁଳ ସମ୍ପତ୍ତି। ଏ ସଂସାରରେ ଦୁର୍ଲଭ ସମସ୍ତେ ଯେଉଁ ପଦବୀ ଧନକୁ କାମନା କରନ୍ତି ତାକୁ ସ୍ୱପ୍ନ ସଂସୃତମ ଇତି ମେନେ ତାକୁ ସ୍ୱପ୍ନ ଭଳି ଦର୍ଶନ କରୁଥିଲେ। ଏ ସମ୍ପତ୍ତିକୁ ଏ ପଦକୁ ସପ୍ତଦ୍ୱୀପର ରାଜା ହୋଇ ମଧ୍ୟ ସ୍ୱପ୍ନ ଭଳି ଦର୍ଶନ କରୁଥିଲେ। କାହିଁକି ଦର୍ଶନ କରୁଥିଲେ ଯଦି ପ୍ରଶ୍ନ କରନ୍ତି ପରୀକ୍ଷିତ, ତାର ଉତ୍ତର ଦେଲେ ଗତକାଲି କଥା ବିସ୍ତାର ଭାବରେ ଏଇଟା କହିଥିଲେ। ବାସୁଦେବ ଭଗବତୀ ତଦ୍ ଭକ୍ତି ଚୁ ସାଧୁସୁ ପ୍ରାପ୍ତଭାବଂ ପରମ ବିଶ୍ୱମ ଜେନ ଇଦମ୍ ଲୁଷ୍ଟବତ୍ ସ୍ମୃତ। ଭଗବାନଙ୍କର କରୁଣା ଆଉ ବୈଷ୍ଣମାନଙ୍କର କରୁଣା, ବୈଷ୍ଣମାନଙ୍କ ନିକଟରେ ପ୍ରେମ, ଭଗବାନଙ୍କ ନିକଟରେ ପ୍ରେମ ହେଇଗଲା ପରେ ଲୁଷ୍ଟବତ୍ ସ୍ମୃତ। ବିଜଧ୍ୱଜ ଯାହା କହୁଥିଲେ ପାଂଶୁ ପିଣ୍ଡବତ୍ ସ୍ମୃତ, ପାଉଁଶର ପିଣ୍ଡ ଭଳି ଏ ସଂସାରର ପଦବୀ ଆଉ ଧନ ତାଙ୍କୁ ଲାଗୁଥିଲା। ଧନ ପ୍ରତି ପଦବୀ ପ୍ରତି ତାଙ୍କର ମହତ ବୁଦ୍ଧି ନଥିଲା, କାହିଁକି ଭଗବାନଙ୍କ ଚରଣରେ ତାଙ୍କର ପ୍ରେମ ହେଇଯାଇଛି ଆଉ ଭଗବାନଙ୍କର ଭକ୍ତ ଚରଣରେ ପ୍ରେମ ହେଇଯାଇଛି। ଯେ ପର୍ଯ୍ୟନ୍ତ ଆମ ଜୀବନରେ ଭଗବାନଙ୍କ ନିକଟରେ ଭକ୍ତ ନିକଟରେ ପ୍ରେମ ନ ଆସିଛି, ଆମେ ଯେତେ କହିଲେ ସୁଦ୍ଧା ହୃଦୟ ଭିତରେ ଆମର ସଂସାର ପ୍ରତି ପଦବୀ ପ୍ରତି ଧନ ପ୍ରତି ମହତ ବୁଦ୍ଧି ରହିବ ହିଁ ରହିବ, ଏଇଟା ଶରୀର ଧର୍ମ। କିନ୍ତୁ ବାସୁଦେବ ଭଗବତୀ ତଦ୍ ଭକ୍ତି ଚୁ ସାଧୁଚୁ ପ୍ରାପ୍ତ ଭାବ ପରମ ଭାବ, কিভাবে পরম্পরা প্রাপ্ত হয়ে তা ব্যাখ্যা করছেন। ভক্তি সমস্তে পাচ্ছেন, প্রেম সমস্তে পাচ্ছেন, কিন্তু সংসারে এই জন রাজা এইভাবে অদ্ভুত ভক্ত সংসারে কে না। সব ইন্দ্র দ্বারা ভগবান সেবা করলে, সব ইন্দ্র দ্বারা প্রতিদিন করলে। গতকাল কথা যে শ্লোক আরম্ভ হয়েছে সে শ্লোক আবৃত করি অবশিষ্ট অংশ আমি মানে যা সবই মন কৃষ্ণ পদার বিন্দয় বচাংসি বৈকুণ্ঠ গুণানুবর্ণনে করৌ হরে মন্দির মার্জনাদিষু শ্রুতিং চকারোচ্যুত সৎকথা দ্বয়ো। গতকাল শুনেছিলে সবই মন কৃষ্ণ পদার বিন্দয় কেবল ভগবান নিকট তাঁর মন রয়েছে। রাজা হয়ে এত বিপুল ঐশ্বর্যের অধিকারী হয়ে কেবল ভগবান চিন্তা করলে জীবন সফল হচ্ছে। কেবল জন জীবর বা জন ভক্তর বা জন মনুষ্যর জীবন সফল হয়ে পড়বে যদি কেবল কৃষ্ণ চিন্তা করা যাব, কেবল কৃষ্ণ চিন্তা। যদি কেবল কি কৃষ্ণ চিন্তা করতে তার লাভ কণ হব? ভগবান ভগবদ গীতার কেদেলে কেবল শব্দ সবুলে লাগিছে ভগবদ গীতার অনন্য চেতা সততম যো মং স্মরতি নিত্য স তস্যাহম সুলভম পার্থম নিত্য যুক্তস্য যোগিনা। ও সুলভ হয়ে যায় ভগবান যেটি সুলভ হয়ে যাতে দুর্লভ বস্তু সুলভ হয়ে যায়। সংসার আর কিছু দুর্লভ বস্তু না, ধন দুর্লভ না, পদ দুর্লভ না, ভগবান প্রাপ্ত ভাবছে দুর্লভ বস্তু। অনন্য যে ভগবান স্মরণ করছেন সে তো প্রভু পাইছে, তাঁর জীবনের অভাব কম রহব? ভগবান পাইলা পরে অপূর্ণতা কেমন রহব জীবনের? মনকু চবিশ ঘন্টা ভগবান পাখে লগাইলে সবই মন কৃষ্ণ পদার বিন্দয় পদার বিন্দয় মানে ভগবান দুই পদ কমলে রখিলে। কিন্তু আচার্য মানে সবুলে কারণ মহত লোকর পাদপদ্মর বন্দনা করা যায়। আমি গুরুদেবর কেউ শাস্ত্রে অ গুরুদেবর মুখমণ্ডলের বর্ণনা শ্রীগুরু চরণ পদ্ম কী ভগবান চরণ কমল মহত লোকর পাদর আগে বর্ণনা আরম্ভ হুয়ে ভগবান চরণ যুগলক ভগবান রূপক পূর্ণ ধ্যান করুলে সবু এবে সবু সময় অন্য কিছু চিন্তা করুন প্রেম আসি যাই অম্বরীশ মহারাজঙ্কর আচাংসি বৈকুণ্ঠ গুণানুবর্ণনে বচনরে কেবল ভগবান কথা কুলে কেবল প্রভুঙ্কর নাম প্রভুঙ্কর কথা এটা বহু বড় সাধন। সুদামা চরিত্র আমি শুনেছিলে বহু ভুবনেশ্বর বোধ বহু বর্ষ তলে যাইলে জীবগোস্বামী টিকার লেখুছেন বচন কু কী কর্তা কলে আবু ক্রিয়া কলে কারণ জীবন কু সার্থক করি এই বচন আচন ক্ষোভকারী জীবগোস্বামী বহু আমার আচার্য মানের ভিতরে সে হচ্ছেন যা কুহতি বৈজ্ঞানিক পদ্ধতি এই কৃষ্ণ ভাবনা সে রচনা করছেন সন্দর্ভ থেসিস যেমন আমার পিএইচডি সব লাভ করছেন সে থেসিস লিখিছেন সন্দর্ভ। আজ পর্যন্ত বিশ্বের এইভাবে পণ্ডিত কে না ব্যাসদেবঙ্ পরে যে স্বরচিত এত শ্লোক রচনা করছেন। জীবগোস্বামী লিখলে সবাক জয়ার্থস্য গুণান গুণীত পরীক্ষিত কুমার সেই বচন হচ্ছে বচন যে বচন দ্বারা ভগবান গুণগান করা যায়। আর সেটি জীবগোস্বামী টিকার লিখলে বচন উপরে কী তো গুরুত্ব দিয়া হল তাকে কী কর্তা কলে আব ক্রিয়া কলে কলে না 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 এই বচন হচ্ছে দুর্বোধ আপনি কে বশভূত করে পারবে আন্দ্রিয় ক্ষোভকারী যদি আপনার ক্রোধ কেবে আসে আপন বচন ফাস্ট বাহার আন্দ্রিয় সবু ইন্দ্রিয় উত্তেজিত করবে এই বচন আবু ইন্দ্রিয় সার্থক করবে এই বচন যেতে ইন্দ্রিয় আমার অনেক আমার মানব মানব জীবন সার্থক করবে এই বচন তা ভিতরে প্রভুঙ্কর নাম সেপা কে সবাগ জয়া তস্য গুণান গুণীত সেই বচন হচ্ছে বচন যে বচন দ্বারা কেবল ভগবান কথা কুযায় আর মহাপ্রভু সেই কথা কুলে গতকাল আমি শুনুলে কৃষ্ণ বিনু কেহ কিছু না ভাবিব আর ন কহিব আর ন বলিব এ ভাগ্য জীবনের সেভাবে দুর্লভ মহাত্মা মানুষ আসে নাহলে ইন্দ্রিয় এই বচন ইন্দ্রিয় সংযম করা এত সহজ না কিন্তু সম্পূর্ণ জীবনের সম্পূর্ণ সময়কে কেবল বচান
వైకుంఠ గుణానువర్ణనే, వైకుంఠ శ్రీకృష్ణస్య గుణ అనువర్ణనే, చక్రపతిలక్ష్మి అనువర్ణనే, పునః పునః బారంబార బారంబార భగవాన్ గారి కథ, భగవాన్ గారి నామ గురుకులే. హరే కృష్ణ 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 హరే హరే, హరే రామ 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 హరే హరే. కరో హరే మందిరమార్జనాదిషు రాజా హి గ్యయం అభిమన్నతిల అభిమానం సురాపానం గౌరవ గౌరవ నరక. ఈ అభిమానం వచ్చి సురాపానం, ఈ శరీర అభిమాన కేవ సమయరు ఆసే భగవాన్ కపిలదేవ్ తాంకర్ మాంకు కోచంతి జౌవన ఆసిగల అభిమాన ఆసి బెస్సి మన్యు నా అభిమాన ఆసివ క్రోధ ఆసివ జత జౌవన అవస్థ పసివ 17-18 వర్ష పసివ దేహా వినివేశ అధిక బడివ మాన అపమాన చింతా సబ్బళ హవ. జజాతి మహారాజ తో సుందర ప్రవచన తాంక స్త్రీ కు బసేకి దౌచంది, ఎంత మధుర ప్రవచన, ఓ గీతా పురా సిద్ధాంత కు చక్రపాత దౌచంది. జజాతి మహారాజ ప్రవచన దే సరిలా పరే సే పళై జివె తో తాంక స్త్రీ కు బసేకి సే ఛాగ ఛాగిర గప కహుచంది. దేవజాని శుక్రాచార్యంకర కన్యా ବହୁତ ବଡ଼ ବିଦ୍ୱାନଙ୍କର କନ୍ୟା, ଇଏ ହଜାର ବର୍ଷ ଭୋଗ କରିସାରିଲା ପରେ ଜଜାତି ମହାରାଜ ତାଙ୍କୁ ଶରୀର ଚେଞ୍ଜ କରିବାକୁ ପଡ଼ିଲା, କିନ୍ତୁ ଦେବଜାନୀ ଦେବଜାନୀ ଯୁବତୀ ଥିଲେ. ଶୁକ୍ରାଚାର୍ଯ୍ୟଙ୍କର ଏଭଳି ଶକ୍ତି, ତାଙ୍କର କନ୍ୟା ଯୁବତୀ ଥିଲେ, 1000 ବର୍ଷ ପୁରୁଙ୍କ ନିକଟରୁ ଭୋଗ ଶରୀର ମାଗିନେଲା ପରେ ବି ସିଏ ଯୁବତୀ ଅବସ୍ଥାରେ ରହିଥିଲେ ଦେବଜାନୀ. ଦେବଜାନୀ ପଚାରୁଛନ୍ତି, ହେ ସ୍ୱାମୀ ତୁମେ ତ କହୁଛ, ସେ କହିଲେ ନା ମାତ୍ର ସ୍ପର୍ଶା ଦୁହିତ୍ରା ବା ନା ବିବ୍ୟକ୍ତ ଆସନ ବସେ ବଲବାନ ଇନ୍ଦ୍ରଜ୍ଞାନ ବିଦ୍ୱାଂସ ବି କରୁଛନ୍ତି, ସ୍ତ୍ରୀକୁ ବସେଇକି ପ୍ରବଚନ ଦେଉଛନ୍ତି. ଇଏ ମୁଁ ପଢ଼ିଲା ବେଳେ ମୋ ମୁଣ୍ଡ ହିଁ ଖରାପ ହେଇଗଲା. ବସିଛନ୍ତି ସୁଖଦେବ କହୁଛନ୍ତି, ଏକା ଆସନରେ ଗୋଟିଏ ଗୃହରେ ବସିକି ଛାଗ ଛାଗଳି ଗପ କହୁଛନ୍ତି, କିଏ ଜଜାତି ମହାରାଜ ଆଉ ନିଜ ସ୍ତ୍ରୀକୁ କହୁଛନ୍ତି ଏ କଥା. ମାତ୍ରା ସ୍ପର୍ଶା ଦୁହିତ୍ରା ବା ସେ ସ୍ତ୍ରୀ କଥା କହିଲେଣି, ସ୍ତ୍ରୀକୁ ପାଖରେ ବସେ ବୋଲି, କାରଣ ସ୍ତ୍ରୀ ତାଙ୍କ ପାଖରେ ବସିଛନ୍ତି. କହିଲେ ମାଆକୁ ଭଉଣୀକୁ ବା ନିଜ ଝିଅକୁ ଗୋଟିଏ ଆସନରେ ବସେ ବୋଲି, କିନ୍ତୁ ବସିଛନ୍ତି ଗୋଟିଏ ଆସନରେ ସ୍ତ୍ରୀ ପାଖରେ. ତା ମାନେ ଆଉ ସ୍ତ୍ରୀ ଯେ ଗୋଟିଏ ଆସନରେ ବସିବାଟା କହିବା କ'ଣ ଆବଶ୍ୟକ ଅଛି? ଏତେ ବିଦ୍ୱାନ ପ୍ରବଚନ ଦେଉଛନ୍ତି, ସେଠି ପଚାରୁଛନ୍ତି ସିଏ, ଆଚ୍ଛା ଆଚ୍ଛା ତୁମର ଏତେ ସୁନ୍ଦର ବୈରାଗ୍ୟ ଆସିଗଲା, ମୋତେ କହିଲେ ସଂସାରରେ ଶାନ୍ତି ପାଇବାର ସବୁଠୁ ବଡ଼ ମାର୍ଗ କ'ଣ? ସେତେବେଳେ ସେଇ ଗୀତାର ଶ୍ଳୋକ ସେ କହିଛନ୍ତି, ଠିକ ଗୀତାର ଶ୍ଳୋକ ଭଳି, ସଂସାର କାହା ପ୍ରତି ଯାହା ରାଗ ନାହିଁ, ରାଗ ଦ୍ୱେଷ ଅଭିମୁକ୍ତେଷୁ, ଯାହାର କାହା ପ୍ରତି ଆସକ୍ତି ନାହିଁ, କାହା ପ୍ରତି ଦ୍ୱେଷ ନାହିଁ, ସେ ସଂସାର ସବୁଠୁ ବଡ଼ ସୁଖୀ. କାହାକୁ ଦ୍ୱେଷ କରିବନି ଆଉ କାହା ପ୍ରତି ଆସକ୍ତି ହେବନି, କେବଳ ଭଗବାନଙ୍କର ଭଜନ କରିବ, ଭଗବାନଙ୍କ ଚରଣ ତଳେ ମନେ ରଖିବ, ସେ ସଂସାର ସବୁଠୁ ବଡ଼ ସୁଖୀ ହବ. ଯଜାତି ମହାରାଜ କନକ୍ଲୁଜନ ଦେଉଛନ୍ତି, 1000 ବର୍ଷ ପରେ ଆଜ୍ଞା ଦେବଜାନୀ ବି ଭଗବାନଙ୍କୁ ପାଇଯିବେ ଭଜନ କରିକରି, ସ୍ୱାମୀଙ୍କ ପ୍ରବଚନରେ ସେ ଭଗବାନଙ୍କୁ ପାଇଗଲେ, ଜୟତି ମହାରାଜ ଭଗବାନ ପାଇଗଲେ, ବଡ଼ ସୁନ୍ଦର ଚରିତ କେବେ ହବ, କିନ୍ତୁ ସେଥିରେ ବେଶୀ ଟିକେ ପବ୍ଲିକ କଥା ଆସିବ ବୋଲି ସେଟା ମୁଁ ଏଥର କଲିନି. ଭକ୍ତମାନଙ୍କର ଆମ ପାଇଁ ଏଇଟା ବହୁତ ଗୁରୁତ୍ୱ, ଅମ୍ବରୀଶ ଚରିତ ସେଥିପାଇଁ ଆଲୋଚନା କରିବା ପାଇଁ ମନସ୍ଥ କଲି ଗୁରୁଦେବଙ୍କ ପ୍ରେରଣାରେ. ତେବେ ଏହି କଥାରେ ପଡ଼ିଥିଲା ବଚନ କ୍ଷୋଭକାରୀ ଇ ବଚାଂଶୀ ଏ କର ଘର ମନ୍ଦିର ମାର୍ଜନା ଆଦିଶୁ. ଅଭିମାନରୁ ମୁଁ ଯାଇଥିଲି, ଶରୀରର ଅଭିମାନ ବଢ଼ିଯାଏ, ଅଭିମାନ ବଢ଼ିଗଲେ ଇଏ ମୋର ଶତ୍ରୁ ଇଏ ମୋର ମିତ୍ର, ମନ ଅନୁକୂଳ ପ୍ରତିକୂଳ କରେ, ଶରୀରରେ କିଛି ଅନୁକୂଳ ପ୍ରତିକୂଳ ନାହିଁ. ଶରୀର ଯୁବକ ଅବସ୍ଥାକୁ ଆସିଗଲା ମାନେ ସବୁବେଳେ ଖୋଜିବ ମୋ ମାଇଣ୍ଡ ସହିତ, ମୁଁ ଯାହା ଭାବୁଛି ସମସ୍ତେ ମୋତେ ସପୋର୍ଟ କର, ଯିଏ ମୋର ସପୋର୍ଟ ନକଲା ସିଏ ମୋର ଶତ୍ରୁ, ବାପା ବି ଶତ୍ରୁ, ସ୍ତ୍ରୀ ବି ଶତ୍ରୁ, ଭାଇ ବି ଶତ୍ରୁ, ସବୁ ଶତ୍ରୁ ହେଇଯିବ, କାହିଁକିନା ଅଭିମାନ ଆସିଲା. ଭଗବାନ କପିଳଦେବ ତାଙ୍କ ମାଆଙ୍କୁ ବସେଇକି ପ୍ରବଚନ ବି ଦେଉଛନ୍ତି, କାମୀ କାମୀ ଅନ୍ତରାୟ କରୋତି ଦ୍ରୋହ 31 ଅଧ୍ୟାୟରେ ତୃତୀୟ ସ୍କନ୍ଧରେ, ତାର ସବୁବେଳେ କାମନା ଆସିବ, ସେ ଆଉ ଗୋଟେ କାମୀକୁ ଦେଖିଲା ମାନେ ତା ଦ୍ରୋହ ଆସିବ, ଏ ଅଭିମାନ ଚାଲି ଆସିବ. କିନ୍ତୁ ରାଜା ହେଇକି ରାଣୀ ଅଛନ୍ତି, ଦାସୀମାନେ ଅଛନ୍ତି, କରୋ ହରେ ମନ୍ଦିର ମାର୍ଜନା ଆଦିଶ, ନିଜ ହାତରେ ମନ୍ଦିର ମାର୍ଜନା କରୁଥିଲେ, ମନ୍ଦିର ମାର୍ଜନା କରିବା ପାଇଁ କି ଦାସଦାସୀ ନଥିଲେ. ଜୀବନର ଗୋଟେ ବହୁତ ବଡ଼ କାମ ହେଉଛି ସେବା, ବହୁତ ବଡ଼, ଆପଣ ଶୁଣିବେ କେତେ ସୁନ୍ଦର ପ୍ରବଚନ ସୁଖଦେବ ଗୋସ୍ୱାମୀ ଦେଇଛନ୍ତି ସେବା। ଆଜି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେବା ଧର୍ମରେ ପାଇଛନ୍ତି, ଆଉ ଯେଉଁମାନେ ଭଗବାନଙ୍କୁ ଜପ କରିକି ପାଇଛନ୍ତି, ନାମ କରିକି ପାଇଛନ୍ତି, ସେ ମହାତ୍ମାଙ୍କୁ ବୁଝିବାକୁ ପଡ଼ିବ ଜାତରତି ସାଧକ ପୂର୍ବ ଜନ୍ମରେ ସେ ସେବା କରିକି ଆସିବ। କାରଣ ସେବା ଧର୍ମ ନହେଲେ ଗୋଟେ ବଦ୍ଧ ଜୀବର ଇନ୍ଦ୍ରିୟ ଗୁଡ଼ିକ ଶୁଦ୍ଧ ହେବେନି। ସେଥିପାଇଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୁରୁବାସ୍ତକରେ ପ୍ରଥମେ ଲେଖିଲେ, ଗୁରୁଙ୍କର ଏଇଟା କାମ, ଶ୍ରୀବିଗ୍ରହ ଆରାଧନା ନିତ୍ୟ ନାନା ଶୃଙ୍ଗାରତନ ମନ୍ଦିର ମାର୍ଜନା ଦିଶୁ ଯୁକ୍ତାଶ୍ୟ ଭକ୍ତାଶ୍ୟ, ଭକ୍ତକୁ ନିଯୁକ୍ତି କରିବେ ଗୁରୁ। ଇଏ ନିଜେ ରାଜା ହେଇକି କାହାକୁ ନିଯୁକ୍ତି କରୁନଥିଲେ, କରୋ ହରେ ମନ୍ଦିର ମାର୍ଜନା ଆଦିଶୁ। ବୀରରାଘବାଚାର୍ଯ୍ୟ ଆଦିଶୁ ଶବ୍ଦ ଅର୍ଥରେ କହୁଛନ୍ତି କୌଣସି ପୂଜାରେ ରଖିକି ସେ ପୂଜା କରୁନଥିଲେ, ନିଜେ ପୂଜା କରୁଥିଲେ, ନିଜେ ଫୁଲ ତୋଳୁଥିଲେ, ନିଜେ ମାଳ ଗୁନ୍ଥୁଥିଲେ। ନିଜେ ସେବା କରିବାର ବହୁତ ମହିମା ଅଛି, ବହୁତ ମହିମା ଅଛି, ନିଜେ କରୁଥିଲେ। ଦେଖ କେତୋଟି ଇନ୍ଦ୍ରିୟକୁ ଲଗେଇଲେ, ମନକୁ ଲଗେଇଲେ, ବଚନକୁ ଲଗେଇଲେ, ଶରୀରକୁ ଲଗେଇଲେ, ଆଉ କ'ଣ ରହିଲା ନା ଶ୍ରୁତି ଚକାର ଅଚ୍ୟୁତ ସତ କଥା ଦୟ। ଏଇ ଚକାରଟି ତିନୋଟି ଶ୍ଳୋକରେ ଅନ୍ୱୟ ହବ। ସବୁ ଇନ୍ଦ୍ରିୟକୁ ନିଜେ ନିଯୁକ୍ତି କରୁଥିଲେ, ଏ ଇନ୍ଦ୍ରିୟ ତୁ ଏଇ କାମଟା କର, ରାଜା ରାଜା ଭକ୍ତରେ ବି ସେ ରାଜା ଥିଲେ, ସବୁ ଇନ୍ଦ୍ରିୟମାନେ ସେ କର୍ମ କରୁଥିଲେ। କର୍ଣ୍ଣରେ ଭଗବାନଙ୍କର କଥା ଶୁଣୁଥିଲେ, ପ୍ରତିଦିନ ସାଧୁମାନଙ୍କୁ ଡାକି ତାଙ୍କ ନିକଟରୁ ଭଗବାନ କଥା ଶୁଣୁଥିଲେ, ପ୍ରତିଦିନ ଭଗବାନ କଥା ଶୁଣୁଥିଲେ। ଯଦି ଶ୍ରବଣ ସୁଯୋଗ ନଥାଏ ସେତେବେଳେ ଅଧ୍ୟୟନ କରାଯାଏ, ଶ୍ରବଣ ଯେଉଁଠି ସୁଯୋଗ ସେଠି ଶୁଣାଯିବ। ଅବଶ୍ୟ ଅଧିକାରୀ ବୈଷ୍ଣବ ପାଖରୁ ଶୁଣିବା ଦରକାର, ଅଧିକାରୀ ବୈଷ୍ଣବଙ୍କ ନିକଟରେ ନିର୍ମଚ୍ଛର ଯେଉଁମାନେ ବୈଷ୍ଣବ ଯେଉଁମାନଙ୍କ ଅନ୍ତରର ଉଦାର ଭାବ ଅଛି। ଗୋଟେ ଶ୍ଳୋକ ପଦ୍ମପୁରାଣର ଶ୍ଳୋକ ମୁଁ ଦେଖୁଥିଲି ବକ୍ତାର ଲକ୍ଷଣରେ, ସେ ଲେଖିଛନ୍ତି ଯେଉଁ ବକ୍ତା ଜୀବଗୋସ୍ୱାମୀ ବି ସ୍ୱରାଗ ନିରାଗ ବକ୍ତା ବିଷୟରେ ବହୁତ ସୁନ୍ଦର କଥା ଲେଖିଛନ୍ତି। ଆମର ତ ସେ ଜିନିଷ ଦେଖିଲେ ଆମର କିଛି ଯୋଗ୍ୟତା ନାହିଁ କହିବା, କେବଳ ନିଜର ଶୋଧନ ପାଇଁ ଆମେ କହୁଛୁ, କାହାର ଶୋଧନ ପାଇଁ ନାହିଁ ନିଜର। ମୋତେ ଟିକେ ଲାଗିରହୁ, କାଳକ୍ଷେପଣ ହଉ, ସମୟଟା ଯାଉ। ଆଉ ସେ ଲେଖିଛନ୍ତି ଯେଉଁ ବକ୍ତା କାମୀ କ୍ରୋଧୀ ଦୁଷ୍ଟ ବ୍ୟକ୍ତି ଅନ୍ତରରେ ଭଗବାନଙ୍କ ହରିକଥା ମାଧ୍ୟମରେ ତାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆଣିପାରେ, ସେ ବକ୍ତା ହିଁ ସ୍ୱରାଗ ବକ୍ତା ବୋଲି ଜାଣିବ। କାମୀ କ୍ରୋଧୀ ଏମାନେ ଯଦି ଭଗବତ ଉନ୍ମୁଖୀ ହେଇଗଲେ ତେବେ ସେ ପ୍ରବଚନ ନିଜେ ଶୁଣୁଥିଲେ ବସିକି, ରାଜା ହେଇକି ବସି ପ୍ରତିଦିନ ଶୁଣୁଥିଲେ, ଶ୍ରୁତି ଚକାର ଶୁଣିବା କର୍ଣ୍ଣଟାକୁ ନିଯୁକ୍ତି କରିଥିଲେ ଭଗବାନଙ୍କ କଥାରେ, ପ୍ରତିଦିନ ଶୁଣୁଥିଲେ। ଆଉ ଜୀବଗୋସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେତେବେଳେ ଏଗୁଡ଼ିକୁ ଟୀକା କଲେ, ସବୁବେଳେ ବୈଷ୍ଣବ କଥା ଲଗେଇଲେ, ଶ୍ରୁତିମ୍ ଚକାର ଶ୍ରୁତମ ଅଚ୍ୟୁତସ୍ୟ ବିଷ୍ଣୁ ସତାମ, ବିଷ୍ଣୁଙ୍କର ଭକ୍ତ ସାଧୁମାନଙ୍କର କଥା ବିଷ୍ଣୁଙ୍କର କଥା ଶୁଣୁଥିଲେ, ସତାମ ତତ୍ ଭକ୍ତାନାମ କଥା ଅପକର୍ଷେ ନ ତୁ ଜ୍ଞାନ କର୍ମାଦି ଉତ୍କର୍ଷେ ଇତ୍ୟର୍ଥ। ଭକ୍ତମାନଙ୍କ ଚରିତ ଶୁଣୁଥିଲେ, କେବଳ ଭଗବାନ କଥା ଶୁଣୁନଥିଲେ, ଭକ୍ତ କଥା ବି ଶୁଣୁଥିଲେ। ଭକ୍ତ ଚରିତ ଶୁଣିବା ଦରକାର, ଭକ୍ତ କଥା ବି ଶୁଣୁଥିଲେ। ଆପଣ କହିବେ କାହିଁକି ଇଏ ଆମର ଗୁରୁଦେବଙ୍କର ଶିକ୍ଷା, ଏଗୁଡ଼ିକ ଆମର ରକ୍ତ ମାଂସର ମଜା ଭିତରେ ପଶିଯାଇଛି, କେଉଁ ସେଣ୍ଟିମେଣ୍ଟାଲ ଭାବନାରେ ଆମେ କହୁନୁ। ଭଗବାନ ଯଦି ବାସି କୁହନ୍ତି ଆମେ ଏଟାକୁ ଛାଡ଼ିପାରିବୁନି, ଏଇଟା ବାସ୍ତବିକ ଜିନିଷ, ଏଇଟା ସିଦ୍ଧାନ୍ତ। ଭଗବାନଙ୍କୁ କିଏ ପଚାରେ ଆଜ୍ଞା, ଭଗବାନ ଯଦି କୃଷ୍ଣ ଯଦି ଏକୁଟିଆ ଆସିକି ମୁରଲୀ ବଜେଇବେ ବୃନ୍ଦାବନରେ, ବଇଁଶୀ ବଜେଇବେ, ସେ ବଇଁଶୀ ବଜେଇ ପାରିବେ? ଆରେ ବଇଁଶୀ ବଜେଇବେ ଶୁଣିବ କିଏ, ସେ ବଜେଇଲେ ବଇଁଶୀ ଦେଖିବା ତୁମ ଭକ୍ତ କେହି ରହିବେନି ତୁମ ପାଖରେ, ଭଗବାନ ପକ୍କା ହେଇଯିବେ। ଭଗବାନଙ୍କର ଲୀଳା କାହାକୁ ନେଇକି, କାହାକୁ ନେଇ, ଭକ୍ତକୁ ନେଇକି ନା? ଯଦି କୁହାଯିବ ଭଗବାନ ଆପଣଙ୍କୁ କେଉଁ ଭକ୍ତ, କୌଣସି ଭକ୍ତ ଦିଆଯିବେନି, ଆପଣ ଲୀଳା କରନ୍ତୁ, କେତେ ସମୟ ନାଚିବେ କହିଲେ, ଦେଖିବାକୁ କେହି ନଥିବେ କି ଶୁଣିବାକୁ କେହି ନଥିବେ, କୃଷ୍ଣ କ'ଣ କରିବେ? ଏକାକି ଭଗବାନ ଯେତେବେଳେ ବଂଶୀ ବଜାନ୍ତି ଶାନ୍ତରସର ବୃକ୍ଷମାନେ ଶୁଣନ୍ତି। ଆରେ ପ୍ରେମଟା ଗୋଟେ ରେସିପିକେସନ ଦରକାର ନା, ଏକୁଟିଆ କ'ଣ କୃଷ୍ଣ କରିବେ ଭକ୍ତ ନହେଲେ? ଆଉ ଚୈତନ୍ୟ ଭାଗବତ ଚୈତନ୍ୟ ଚରିତାମୃତର ପୁରା ସିଦ୍ଧାନ୍ତ, ମଦ୍ଭକ୍ତ ବିନୋଦାୟ କରୋତି ବିବିଧ କ୍ରୀଡ଼ା, ମୋ ଭକ୍ତ ପାଇଁ ମୁଁ ଆସିଛି ନା, ମୋ ଭକ୍ତ ପାଇଁ ମୁଁ କ୍ରୀଡ଼ା କରୁଛି ନା, ଭକ୍ତ ନଥିଲେ ଭଗବାନ କିଏ ପଚାରିବ? ଭକ୍ତମାନେ ଆମ ଭଳିଆ ନାହିଁ ଆଜ୍ଞା, ଐକାନ୍ତିକ କୃଷ୍ଣଙ୍କୁ ଯିଏ ହୃଦୟରେ ବାନ୍ଧିଛନ୍ତି ସେଭଳି ଭକ୍ତ ପାଇଁ ସବୁ ଲୀଳା, ଆଉ ତାଙ୍କର କଥା ସବୁବେଳେ ଶୁଣିବା ଦରକାର। ତାଙ୍କର କଥା ଦୈନ୍ୟ ଭାବରେ ଶୁଣିଲେ ତାଙ୍କର ସଙ୍ଗଟା ଆମକୁ ମିଳିଯିବ, କରୁଣା ଆମକୁ ମିଳିଯିବ। ଆଉ ଚୈତନ୍ୟ ମହାପ୍ରଭୁ ଯେତେବେଳେ ବୃନ୍ଦାବନ ଯାଇଛନ୍ତି, ଦକ୍ଷିଣ ଯାଇଛନ୍ତି, ଶ୍ରବଣ ଉପରେ କେତେ ଗୁରୁତ୍ୱ, ଭାଗବତ ସିଦ୍ଧାନ୍ତ ଶ୍ରବଣ ଉପରେ, ଚୈତନ୍ୟ ଭାଗବତ ଚୈତନ୍ୟ ଚରିତାମୃତ ସିଦ୍ଧାନ୍ତ ଶ୍ରବଣ ଉପରେ। ମହାପ୍ରଭୁ ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟର ଯେ ତତ୍ତ୍ୱବିତ୍ ଆଚାର୍ଯ୍ୟ ଯିଏ ତାଙ୍କ ପାଖରେ ପହଞ୍ଚନ୍ତି, ମହାପ୍ରଭୁ ତ ଭାରି ଚାଲା। ମହାପ୍ରଭୁ ବୈଷ୍ଣବ ସିଦ୍ଧାନ୍ତକୁ ବଡ଼ ଟ୍ରିକ୍ରେ ପ୍ରତିଷ୍ଠା କରିଛନ୍ତି, ଅଲଗା ସମ୍ପ୍ରଦାୟ ଡାଇରେକ୍ଟ କଥା କହିନାହାନ୍ତି। ମହାପ୍ରଭୁ କହିଲେ ମୁଁ ତ ଅଜ୍ଞ ଲୋକ, ମୁଁ ସାଧ୍ୟ ସାଧନ କ'ଣ ଜାଣିନି, ମୋତେ ଟିକେ ବୁଝେଇଲ ସାଧ୍ୟ କ'ଣ, ସାଧନ କ'ଣ, କ'ଣ ସାଧନ କରିବା, ସାଧ୍ୟ ବସ୍ତୁ କ'ଣ ପାଇବା, ସାଧ୍ୟ ମାନେ ଯାହାକୁ ରେଜଲ୍ଟ କୁହାଯାଏ, କେଉଁ କର୍ମ କରିବା ଏଇଟା ସାଧନ, କ'ଣ ପାଇବା ଏଇଟା ସାଧ୍ୟ। ମହାପ୍ରଭୁ କହିଲେ ମୁଁ ତ ନୂଆ ସନ୍ନ୍ୟାସୀ, ମୁଁ କିଛି ଜାଣିନି, ମୁଁ ଅଜ୍ଞ ଲୋକ। ମାଧ୍ୱାଚାର୍ଯ୍ୟଙ୍କ ପୀଠରେ ରହିକି ତାଙ୍କ ଆଚାର୍ଯ୍ୟମାନଙ୍କୁ ପଚାରିଛି, ମୋତେ ଟିକେ କୁହ ସାଧ୍ୟ ସାଧନ କ'ଣ। ଆଚାର୍ଯ୍ୟ କହୁଛନ୍ତି, ଆଚାର୍ଯ୍ୟ କହେ ବର୍ଣ୍ଣାଶ୍ରମ ଧର୍ମ କୃଷ୍ଣେ ସମର୍ପଣ, ଆଚାର୍ଯ୍ୟ କହେ ବର୍ଣ୍ଣାଶ୍ରମ ଧର୍ମ କୃଷ୍ଣେ ସମର୍ପଣ, ଏହି ହୟ କୃଷ୍ଣ ଭକ୍ତେ ଶ୍ରେଷ୍ଠ ସାଧନ, ଏହି ହୟ ପ୍ରଭୁଙ୍କୁ ଉତ୍ତର ଦେଉଛନ୍ତି ତାଙ୍କ ଆଚାର୍ଯ୍ୟ ମାଧ୍ୱାଚାର୍ଯ୍ୟଙ୍କର, ଯିଏ ଆଚାର୍ଯ୍ୟ ଥିଲେ ସେ ପୀଠରେ। କହିଲେ ବର୍ଣ୍ଣାଶ୍ରମ ଧର୍ମ ହିସାବରେ କର୍ମ କରିକି କର୍ମଫଳକୁ କୃଷ୍ଣଙ୍କୁ ଦେବା ହେଉଛି ଏଇଟା ସାଧନ। ବ୍ରାହ୍ମଣ ବ୍ରାହ୍ମଣ କର୍ମ କ୍ଷତି କରିବ, କ୍ଷତିରେ କ୍ଷତିରେ କର୍ମ କରିବ, ବୈଶ୍ୟ ବୈଶ୍ୟ କର୍ମ କରିବ, ଶୂଦ୍ର ଶୂଦ୍ର କର୍ମ କରିବ, ତା କର୍ମଫଳଟାକୁ ଏଇଟା ଭଗବାନଙ୍କୁ ଅର୍ପଣ କରିବ, ଏଇଟା ହେଉଛି ସାଧନ ଜିନିଷ। କିନ୍ତୁ ଯଦ କରୋସି ଯଦ ସ୍ନାହସି ଯଦ ଜୁହସି ଯଦା, ଏଇଟା ଆରମ୍ଭ। ବର୍ଣ୍ଣାଶ୍ରମ ଧର୍ମ ବହୁତ ବଡ଼, ବର୍ଣ୍ଣାଶ୍ରମ ଧର୍ମଟା ଫାଉଣ୍ଡେସନ କିନ୍ତୁ ଜାଣିଛନ୍ତି, ବର୍ଣ୍ଣାଶ୍ରମୀ ଧର୍ମ ଭଗବାନଙ୍କୁ ପାଇଗଲା ପରେ ସେ ବର୍ଣ୍ଣାଶ୍ରମକୁ ଛାଡ଼ିନି, ତାର ଅଭିମାନଟା ରହିଯାଏ ମୁଁ ବର୍ଣ୍ଣାଶ୍ରମ ଲୋକ। ଆମର ଓଲଟା, ଆମର ଓଲଟା, ସେ ନେଇକି ଗୁରୁଦେବ ଯଦି କିଏ ବ୍ରାହ୍ମଣ ଦେଖିବା, ଆମେ କିଏ ଗୁରୁଦେବ, ତୁ ପଇତା ନେଇ କ'ଣ ବ୍ରାହ୍ମଣଗିରି ଦେଖିବୁ ନା କ'ଣ, ତୁ ବ୍ରାହ୍ମଣଗିରି ଦେଖିବୁ, କାରଣ ଆମର ଅଭିମାନ ଆସିଛି ମୁଁ ବ୍ରାହ୍ମଣ ବୋଲି। କିନ୍ତୁ ବର୍ଣ୍ଣାଶ୍ରମ ଧର୍ମ ହିସାବରେ ଧରିବାକୁ ଗଲେ ଆମେ କ୍ଷତ୍ରିୟ କୂଳର ପିଲା, ଆମର ଯଦି ବ୍ରାହ୍ମଣ ଅଭିମାନ ଚାଲି ଆସିଲା, ଆମର ଭକ୍ତିରେ କ'ଣ ଲାଭ ହେଲା। ଆଜି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେମାନେ ଅତି ଉନ୍ନତ ସ୍ଥିତି ଗଲା ପରେ ବର୍ଣ୍ଣାଶ୍ରମ ଧର୍ମର କର୍ମଟାକୁ ଛାଡ଼ିନାହାନ୍ତି। ମୁଁ ନିଚ ଲୋକ ଯେତେ ଜଣ, ଆଜି କବୀର କୁହନ୍ତୁ, ଆଜି ସୁଦାମା କୁହନ୍ତୁ, ଆଜି ଯେଉଁମାନେ କର୍ମକୁ ଛାଡ଼ିନାହାନ୍ତି, କ୍ଷତ୍ରିୟ ଧ୍ରୁବ ମହାରାଜ ଭଗବାନଙ୍କୁ ପାଇକି ଆସିଲେ, ରାଜକାର୍ଯ୍ୟ କଲେ, ସେ କହିଲେଣି ଯେ ବର୍ଣ୍ଣାଶ୍ରମ ଧର୍ମକୁ କାଟି ନାହାନ୍ତି, ବର୍ଣ୍ଣାଶ୍ରମ ଧର୍ମରେ ରହି ଭଗବତ ଭକ୍ତି କରିଛନ୍ତି, ଶ୍ରବଣ କୀର୍ତ୍ତନ କରିଛନ୍ତି, କିନ୍ତୁ ଅଭିମାନଟା ରହିଲା ମୁଁ ହେଉଛି ଗୃହସ୍ଥ ଲୋକ, ମୁଁ ବ୍ରାହ୍ମଣ ଲୋକ, ମୁଁ କ୍ଷତ୍ରିୟ ଲୋକ, ଅଭିମାନଟା ରହିଲି ସବୁବେଳେ। ଯଦି ବର୍ଣ୍ଣାଶ୍ରମ ଅଭିମାନକୁ କାଟିଦେଲେ ମୁଁ କୃଷ୍ଣ ଭକ୍ତ ହେଇଗଲି, ଦୈନ୍ୟ ଚାଲିଗଲା। ବର୍ଣ୍ଣାଶ୍ରମ ହରିଦାସ ଠାକୁର ଗୋସ୍ୱାମୀମାନେ ବଡ଼ଦାଣ୍ଡରେ ଚାଲୁନଥିଲେ, ବଡ଼ଦାଣ୍ଡରେ ସନାତନ ଚାଲନ୍ତି ନା। ମହାପ୍ରଭୁ ବହୁତ ଖୁସି ହୁଅନ୍ତି, ବହୁତ ଖୁସି ହୁଅନ୍ତି, ହଁ ସଙ୍ଗ କରିକି, ଜାତିର ନୁହନ୍ତି, ଜାତିରେ ସେ ବହୁତ ଉଚ୍ଚ କୋଳରେ ରୋଷ ସନାତନ। ଆମେ ରହିଲୁ ମୁସଲମାନ ନିକଟରେ, ଆମର ସଙ୍ଗ ହେଇଗଲା ଏତେ ଦିନ ନା ମୁସଲମାନ। ହରିଦାସ ଠାକୁର ତ କେବେ ବି ଯାଉନଥିଲେ, ଦୂରରେ ରହିକି ଦଣ୍ଡବତ କରି ପତକାକୁ ଦେଖି, ତାଙ୍କ ବର୍ଣ୍ଣାଶ୍ରମ ଧର୍ମଟାକୁ ଚାବୁଡ଼ି ଧରିଥିଲେ ନା ନାହିଁ, ପାଇଗଲେଣି ଭଗବାନ। କିନ୍ତୁ ବର୍ଣ୍ଣାଶ୍ରମ ଧର୍ମକୁ ଆମର ଟୋଟାଲ ଭଗବାନ ଭଗବାନ କୁଆଡ଼େ ଅଛନ୍ତି, ଆମେ ସବୁ ଛାଡ଼ିଦେଲେ, ଆମ କର୍ମ କିଛି ନାହିଁ, ଆଉ ଅଭିମାନଟା ଆସିବ ଭକ୍ତ କି ଦେବା। ଏ ସିଦ୍ଧାନ୍ତ ବର୍ଣ୍ଣାଶ୍ରମ ଧର୍ମଟା ହେଉଛି ଛାତ ତଳେ କ'ଣ ଦିଆଯାଏ, ସେଣ୍ଟ୍ରିଂ କରାଯାଉନି, ସେଣ୍ଟ୍ରିଂ, ସେଣ୍ଟ୍ରିଂଟା ଇମ୍ପୋର୍ଟାଣ୍ଟ, ଛାତଟା ଇମ୍ପୋର୍ଟାଣ୍ଟ ନୁହେଁ, ସେଣ୍ଟ୍ରିଂ ନ ରହିଲେ ଛାତ ରହିପାରିବନି, କିନ୍ତୁ ସେଣ୍ଟ୍ରିଂଟା କେତେବେଳେ ଆବଶ୍ୟକ ନାହିଁ, ସେତେବେଳେ ଛାତ ଷ୍ଟ୍ରଙ୍ଗ ହେଇଗଲା। ଛାତ ଷ୍ଟ୍ରଙ୍ଗ ହେଇଗଲା ପରେ ଘରେ ଯଦି କିଏ ସେଣ୍ଟ୍ରିଂ ରଖିଥିବ ତାକୁ ବୋକାବୁଲି କହିବେନି, ସେଣ୍ଟ୍ରିଂ ଦରକାର ନାହିଁ, କାଟିଦିଅ, କିନ୍ତୁ ସେଣ୍ଟ୍ରିଂ ବିନା ଛାତ କେବେ ରହିପାରିବନି, ସେଣ୍ଟ୍ରିଂଟା ଆବଶ୍ୟକ। ବର୍ଣ୍ଣାଶ୍ରମ ପ୍ରଭୁ ସେଥିପାଇଁ କହିଛନ୍ତି ଦୈବ ବର୍ଣ୍ଣାଶ୍ରମ, ଆମର ଭକ୍ତିରେ ବି ଦୈବ ବର୍ଣ୍ଣାଶ୍ରମ ଧର୍ମ ଅଛି, ସେଗୁଡ଼ିକ ଜୀବନ ସେଠି ବହୁତ ବଡ଼ ହେଇଯିବ। ଆମର ଅସୁବିଧା କ'ଣ ହେଲା କି, ଭଗବାନ ଏକାଦଶ ସ୍କନ୍ଧରେ ବିଷ୍ଣୁ ଚକ୍ର ଠାକୁର ବହୁତ ସୁନ୍ଦର କଥା କହିଛନ୍ତି ଏକାଦଶ ସ୍କନ୍ଧ ସେ ଟିକାରେ, ତାବତ୍ କର୍ମାଣି କୁର୍ବିତ, ସେ ପର୍ଯ୍ୟନ୍ତ ବର୍ଣ୍ଣାଶ୍ରମ ଧର୍ମରେ କର୍ମ କର ଯେତେବେଳେ ତୁମର ବୈରାଗ୍ୟ ଆସିନି, ଯାବତ୍ ନ ନିର୍ବିଦ୍ୟତା ଯାବତ୍, କର୍ମ କରିକି ଯେତେବେଳେ କର୍ମ ଫଳ ଭୋଗ କରିକି ବୈରାଗ୍ୟ ଆସିନି, ମତକଥା ଶ୍ରବଣାଦି ୱା ଶ୍ରଦ୍ଧା ଯାବତ ନ ଯାଏତେ, ଭଗବାନ କଥାଟା ବିଲକୁଲ ଭଲ ଲାଗିବନି ସେ ଲୋକକୁ, ଆପଣ ତାକୁ ଖୁମ୍ପି ଖାମ୍ପିକି ଯେଉଁ ବାଟରେ ଆଣିକି ତାକୁ ଭକ୍ତ କରୁନାହାନ୍ତି, ତାକୁ ଏ ଜିନିଷ ମୋଟେ ଭଲ ଲାଗିବ, ସେ ସଂସାର କଷ୍ଟ ପାଉ। ପ୍ରଭୁପାଦ ଜୀ ଡାଇରେକ୍ଟ ଲେଖୁଛନ୍ତି ଯଯାତି ମହାରାଜଙ୍କ ଚରିତ୍ରରେ, କହିଲେ ମୁଁ ପ୍ରାକ୍ଟିକାଲି ଦେଖୁଛି ବର୍ତ୍ତମାନ ବହୁ ସନ୍ନ୍ୟାସୀମାନଙ୍କୁ ମୁଁ ଦେଇଛି ଦୀକ୍ଷା, ମୁଁ ଜାଣେ ସେମାନଙ୍କର ଫଳଟା ନେଇଛ, କାରଣ ସେମାନେ ଭୌତିକ ଜିନିଷକୁ ପ୍ରତି ବିରକ୍ତ ହେଇନାହାନ୍ତି। ବିରକ୍ତ ହେବା ଦରକାର, ଜଣକୁ ଛାଡ଼ି ଦିଅ, ସେ ମାଟ ଖାଇକି ମାୟାର ମାଟ ଖାଇକି ସଂସାର ଯେତେବେଳେ ନିଷ୍ପେଷିତ ହେବ ସେତେବେଳେ ବାବା ଯାଉ ଠିକ୍ ବାବା ଯାଉ, ସେ ଭକ୍ତ ହେଲେ ଠିକ୍ ଭକ୍ତ ହେବ, ସେ ଶ୍ରବଣ କୀର୍ତ୍ତନଟାକୁ ଗୁରୁତ୍ୱ କରି ଧରିବ ନା, ତାକୁ ଖୁମ୍ପି ଖାମ୍ପି ତାକୁ ମାଳେ ତେଳକ ଦେଇଥିବେ ସେ ତାର ଝୁଲାକୁ ରଖିଥିବ ତା ଦେହରେ ବୁଢ଼ିଆଣୀ ମୂଷା ଲାଗିବ, ତାହେଲେ ସଂସାର ଧର୍ମରେ ଲାଗିଥିବ, ଲୋକଙ୍କୁ ଦେଖେ ମୁଁ ପୁଣ୍ୟବାନ ଲୋକ, ଲୋକଙ୍କ ଉପରେ ଆଜି ଅମତିକାର କରିବ, ଦୁନିଆ ଉତ୍ପାତ ସୃଷ୍ଟି ହେବ। ସେଥିପାଇଁ ଭାଗବତରେ ଭଗବାନ ମନା କଲେ, ଭଗବାନ ଉଦ୍ଧବଙ୍କୁ କହୁଛନ୍ତି। ଆଉ ଗୋଟେ ସୁନ୍ଦର ଟୀକାରେ ବିଶ୍ୱନାଥ ଚକ୍ର ଠାକୁର ସେ ଟୀକାରେ କହିଛନ୍ତି, ଅନ୍ୟ ଲୋକକୁ ଦେଖି ଦେଇକି ବେଳେବେଳେ ମନ ହୁଏ ଅନ୍ୟ ବୈଷ୍ଣବ, ଆରେ ସିଏ ତ ଘରଦ୍ୱାର ଛାଡ଼ିଦେଇକି ବା ସିଏ ତ ସବୁ ଠାକୁରଙ୍କୁ ଡାକିକି ବଡ଼ ସୁଖରେ ରହୁଛି ଆଉ ମୁଁ ସେଇଟା କରିବି, ତାର ନିର୍ବେଦ୍ୟ ଆସିନି କର୍ମରେ, ସେ ଦେଖି ଦେଇକି ଡେଇଁ ପଡ଼ିବ। ଆମର ଓଡ଼ିଆରେ ଅଛି ବାଲେଶ୍ୱର ଜିଲ୍ଲାରେ କୁହନ୍ତୁ କ'ଣ ସେଇଟା, ଓଧ ତାର କ'ଣ କରିବ, ତାର ପାଣିର ବୁଡ଼ ମାରିବ, ଓଧ ପାଣିର ବୁଡ଼ ମାରିଲା ମାନେ ତାକୁ ଦେଖା ହବ ମାଛ କୁଆଡ଼େ ଯାଉଛି, ମାଛ ଯୁଆଡ଼େ ଯାଉଛି ସେଥିରେ ଲୋକ ଗୋଟେ ଭୁଆ ବିରାଡ଼ି କୁହନ୍ତି, ତାର ଆଖି ସେ ଉପରେ ବସିଲା, କ'ଣ ଆରେ କ'ଣ ପାଣିରେ ବୁଡ଼ିକି ଗୋଟା ଗୋଟା ମାଛ ଉଠି ଆଣିକି ଖାଉଛି, ମୁଁ ଏଇ କ'ଣ ହେଲା ମାଛ କାତି ଗୃହସ୍ଥ ଲୋକ ଖାଇକି ଖୋପାଡ଼ିବେ ମୁଁ ସେ ଆଉ ଖାଉଛି, ମୁଁ ପାଣିର ବୁଡ଼ିବି। ଏ ବିରାଡ଼ି ପାଣି ପାଣିରେ ଦେଖିଲା ମାନେ ସେଠି ସେ ଉଦ୍ଧ ପଛରେ ଭୁଆ ବିରାଡ଼ି ବାଇ ସେ ବୁଡ଼ିଲା ଆଉ କ'ଣ, ତୁ ମାଛ ପଡ଼ିବାକୁ ପ୍ରାଣ ଯିବ, ବର୍ତ୍ତମାନ ଅବସ୍ଥା ସେ ହେଲା, ବର୍ତ୍ତମାନ ବର୍ଣ୍ଣାଶ୍ରମ ଧର୍ମ ଛାଡ଼ିଦେବା ଆଉ ସେ ସେ କର୍ମ ବି କରିପାରିବନି, ଭକ୍ତି ବି ଶ୍ରଦ୍ଧା ଆସିବନି। ସେଥିପାଇଁ ଭଗବାନ କହିଲେ ଯାବତ୍ ଶ୍ରଦ୍ଧା ନ ଯାଏ, ଶ୍ରଦ୍ଧା ନ ଆସିଲା ପର୍ଯ୍ୟନ୍ତ କେହି ଶ୍ରବଣ କୀର୍ତ୍ତନ କରିପାରିବେ, ଏଇଟା ଭଲ ଲାଗିବନି ଗୋଟେ। ତେଣୁ ସିଏ କହୁଛନ୍ତି, ତତ୍ତ୍ୱାଚାର୍ଯ୍ୟ କହୁଛନ୍ତି, ବର୍ଣ୍ଣାଶ୍ରମ ଧର୍ମ ହଉଛି ସାଧନ, ଏଇ ସାଧନ କରିବାକୁ ପଡ଼ିବ, ଏଇଟା ହଉଛି କୃଷ୍ଣ ଭକ୍ତର ସାଧନ। ସାଧ୍ୟ କ'ଣ ନା, ପଞ୍ଚବିଧ ମୁକ୍ତି ପାଇଆ ବୈକୁଣ୍ଠେ ଗମନ, ପଞ୍ଚବିଧ ମୁକ୍ତି ପାଇଆ ସାଧ୍ୟ ଶ୍ରେଷ୍ଠ ହୟ ଏଇ ଶାସ୍ତ୍ର ନିରୂପଣ, ଅବସ୍ଥା ଜଣେ ଭଗବାନ କୃଷ୍ଣ, ଭଗବାନ କ'ଣ କହିଲେ, ଯଦି କରୋସି ଯଦ ଅସ୍ନାସି ଯଦି ଅଛି ତପସ୍ୟାସି କୁନ୍ତେ ତତ୍ ଗୁରୁ ମଦର୍ପଣ। ତା ପରବର୍ତ୍ତୀ ଶ୍ଳୋକ, ଓ କର୍ମଫଳ ମୁକ୍ତ ପାଇବ, ତା ପରବର୍ତ୍ତୀ ଶ୍ଳୋକରେ କହିଦେଲେ, ହଁ ଶୁଭାଶୁଭ କର୍ମ ଫଳେ ମୁକ୍ତେ କର୍ମ ମନ୍ଦ ନେଇ, ଶୁଭାଶୁଭ କର୍ମ ଫଳରୁ ତୁମେ ମୁକ୍ତି ପାଇଯିବ, ମୁକ୍ତିଟା ମିଳିଯିବ, ଶୁଭ ଅଶୁଭ କର୍ମ ଫଳରେ ମୁକ୍ତି ପାଇ ମା ରୂପେ ସେ ମୋତେ ପାଇବ, ମୁକ୍ତି ପାଇବ କିନ୍ତୁ ଭକ୍ତି ମିଳିବନି। ସେ ଆଚାର୍ଯ୍ୟ କହିଲେ କ'ଣ, ଏଇ କଥାରେ ପଡ଼ିଛି, ଶ୍ରବଣଟା ସେ ନିଯୁକ୍ତି କରୁଥିଲେ ଭଗବାନଙ୍କ ଭକ୍ତି ପାଇଁ। ଇଏ ଆଚାର୍ଯ୍ୟ କହିଲେ, ମହାପ୍ରଭୁ କହିଲେ ମୋତେ ଟିକେ କହିଲେ ସାଧ୍ୟ କ'ଣ ସାଧନ କ'ଣ, କହିଲେ ସାଧନ ହେଉଛି ବର୍ଣ୍ଣାଶ୍ରମ ଧର୍ମରେ କର୍ମ କରିବ ଭଗବାନଙ୍କୁ ଅର୍ପଣ କରିବ, ଆଉ ସାଧ୍ୟ କ'ଣ ନା ସାଧ୍ୟ ହେଉଛି ମୁକ୍ତି। ମହାପ୍ରଭୁ କାଟିଦେଲେ, ପ୍ରଭୁ ବଡ ବିନୟ ଭାବରେ କଥା କୁହନ୍ତି, ପ୍ରଭୁ କହେ ଶାସ୍ତ୍ର କହେ ଶ୍ରବଣ କୀର୍ତ୍ତନ, ପ୍ରଭୁ କହେ ଶାସ୍ତ୍ର କହେ ଶ୍ରବଣ କୀର୍ତ୍ତନ, କୃଷ୍ଣ ପ୍ରେମ ସେବା ଫଳେ ଏହି ସିଦ୍ଧାନ୍ତି ଦେବା ପାଇଁ ଏ କଥାଟି କୁହାଗଲା। ଶ୍ରୁତି ଚକାର ଭଗବାନ କଥା ବାରମ୍ବାର ଶୁଣୁଥିଲେ, ପ୍ରତିଦିନ ଶୁଣୁଥିଲେ ଅମ୍ବରୀଶ ମହାରାଜ। କାହିଁକି ନା ଶ୍ରବଣ କୀର୍ତ୍ତନ ହୋଇତେ କୃଷ୍ଣ ପ୍ରେମା ହୁଏ, ଶୁଣିବାକୁ ପଡ଼ିବ ଆଉ ସବୁବେଳେ ନାମ କରିବାକୁ ପଡ଼ିବ। ଶ୍ରବଣ କୀର୍ତ୍ତନ ଭଗବାନଙ୍କର ନାମ ଭଗବାନଙ୍କର କଥା, ଏଇଥିରୁ ହିଁ କୃଷ୍ଣ ପ୍ରେମ ହବ। ଏଇଟା ହଉ ସାଧନ, ଏଇଟା ସାଧନ। ଆଉ ସାଧ୍ୟ ହେଉଛି ଶ୍ରବଣ କୀର୍ତ୍ତନ ହେଲା ସାଧନ, ସାଧ୍ୟ ହେଉଛି ପ୍ରେମ, କୃଷ୍ଣ ପ୍ରେମ। ପଞ୍ଚମ ପୁରୁଷାର୍ଥ ହି ପୁରୁଷାର୍ଥରେ ସୀମା। ଭଗବତ ଭକ୍ତି ପ୍ରାପ୍ତ ହବ ଜଣେ ଭଗବାନ କଥା ଶ୍ରବଣ କରିକି, ଭଗବାନ କଥା କୀର୍ତ୍ତନ କରିକି। କେତେବେଳେ ଜଣଙ୍କର ଶ୍ରବଣ କୀର୍ତ୍ତନ ପ୍ରତି ରୁଚି ଆସିବ, ସାଧାରଣ ଲୋକମାନଙ୍କର କ'ଣ ଗୋଟେ ଜ୍ଞାନ କି, ସେ ସାଙ୍ଗେ ସାଙ୍ଗେ ଖାଲି ବାକୁଳ ହେଇଯାଆନ୍ତି। ସେ କେଉଁଠି କେଉଁଠି ହରେକୃଷ୍ଣ ଉତ୍ସବ ହୋଇଥାଏ ବଲାଙ୍ଗୀର, ସେ ଆସି ଜଣେ ଭକ୍ତକୁ ପଚାରୁଛନ୍ତି, ଏଇ ବାବା ଦୀକ୍ଷା ଦିଅନ୍ତି କି, ମୁଁ ତାଙ୍କ ଦୂରରୁ ଦେଖିବା ନାହିଁ। ଏ କ'ଣ କଥା, କ'ଣ ରାତାରାତି ଦେଖିବା, ସାଙ୍ଗେ ସାଙ୍ଗେ ଦେଖିବା, ମୁକ୍ତି ମୁଁ ପାଇ ପଳେଇବି ସାଙ୍ଗେ ସାଙ୍ଗେ। ଭକ୍ତ ସବୁ ଏ ମେଣ୍ଟାଲିଟି ରଖିବାକୁ ଉଚିତ ନାହିଁ, ମୁଁ ଖାଲି ଦୀକ୍ଷା ନେଇଗଲେ, ଆରେ ଦୀକ୍ଷା କାହିଁକି ନବ, କେଉଁଥି ପାଇଁ ନବ, ଉଦ୍ଦେଶ୍ୟ କ'ଣ ତୁମର, ପୁରା ଶ୍ରଦ୍ଧା ଆସିଲେ ଶ୍ରବଣ କୀର୍ତ୍ତନ ପ୍ରତି। ସେଥିପାଇଁ ନାମ ଦଶ ଅପରାଧ ଭିତରୁ ଗୁରୁଙ୍କ ନିକଟରେ ଗୋଟେ ଅପରାଧ ଲାଗିବ, ଗୁରୁ ଯଦି ଅଶ୍ରଦ୍ଧାବାନ ଲୋକକୁ ଦୀକ୍ଷା ନାମଟା ଦେଲେ, ଶ୍ରଦ୍ଧାବାନ ଜନ ହୁଏ ନାମ ଅଧିକାରୀ। ସେଥିପାଇଁ ଗୁରୁଙ୍କୁ ଗୋଟେ ବର୍ଷ ପରୀକ୍ଷା କରାଯିବ, ହରିଭକ୍ତି ବିଳାସର ନିୟମ ହିସାବରେ ପ୍ରଭୁପାଦ ଏଟା କହିଛନ୍ତି, ଗୋଟେ ବର୍ଷ ପରୀକ୍ଷା କରାଯିବ ଆର ନାମରେ କଥାରେ ରୁଚି ଅଛି କି ନାହିଁ। ପ୍ରେଜେଣ୍ଟ ପ୍ରକାର ଡ୍ୟୁଟି କଲେ ତାର ଭକ୍ତି ଅପରାଧ ଲାଗିଲା, ଗୁରୁଙ୍କର ବି ସେଥିପାଇଁ ଦାୟୀ ହେବ। ଶ୍ରଦ୍ଧା ସେ ଭକ୍ତ ସଙ୍ଗ କରୁ, ଭଗବାନଙ୍କ ପ୍ରସାଦ ପାଉ, ତାର ଶ୍ରଦ୍ଧା ଆସୁ। ଆଉ ପୂର୍ଣ୍ଣ ଶ୍ରବଣ କୀର୍ତ୍ତନ ପ୍ରତି ଶ୍ରଦ୍ଧା କେମିତି ଆସିବ, ଯୁବକ ସ୍ୱାମୀ ସବୁ କାଟି ଗୁଡ଼େଇ ଦେଲେ, କହିଲେ କେବଳ ଶ୍ରବଣ କୀର୍ତ୍ତନ ଜଣେ କରିପାରିବ ତାର ମହତ୍ କୃପା ପାଇବ। ହଁ, ଏଇଥିରେ ମୋ ଜୀବନ, ମୁଁ କେବଳ ଭଗବାନ ନାମ କରିବି, କେବଳ ଭଗବାନ କଥା ଶୁଣିବି, ସେ ମହତ୍ କୃପା ପାଇବ, ତା ଦୃଢ଼ ବିଶ୍ୱାସ ଆସିବ, ଏଇ ସାଧନରେ ମୋ ଜୀବନ କଲ୍ୟାଣ ହବ, ନହେଲେ ବିଶ୍ୱାସ ଆସିବନି। ଆଉ କ'ଣ ମାଳି ଗୋଡ଼େ ଗୋଡ଼େ ଦିନ ଗଲାଣି, କ'ଣ ଖାଲି 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 ମନ କହିବ, କ'ଣ ଆଉ କ'ଣ ଲାଭ ଅଛି, ଏଇଟା ଆସିବ, କ'ଣ ଲାଭ ଅଛି ଏ ପଞ୍ଚାକ୍ଷର, ଖାଲି କ'ଣ ଲାଭ ଅଛି, କ'ଣ ଲାଭ ଅଛି ନାମ କରି, କ'ଣ ଖାଲି ଏ ଆସି, ଦୃଢ଼ ବିଶ୍ୱାସ ଆସିବ। ଶ୍ରବଣ କୀର୍ତ୍ତନ ମୁଖ୍ୟ ଜିନିଷ, ଆଉ ଶ୍ରବଣ ଭିତରେ ଭଗବାନଙ୍କ କଥାଠାରୁ କାହା କଥା ଅଧିକ ଶ୍ରବଣ ଆବଶ୍ୟକ, ଭକ୍ତ କଥା। ଭାଗବତ ନାମ ସ୍ପେଶାଲ ସ୍ପେଶାଲ ଚରିତ୍ର, ଯେମିତି ଦଶମ ସ୍କନ୍ଦ, ଭକ୍ତମାନେ କହୁଛନ୍ତି ଦଶମ ସ୍କନ୍ଦ ନା, ଦଶମ ସ୍କନ୍ଦ କିଛି ଆଲୋଚନା କରାହବ, ଦଶମ କହିବା ପାଇଁ ଆମର କେଉଁ ଯୋଗ୍ୟତା ଅଛି ଯେ ଭକ୍ତ ଚରିତ୍ର ମହାପ୍ରଭୁ ନିଜେ ଭକ୍ତକୁ ଶିଖେଇଲେ, କେବଳ ଭକ୍ତ ଚରିତ୍ର ଶୁଣିବାକୁ ପଡ଼ିବ। କେତେବାର ମହାପ୍ରଭୁ ଶୁଣିଛନ୍ତି, ଏଇ ସାକ୍ଷୀ ଅଛନ୍ତି ପୁରୀ, ଆଉ ସାକ୍ଷୀ ଅଛନ୍ତି ପ୍ରଭୁ ତୋଟା ଗୋପୀନାଥ, ପ୍ରଭୁ ଗଦାଧରଙ୍କ ମୁଖରୁ ଶହ ଶହ ବାର ଭକ୍ତ ଚରିତ୍ର ଶୁଣନ୍ତି। ପ୍ରମାଣ ଅଛି ନା, ପ୍ରମାଣ, ଗଦାଧର ପଢ଼େ ନ ସୁଖେ ଭାଗ ଦୁଇ ଜଣ ଯାକ ପ୍ରତିକୂଳରେ ଭଗବାନଙ୍କୁ ପାଇଛନ୍, ଦୁଇ ଜଣ ଯାକ ଜୀବନରେ କାନ୍ଦିଛନ୍, ଦୁଇ ଜଣ ଯାକର ଭଗବାନଙ୍କୁ ପାଇବା ପାଇଁ ବ୍ୟାକୁଳତା, କିଭଳି ପ୍ରତିକୂଳ ପରିବେଶରେ ଭଗବାନଙ୍କୁ ଭଜନ କରିଛନ୍, ଆଉ ସାଧକ ସେହିଭଳି ଭାବରେ ଭଗବାନଙ୍କୁ ବ୍ୟାକୁଳ ହେଇକି ଡାକିବ। ମହାପ୍ରଭୁ କେବଳ ଏଇ କଥା ହିଁ ଶୁଣନ୍ତି, ସତ ସତ ବାରଟି ଲେଖୁଛନ୍ତି, ପ୍ରହ୍ଲାଦ ଚରିତ ଆର୍ ଧ୍ରୁବର ଚରିତ ସତା ବୃତ୍ତି କରିଆ ଶୁଣେ ନ ସାବହିତ। ସତାବୃତ୍ତି ଅର୍ଥ ଦୁଇଟା ଅର୍ଥ, ଗୋଟିଏ ଗୋଟିଏ ଶ୍ଳୋକ ଗଦାଧର ପଣ୍ଡିତ ବହୁତ ଶ୍ଳୋକ ସୁନ୍ଦର ଗାଆନ୍ତି। ଭାଗବତରେ ଦୁଇ ଜଣ ପ୍ରବୀଣ ଥିଲେ ମହାପ୍ରଭୁଙ୍କ ପାର୍ଷଦ, ହେଲେ ଗଦାଧର ଅତି ସୁନ୍ଦର ସ୍ୱର, ଗୋବିନ୍ଦଙ୍କର ସେବକ ଥିଲେ ଷଡ଼ ଗୋସ୍ୱାମୀ ଭିତରୁ ରଘୁନାଥ ଭଟ୍ଟ ଗୋସ୍ୱାମୀ, ବଡ଼ ସୁନ୍ଦର ଭାଗବତ ପଢ଼ନ୍ତି। ଶହ ଶହ ବାର ମହାପ୍ରଭୁ ଗୋଟେ ଗୋଟିଏ ଶ୍ଳୋକ ଶୁଣନ୍ତି, ଆଉ ଏଇ ଚରିତ୍ରକୁ ଶତ ଶତ ବାର ଶୁଣିଛି। ସବୈ ମନ କୃଷ୍ଣ ପଦାର ବିନ୍ଦେ ବଚାଂସି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୌହର ମନ୍ଦିର ମାର୍ଜନା ମର୍ଜନାଦିଷୁ ଶ୍ରୁତି ଚକାର ଅଚ୍ୟୁତ ସତ୍କଥା ଦୟ। ଚାରିଟି ଇନ୍ଦ୍ରିୟକୁ ଲଗେଇଦେଲେ, ତାପରେ ସୁଖଦେବ କହୁଛନ୍ତି ଦେଖନ୍ତୁ ସବୁ ଇନ୍ଦ୍ରିୟକୁ କିଭଳି ସେ ଜଣେ ରାଜା ହେଇକି ଲଗେଇଥିଲେ। ଆମେ ସବୁ ଇନ୍ଦ୍ରକୁ ସବୁ ସମୟ ପାଇଁ ନ ଲଗେଇ ପାରିଲେ ବି ଗୋଟିଏ ଦିନରେ ତ ସବୁ ଇନ୍ଦ୍ରିୟର କିଛି କିଛି କାମ କରିବା ଦରକାର, ତା ବି ଆମ ଜୀବନରେ ଭାଗ୍ୟରେ ହୁଏ। ପ୍ରତିଦିନ ଶ୍ରବଣ, ପ୍ରତିଦିନ କଥା କହିବା ଭଗବାନଙ୍କ କଥା, ପ୍ରତିଦିନ ଏସବୁ କରିବା ଦରକାର। ମୁକୁନ୍ଦ ଲିଙ୍ଗ ଆଲୟେ ଦର୍ଶନ ଦୃଶା ତତ୍ଭୃତ୍ୟ ଗାର୍ତ୍ର ସ୍ପର୍ଶେ ଅଙ୍ଗ ସଙ୍ଗମ ଘ୍ରାଣ ତତ୍ପାଦ ସରୋଜ ସୌରଭେ ଶ୍ରୀମତ୍ ତୁଳସ୍ୟା ରସନା ତଦର୍ପିତେ। ଏଠି ଚାରୋଟି ଇନ୍ଦ୍ରିୟକୁ ନିଯୁକ୍ତ କରନ୍ତି ମହାରାଜ ଅମ୍ବରୀଶ, କ'ଣ କରନ୍ତି ନା ମୁକୁନ୍ଦ ଲିଙ୍ଗ ଆଲୟେ ଦର୍ଶନ ଦୃଶ। ଶ୍ରୀଧର ସ୍ୱାମୀ ଟୀକା କରୁଛନ୍ତି, ମୁକୁନ୍ଦସ୍ୟ ଲିଙ୍ଗାଣାମ ଆଲୟାନି ସ୍ଥାନାନି ତେଷା ଦର୍ଶନମ ଦୃଶ ନେତ୍ର। ଯେଉଁଠି ଭଗବାନଙ୍କର ମନ୍ଦିର ଯାଆନ୍ତି, ବିଶେଷ କରି ମଥୁରା ପାଖରେ ସେ ରାଜା ଥିଲେ, ଚକ୍ଷୁରେ ଭଗବାନଙ୍କ ରୂପକୁ ଦର୍ଶନ କରିଥିଲେ, ପ୍ରତିଦିନ ପ୍ରତିଦିନ ପ୍ରଭୁଙ୍କ ରୂପକୁ ଦର୍ଶନ କରୁଥିଲେ। ବିଶ୍ୱନାଥ ଚକ୍ରଧର ଠାକୁର ଯେତେବେଳେ ଟୀକା କଲେ, ମୁକୁନ୍ଦସ୍ୟ ପ୍ରତିମାନଞ୍ଚ ଆଲୟାନମ୍, ମନ୍ଦିରରେ ଥିବା ପ୍ରତିମାଙ୍କୁ ପ୍ରତିଦିନ ଯାଇ ଦର୍ଶନ କରୁଥିଲେ। ମଥୁରା ଆଦି ନିତ୍ୟସିଦ୍ଧ ଧାମଞ୍ଚ, ମଥୁରା ଆଦି ନିତ୍ୟସିଦ୍ଧ ଧାମକୁ ଯାଉଥିଲେ ଅମ୍ବରୀଶ ମହାରାଜ। ବୀରରାଘବାଚାର୍ଯ୍ୟ ଯେତେବେଳେ ଟୀକା ରଚନା କଲେ, ସେ କହିଲେ କେମିତି ଯାଉଥିଲେ, ଓହିଆ ପରେ ଆସିବ ସେ କଥା। ମଥୁରାଦି ନିତ୍ୟସିଦ୍ଧ ଧାମଞ୍ଚ ବୈଷ୍ଣବାନଞ୍ଚ ଦର୍ଶନ, ଆଖିରେ କେବଳ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରୁନଥିଲେ, ବୈଷ୍ଣବମାନଙ୍କୁ ଖୋଜି ଖୋଜି ଯାଉଥିଲେ, କେଉଁଠି ବୈଷ୍ଣବମାନେ ଅଛନ୍। ଦେଖୁନ୍ ଭାଗବତର ସିଦ୍ଧାନ୍ତ କ'ଣ, ତୋମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଆଉ ଗୋବିନ୍ଦ କହେ ନମ ବୈଷ୍ଣବ ପରା। ଭଗବାନ ମନ୍ଦିରରେ ଗୋଟେ ଜାଗାରେ ରୁହନ୍, କିନ୍ତୁ ଏ ବୁଲା ଚଲା ମନ୍ଦିର ହେଉଛନ୍ତି ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ, ବୁଲା ଚଲା ମନ୍ଦିର ସେ ତାଙ୍କୁ ଦର୍ଶନ କରୁଥିଲେ, ବୈଷ୍ଣବଙ୍କୁ ଦର୍ଶନ କରୁଥିଲେ। ଆଉ ତଦ୍ଭୃତ୍ୟ ଗାତ୍ର ସ୍ପର୍ଶ ଅଙ୍ଗ ସଙ୍ଗମ, ବୈଷ୍ଣବଙ୍କୁ ଦର୍ଶନ କଲେ କିଭଳି ଆନନ୍ଦ ହେଉଥିଲେ ମହାପ୍ରଭୁ ନିଜେ ଦେଖେଇଛନ୍, ମୋ ଜୀବନ ଆଜି ସଫଳ ହେଇଗଲା ମହାପ୍ରଭୁ କହୁଥିଲେ ବୈଷ୍ଣବଙ୍କୁ ଦର୍ଶନ କଲେ। ଆମର ସେ ଭାବ ଅଛି ବୈଷ୍ଣବ ଦର୍ଶନ କରିକି, ପ୍ରତିଦିନ ଭଗବାନ ଦର୍ଶନ କରୁଥିଲେ ବୈଷ୍ଣବ ଦର୍ଶନ କରୁଥିଲେ। ଆଉ ଚୈତନ୍ୟ ମହାପ୍ରଭୁ ଯେତେବେଳେ ପରମାନନ୍ଦ ପୁରୀ ତାଙ୍କର ଆସୁଛନ୍ତି, ମହାପ୍ରଭୁ ଦେଖିଦେଲେ ପରମାନନ୍ଦ ପୁରୀ ଆସୁଛନ୍ତି, ମହାପ୍ରଭୁ ସ୍ତୁତି କରୁଛନ୍ତି ପରମାନନ୍ଦ ପୁରୀ, ନାଚୁଛନ୍ତି ଉଦଣ୍ଡରେ ବୈଷ୍ଣବ ଦର୍ଶନ କରି। ଆମର ଦଶଟା ଅପରାଧ ଅଛି ନା ବୈଷ୍ଣବ ଅପରାଧ ଭିତରେ, ଗୋଟିଏ ଅପରାଧ ତା ଭିତରେ ଅଛି ବୈଷ୍ଣବ ଦର୍ଶନ କରି ଆନନ୍ଦିତ ନ ହେବା, ବୈଷ୍ଣବ ଦର୍ଶନ କରିକି ମୁଣ୍ଡ ମୋଡ଼ିଦେବା, ମୁହଁ ମୋଡ଼ିଦେବା, ଆଇଲାଣ୍ଡରେ କାଳେ ପ୍ରସାଦ ପତ୍ର ମାଗିବ, କ'ଣ ଅଡ଼ୁଆ କରିବ, କାଳେ କ'ଣ କିଛି କହିବ, ବଡ଼ ଅଡ଼ୁଆ, ଏ ଅପରାଧ ବୈଷ୍ଣବ ଅପରାଧ ଲାଗିଗଲା ସାଙ୍ଗେ ସାଙ୍ଗେ। ବୈଷ୍ଣବ ଦେଖି ଆନନ୍ଦ ନୃତ୍ୟ, ବନ୍ଧୁ ବା କାଲି କହୁଥିଲା ପଢ଼ୁଥିଲେ ଆମେ, ବୈଷ୍ଣବ ଦେଖି ଆ ଚରଣେ ପଡ଼ିବ ହୃଦୟର ବନ୍ଧୁ ଜାଣି, ମୋ ହୃଦୟର ବନ୍ଧୁ, ଆଉ ବାହାରେ ଯେହେତୁ ସବୁ ଶରୀରର ବନ୍ଧୁ, ମୋର ହୃଦୟର ବନ୍ଧୁ ହେଲେ ବୈଷ୍ଣବ, କାହିଁ ଭାବ କାହିଁ। ଇଏ ମହାପ୍ରଭୁ ଯେତେବେଳେ ଦେଖିଦେଲେ, ସ୍ତୁତି କରିକି ନୃତ୍ୟ କରୁଛନ୍ତି ପରମାନନ୍ଦ ପୁରୀଙ୍କୁ ଦେଖିଦେଇକି, ବାହୁତୁଲି ବୋଲି ତେଲା ଗିଲ ହରି ହରି
ଫଳ ଧନ୍ୟ ଜନ୍ମ ଆଜି ଧନ୍ୟ ଲୋଚନ ସଫଳ ଧନ୍ୟ ଜନ୍ମ ସଫଳ ହଇଲାଜି ଆମର ସବ ଧର୍ମ ସଫଳ ହଇଲାଜି ଆମର ସବ ଧର୍ମ
ମହାପ୍ରଭୁ ପରମାନନ୍ଦପୁରୀକୁ ଦେଖିକି ବାହୁ ତୁଲିକି ହରି ହରି କହୁଛନ୍ତି ଆମ ଜନ୍ମ ଆଜି ସଫଳ ହେଇଗଲା ମୁଁ ବୈଷ୍ଣବଙ୍କୁ ଦର୍ଶନ କଲି କୁହନ୍ତୁ ଆମ ଜୀବନରେ ଭାବ କେବେ ଆସିବ ଜଣେ ଶୁଦ୍ଧ ଭକ୍ତଙ୍କୁ ଦର୍ଶନ କଲାପରେ ବା ବୈଷ୍ଣବ ଦର୍ଶନ କଲାପରେ ବୈଷ୍ଣବ ସଂଜ୍ଞାର ପାଞ୍ଚଟି ଶ୍ଳୋକ ଯାହା ଅଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଛି ମୁଣ୍ଡ ତ ଘୁରି ଯାଉଛି ଗୋଟା ପଡ଼େ ଜାଣିଲା ପରେ ଭାରି ବଡ଼ କଷ୍ଟ ଲାଗୁଛି ଭଗବାନ ଆଦି ପ୍ରାଣରେ ଅର୍ଜୁନଙ୍କୁ କହୁଛନ୍ତି ଭକ୍ତି ବିବର୍ଜିତା ଅପି ତାର ଭକ୍ତି ନଥାଉ ସେ ଯଦି କଣ୍ଠରେ ତୁଳସୀ ମାନ ଧାରଣ କରି ତାକୁ ତୁମେ ବୈଷ୍ଣବ ବୋଲି କହିବ ଭକ୍ତି ବିବର୍ଜିତା ଅପି ଭଗବାନ ଡାଇରେକ୍ଟ କହୁଛନ୍ତି ତାର ଭକ୍ତି ନଥାଉ ସେ କଣ୍ଠରେ ତୁଳସୀ ମାନ ଧାରଣ କରିଛନ୍ତି ସେ ବୈଷ୍ଣବ ମହାପ୍ରଭୁଙ୍କଠୁ ଆରେ ମହାପ୍ରଭୁ ତ କହିଥିଲେ ଯାହା ମୁଖରେ କୃଷ୍ଣ ନାମ ଶୁଣୁଛ କୃଷ୍ଣ ଆହୁରି କହିଦେଲେ ନା ଯିଏ ବେକର ମାଡ଼ି ପକେଇ ସେ ବୈଷ୍ଣବ ମହାପ୍ରଭୁ ଦେଖିଲି ମୋ ଜନ୍ମ ଆଜି ସଫଳ ହେଇଗଲା ମୁଁ ପରମାନନ୍ଦ ପୁରୀଙ୍କୁ ଦେଖିଲି କାହିଁକି ଜାଣିଛନ୍ତି କି ପରମାନନ୍ଦପୁରୀଙ୍କୁ ଦର୍ଶନ କଲେ ତାଙ୍କ ଗୁରୁଙ୍କୁ ଦର୍ଶନ କରୁଛନ୍ତି ପରମାନନ୍ଦପୁରୀଙ୍କ ଗୁରୁ କିଏ ମାଧବେନ୍ଦ୍ର ପୁରୀ ଆରେ ଆରେ ମୁଁ ଆଜି ମାଧବେନ୍ଦ୍ର ପୁରୀଙ୍କୁ ଦେଖିଲି କମ୍ ବଡ଼ କି ଆଜ୍ଞା ଭାଗ୍ୟ ଏସବୁ ଆତତାୟୀ ଦ୍ରୌ ଆତତାୟୀ ବ୍ରାହ୍ମଣ କୁମାର ଅଶ୍ୱତ୍ଥମା ଯିଏ ସଦ୍ୟ ଦ୍ରୌପଦୀଙ୍କର ଶିଶୁମାନଙ୍କୁ ସବୁ ମାରିଦେଇଛି ପଞ୍ଚପାଣ୍ଡବର ପାଞ୍ଚଟି କୁନ୍ତି ସ୍ତୁତି ପ୍ରସଙ୍ଗରେ ଆପଣମାନେ ଶୁଣିବେ ପାଞ୍ଚଟି ମସ୍ତକକୁ କାଟିଦେଇକି ଚାଲିଲାଇଛି ଅର୍ଜୁନ ତାକୁ ଧରିକି ଆଣୁଛନ୍ତି ଦ୍ରୌପଦୀ ଆଉ ଆତତାୟୀ ରୂପରେ ତାଙ୍କୁ ଦେଖିଲେନି କ'ଣ ଦେଖିଲେ ଗୁରୁଙ୍କୁ ଦେଖିଲେ ପାଞ୍ଚ ପୁଅର ବଧକୁ ସାଙ୍ଗ ହେଲେ କିନ୍ତୁ ଆତତାୟୀ ଯିଏ ତାଙ୍କର ପୁତ୍ରକୁ ମାରିଛି ତାଙ୍କୁ ଦେଖିକି କହୁଛନ୍ତି ଅର୍ଜୁନ ବାନ୍ଧିକି ଆଣିଛନ୍ତି ଅର୍ଜୁନ କହୁଛି ନା ଏଇ ବୈଷ୍ଣବଟା ତୁମେ ଶିଖିଛ ଶୀଘ୍ର ଖୋଲି ଦିଅ ଅଶାନ୍ତି ଅଶ୍ୟ ମୁଚ୍ୟତାମ ମୁଚ୍ୟତାମ ଏସାମ ବ୍ରାହ୍ମଣ ନିତରାମ ଗୁରୁ ଇଏ ବ୍ରାହ୍ମଣ କହିଲା ଇଏ କେମିତି ବ୍ରାହ୍ମଣ ପଞ୍ଚୁପାଣ୍ଡ ମାନେ କହୁଛନ୍ତି ଦ୍ରୌପଦୀ ୟାକୁ ବ୍ରାହ୍ମଣ ବୋଲି କେମିତି କହୁଛ ଇଏ ଆତତାୟୀ କହିଲେ ନା ନା ସହ ରହସ୍ୟମ ଧନୁର ବେଦମ କହିଲେ ଅର୍ଜୁନ ବା ତୁମକୁ ଲାଜ ଲାଗୁନି ଯେଉଁ ଅସ୍ତ୍ରରେ ତୁମେ ଧରିକି ଆସିଛ ସେ ଅସ୍ତ୍ରଟା କାର ଯେଉଁ ଅସ୍ତ୍ର ଦ୍ୱାରା ତୁମେ ପରାଜିତ କରିକି ବ୍ରହ୍ମାସ୍ତ୍ର ଦ୍ୱାରା ପରାଜିତ କରିକି ଆଜି ଧରିକି ଆସିଛ ଅଶ୍ୱତ୍ଥମାକୁ ସେ ଅସ୍ତ୍ର କାର ତାଙ୍କର ଗୁରୁଦେବଙ୍କର ସ୍ୱୟଂ ଭଗବାନ ଦ୍ରୋଣ ପ୍ରଜା ରୂପେଣ ବର୍ତ୍ତତେ ଇ ତ ଦ୍ରୋଣ ଇଏ ଅର୍ଜୁନ ଦେଖୁଛନ୍ତି କେଉଁ ରୂପରେ ଅଶ୍ୱତ୍ଥମା ରୂପରେ କିନ୍ତୁ ଦ୍ରୌପଦୀ ଦେଖୁଛନ୍ତି ନା ସ୍ୱୟଂ ଭଗବାନ ଦ୍ରୋଣ ପ୍ରଜା ରୂପ ଏଇ ତ ଦ୍ରୋଣ ଆଉ ପ୍ରଣାମ କରୁଛନ୍ତି ବାମା ସ୍ୱଭାବା କୃପୟା ନ ନା ବୈଷ୍ଣବତା କଥା ଚୁଙ୍କିଯିବ ଆଜ୍ଞା ଯେ ପୁଅକୁ ମାରିକି ଯାଉଛନ୍ତି ଦ୍ରୌପଦୀ ଦେଖିଦେଲେ ବାମା ସ୍ୱଭାବା ଲଜ୍ଜା ସ୍ୱାମୀଙ୍କ ଆଗରେ ତାକୁ ଏତେ ଲଜ୍ଜାର ନଥିଲା ସାଙ୍ଗେ ସାଙ୍ଗେ ଓଡ଼ଣୀ ପକେଇଦେଇ ଗୋଟେ କଣ ଚାହିଁକି ବାମା ସ୍ୱଭାବା କୃପୟା ଅନନା ଯେ ପୁଅକୁ ମାରିଥିଲେ ସେ ଶବ ପଡ଼ିଛନ୍ତି ସଂସ୍କାର ହେଇନି ତାଙ୍କୁ ନମା ପ୍ରଣାମ କରୁଛନ୍ତି କାହିଁକି ତାଙ୍କୁ ଗୁରୁ ଦର୍ଶନ ହେଇଗଲା ବୈଷ୍ଣବ ଦର୍ଶନ ହେଇଗଲା ଦର୍ଶନ ଏଇଭଳି କରୁଥିଲେ ସିଏ ସେଥିପାଇଁ ସେ ଡାଇରେକ୍ଟ କହୁଛନ୍ତି ସ୍ୱୟଂ ଭଗବାନ ଦ୍ରୋଣ ଏଇ ଭଗବାନ ପ୍ରଜାରୋପଣ ବର୍ତ୍ତମାନ ସେ ପୁତ୍ର ରୂପ ରହିଛନ୍ତି ଦର୍ଶନ ଭଗବାନଙ୍କ ଦର୍ଶନ ଠାରୁ ବୈଷ୍ଣବ ଦର୍ଶନ ଆହୁରି ବଡ଼ ଆହୁରି ବଡ଼ ସେଠି ସେଥିପାଇଁ ବିଶ୍ୱନାଥ ଚକ୍ର ଠାକୁର ସବୁ ବୈଷ୍ଣବ ଉପରେ ପକାଇଛନ୍ତି ଏ ସିଦ୍ଧାନ୍ତ ମୁକୁନ୍ଦ ଲିଙ୍ଗାଲୟ ଦର୍ଶନ ଦୃଶା ଚୈତନ୍ୟ ମହାପ୍ରଭୁ ବି କହୁଛନ୍ତି ହଁ ମୋ ଜନ୍ମ ଆଜି ସଫଳ ହେଇଗଲା ଏତିକି କହିଲେନି ଆଜ୍ଞା କହିଲେ ମୋ ସନ୍ନ୍ୟାସୀ ଆଜି ସଫଳ ହେଲା ପ୍ରଭୁ ବୋଲେ ଆଜି ମୋର ସଫଳ ସନ୍ନ୍ୟାସ ମାଧବେନ୍ଦ୍ର ପୁରୀଙ୍କୁ ମୋ ଆଗରେ ଆଜି ଦର୍ଶନ ପାଇଲି ମୁଁ ମୋ ମୋର ସନ୍ନ୍ୟାସ ଆଜି ସଫଳ ହେଲା ବୈଷ୍ଣବ ଦର୍ଶନ ମୁକୁନ୍ଦ ଲିଙ୍ଗାଳୟ ଦର୍ଶନ ଦୃଶ ମହାରାଜ ଅମ୍ବରୀଶ ସବୁବେଳେ ଚକ୍ଷୁରେ ଭଗବାନଙ୍କୁ ଆଉ ବୈଷ୍ଣବମାନଙ୍କୁ ନିତ୍ୟ ସିଦ୍ଧ ଧାମକୁ ଯାଇ ଭଗବାନ ଦର୍ଶନ କରିଥିଲା ବୈଷ୍ଣବମାନଙ୍କୁ ସେ ଦର୍ଶନ କରିକି ଖୋଜି ଖୋଜି ପ୍ରଣାମ କରିକି ଆସିଥିଲେ। ଆପଣ ଜାଣିଛନ୍ତି ଭାଗବତରେ ଏଇଟା ଆଉ କେହି କହିପାରନ୍ତି ଆପଣ ଗୌଡ଼ିଅ ଲୋକ ଆପଣ ଟାଣିକି ନେଇକି ଗୌଡ଼ିଅ ସିଦ୍ଧାନ୍ତରେ ପକେଇ ଦେଉଛନ୍ତି। ନା ନା ନା, ଭାଗବତ ସିଦ୍ଧାନ୍ତ ବି ସେୟା, ଭାଗବତ ସିଦ୍ଧାନ୍ତ ଚାରି ସମ୍ପ୍ରଦାୟର ଲୋକମାନେ ସମସ୍ତେ ଭାଗବତକୁ ମାନନ୍ତି। ଭାଗବତ ସିଦ୍ଧାନ୍ତ କ'ଣ, ଭଗବାନ ନରକୁବେର ମଣିଗ୍ରୀବକୁ ମୁକ୍ତ କରିଦେଇଛନ୍ତି, ସବୁ ଗୋପବାଳକମାନେ ଦେଖୁଛନ୍ତି, ସେମାନେ ସ୍ତୁତି କରୁଛନ୍ତି, ଅଦ୍ଭୁତ ସ୍ତୁତି କଲେ ଭଗବାନ ବୋକା ହେଇକି ଚାହିଁଛନ୍ତି। ବାଣୀ ଗୁଣାନୁକଥନେ ଶ୍ରବଣା କଥାୟାମ ହସ୍ତୌ ଚ କର୍ମ ସୁମନସ୍ତବ ପାଦ ପାଦୟୋନମ ସ୍ମୃତ୍ୟାଶ୍ର ତବ ନିବାସ ଜଗତ ପ୍ରଣାମ ଦୃଷ୍ଟି ସତାମ ଦର୍ଶନ ଅସ୍ତୁ ଭବତ ତନୁନା। ଭଗବାନ ସ୍ତୁତିରେ ବୋକା ହେ, ଭଗବାନ କି କହିବେ, ସବୁ ଗୋପବାଳମାନେ ଅଛନ୍ତି, ନଳକୁବେର ମଣିଗ୍ରୀବ ଦୁଇଟା ବୃକ୍ଷରୁ ଜମଳା ବୃକ୍ଷ ଠିଆ ହେଇକି ସ୍ତୁତି କରୁଛନ୍ତି। ଏ ସ୍ତୁତି ଭିତରେ ଗୋଟିଏ ବହୁତ ସୁନ୍ଦର ସ୍ତୁତି, ବାଣୀ ଗୁଣାନୁକଥନେ ଶ୍ରବଣମ କଥାୟା, ଏଇ ଶ୍ଳୋକ ସହିତ ପ୍ରଭୁ ମୋ ବାଣୀ ଆମର ଆମ ଦୁଇଜଣଙ୍କର ବାଣୀ ଆପଣଙ୍କର ଗୁଣଗାନ କରୁ, ଶ୍ରବଣମ କଥାୟା ମୋ କାନ ଆପଣଙ୍କ କଥା ଶୁଣୁ, ହସ୍ତୌଚ କର୍ମ ସୁ ମନସ୍ତବ ପାଦ ୟୋନା, ଆମ ଦୁଇଜଣଙ୍କର ହସ୍ତ ଆପଣ କର୍ମ କରୁ, ପାଦ ଆପଣଙ୍କ ସ୍ଥାନକୁ ଯାଉ, ସ୍ମୃତ୍ୟା ଶିରସ୍ତବ ନିବାସ ଜଗତ ପ୍ରଣାମ। ପ୍ରଣାମ ନ କରିବା ଆମ ଜୀବନରେ ଭୁଲ ହେଇଗଲା, ଆଜି ନାରଦ ମୁନିକୁ ପ୍ରଣାମ କରିପାରିଲୁ, ଆମେ ତ ଅପରାଧୀ ଲୋକ ଆଜ୍ଞା। ଆଉ ଆଜିଠୁ ଗୋଟେ କଥା ଶିଖିଲୁ, ଜଗତରେ ସମସ୍ତଙ୍କୁ ପ୍ରଣାମ କରିବେ, ପ୍ରଭୁ ଏତିକି କୃପା କର। ପ୍ରଣାମ କଲେ କି ନଳକୁବେର ମଣିଗ୍ରୀବ, ପ୍ରଣାମ କଲେନି ପୁଣି ଉଲଗ୍ନ, ଯଦି ପ୍ରଣାମଟା କରିଥାନ୍ତେ ନାରଦ ମୁନି ବି କ୍ଷମା କରିଦେଇଥାନ୍ତେ, ହଁ ଏଇଟା ନିଶା ଫିଶା ଖାଇଛନ୍ତି ଐଶ୍ୱର୍ଯ୍ୟରେ ଅଛନ୍ତି, ସାଧୁକୁ ଦେଖି ପ୍ରଣାମ କରିବ ନା, ପ୍ରଣାମ ବି କଲେନି, ସେଥିପାଇଁ ତାଙ୍କ ମନରେ ପଡ଼ିଯାଉଛି ଓହୋ ଭଗବତ କର୍ମ କରିବୁ କିନ୍ତୁ ପ୍ରଣାମ କରିବୁ, ଆପଣଙ୍କୁ ପ୍ରଣାମ କରିବୁନୁ, ଏଠି କହୁଛନ୍ତି ଜଗତ ନିବାସ, ଜଗତରେ ଆପଣ ରହିଛୁ, ସବୁ ଜୀବକୁ ମୁଁ ପ୍ରଣାମ କରିବୁ, ସ୍ମୃତ୍ୟା ଶିରସ୍ତବ ନିବାସ ଜଗତ ପ୍ରଣାମ, ଜଗତର ସବୁ ଜୀବକୁ ପ୍ରଣାମ କରିବୁ। ଏଟା କହିସାରିଲା ପରେ ଗୋଟେ ଓଲଟା କଥା, ଭଗବାନଙ୍କୁ ସବୁ କଥା କହିଲେ ପ୍ରଭୁ, ସମସ୍ତଙ୍କୁ ପ୍ରଣାମ କରିବୁ, ଆପଣଙ୍କ କଥା ଶୁଣିବୁ, ଆପଣ କର୍ମ କରିବୁ, ନା ଆପଣଙ୍କୁ ଦେଖିବୁ ବୋଲି କହିଲେ। ଆମେ କାହାକୁ ଦେଖିବୁ ନା, ଦୃଷ୍ଟିମ୍ ସତାମ ଦର୍ଶନେ, ଆମକୁ ଏତିକି କୃପା କରନ୍ତୁ ମୁଁ ସାଧୁ କେମିତି ଦେଖିବି। ଭଗବାନ ଯଦି ପଚାରିବେ କି ମୋ ଆଗରେ ଠିଆ ହେଇକି ମୋତେ ଏଇ ବର ମାଗୁଛ, ମୁଁ ସାଧୁକୁ ଦେଖିବି, ମୋତେ ଦେଖିବା କଥା ମାଗୁ ନା, କହିଲେ ନା ନା, ଆପଣଙ୍କୁ ଆଜି ଦର୍ଶନ କେମିତି ପାଇଲୁ କି ଆଜ୍ଞା, ଆପଣଙ୍କୁ ଦର୍ଶନ ପାଇଥାନ୍ତୁ ଜୀବନରେ, ସାଧୁଙ୍କୁ ଦେଖିନୁ, ସାଧୁ କେମିତି ଦେଖିଲୁ ନା, ମଦ ଖାଇବା ଅବସ୍ଥାରେ ଟିକେ କଡ଼େଇ କଡ଼େଇ ଖାଲି ଦେଖିଛୁ, ସାଧୁ ଆମକୁ ଦେଖିଛନ୍ତି, ନାରଦମଣି ଆମକୁ ଦେଖିଲେ ନା, ଆମେ କ'ଣ ସାଧୁ ଦେଖିଛୁ କି ତାଙ୍କୁ, ତାଙ୍କୁ ସାଧୁଙ୍କୁ ଦେଖିନୁ, ନାରଦମଣିଙ୍କ ରୂପକୁ ଦେଖିନୁ, କିନ୍ତୁ ସାଧୁ ଆମକୁ ଦେଖିଦେଲେ, ତା ଫଳରେ ଆଜି ଆପଣଙ୍କୁ ପାଇଲୁ, କିନ୍ତୁ ନାରଦମଣିଙ୍କ ରୂପଟାକୁ ଆମେ ଦେଖିନୁ, ଯାହାଙ୍କୁ ଦେଖିନୁ, ଯାହାଙ୍କୁ ଦେଖିନୁ ସେ ଆମ ପ୍ରତି ଏତେ ବଡ଼ ଦୟା କଲେ ଯେ ତାଙ୍କୁ ଦେଖିବୁ ଭଲ ଭାବରେ କେତେ ବଡ଼ ଦୟା ପାଇବୁ, ଆପଣଙ୍କୁ ଦେଖିବୁ କହିଲେ ଦୃଷ୍ଟି ସତାମ ଦର୍ଶନେ ଅସ୍ତୁ, କେବଳ ସାଧୁମାନଙ୍କୁ ଦେଖିବା ପାଇଁ ମୋତେ ଚକ୍ଷୁ ଦିଅ, ଆମର ଦୃଷ୍ଟି ରହୁ। ଭଗବାନ ଯଦି କହିବେ ତାହେଲେ ତୁମେ ତ ମୋ ଠାରୁ ସାଧୁଙ୍କୁ ଭିନ୍ନ କରିଦେଲ, ମୋ ସେବା କରିବ, ମୋ କଥା ଶୁଣିବ, ମୋତେ ପ୍ରଣାମ କରିବ, କିନ୍ତୁ ମୋତେ ଦେଖିବନି। ଯଦି ଭଗବାନ ପ୍ରଶ୍ନ ପଚାରିବ ବାଲ ଗୋପାଲ କହିଲେ ନା ନା ଭଗବତ ନ ନା, ସାଧୁ କିଏ କି, ସେ ବା ଆପଣଙ୍କ ଶରୀର, ସେ ବା ଆପଣଙ୍କ ଶରୀର, ଭଗବାନ କହିଲେ ହଁ ଠିକ୍ ଠିକ୍, ଯାଅ 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 ସାଧୁ ଦର୍ଶନ କର, କାରଣ ନାରଦ ମୁନି ଆମେ ଭଲ ଭାବେ ଦେଖିନୁ, ମଦ ଖାଇଥିଲୁ, ମଦିରା ନିଶାରେ ଆମେ ଉନ୍ମତ ଥିଲୁ, ନାରଦ ମୁନିକୁ ଦେଖିପାରିଲୁନୁ, ନାରଦ ମୁନି ଆମକୁ ଦେଖିଛନ୍। ଦେଖୁନ୍ ମୁକୁନ୍ଦ ଲିଙ୍ଗାଳୟ ଦର୍ଶନ ଦୃଶା, ମୁକୁନ୍ଦ ସବୁବେଳେ ଭଗବାନଙ୍କୁ ଦର୍ଶନ, ବୈଷ୍ଣବମାନଙ୍କୁ ଦର୍ଶନ ସବୁବେଳେ, କେମିତି ମୋ ଭାଗ୍ୟରେ ଜଣେ ବୈଷ୍ଣବ ଦର୍ଶନ ହବ, ଖୋଜି ଖୋଜି ବୁଲିବା ଦରକାର, କେଉଁଠି ଐକାନ୍ତିକ ଭକ୍ତ ଯଦି ଦର୍ଶନ ମିଳିଗଲା ଜୀବନ କୃତାର୍ଥ ହେଇଗଲା, ତାଙ୍କର କେତେବେଳେ କୃପା ଦୃଷ୍ଟିର ପଥକୁ ଆମେ ଚାଲି ଆସିବା କ'ଣ ଠିକ୍ ଅଛି କି ଠିକ୍ ନାହିଁ, ତାଙ୍କର ଦୟା ହେଉଛି ସୌରୀ ଦୟା, ଇଚ୍ଛା କରିଦେବେ ଆପଣ ତାଙ୍କୁ କୃପା ନ ମାଗନ୍ତୁ, ଦେଇଦେବେ ଦୟା, ବୈଷ୍ଣବ ଦର୍ଶନର ଏଇ ମହିମା, ଏତେ ବହୁତ କଥା ଅଛି। ବୈଷ୍ଣବ ଦର୍ଶନ କରି କେତେ କେତେ ଲୋକ ଉଦ୍ଧାର ପାଇଛନ୍ତି ସେ ବିଷୟରେ ମୁଁ ଯିବିନି, ପ୍ରସଙ୍ଗ ଅଲଗାଡ଼କୁ ପଳାଇବି, ଯେତିକି ଆବଶ୍ୟକ ସେତିକି କହିବାକୁ ପଡ଼ିବ। କାରଣ ଆମେ ଭଗବାନଙ୍କ ଉପରେ ଯେତେ ଗୁରୁତ୍ୱ ଦେଉଛେ, ଭଗବାନଙ୍କର ତନୁ ଯିଏ ବୈଷ୍ଣବ, ଭଗବାନଙ୍କର ଶରୀର ଯିଏ ବୈଷ୍ଣବ, ଆମେ ପଢ଼ୁଛେ କେବଳ, କହୁଛେ ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ତୁମାର କ'ଣ ଗଙ୍ଗାରେ ପରେଶ ହୁଏ ପଶ୍ଚାତ ପାବନ, ଦର୍ଶନେ ପବିତ୍ର କର ଏ ତୁମାର ଗୁଣ କହୁଛେ। ଭାଗବତର ସିଦ୍ଧାନ୍ତ ଶୁଣ, ଏ ଭାବଟା ପ୍ରାପ୍ତ ହେଲେ ହିଁ ଭଗବାନଙ୍କୁ ପାଇବା। ଭଗବାନଙ୍କ ଆଗରେ ନଳକୁମାର ମଣିଙ୍କର ଏ କଥା କହୁଛନ୍, ଦୃଷ୍ଟି ସତାମ ଅସ୍ତୁ। ସାଧୁମାନଙ୍କୁ କେମିତି ଦେଖି ମୋତେ, ଆଉ ଅମ୍ବରୀଶ ମହାରାଜୀ ସେୟା ସବୁବେଳେ ଚକ୍ଷୁରେ ଭଗବାନଙ୍କୁ ଆଉ ସାଧୁମାନଙ୍କୁ ଦେଖୁଥିଲେ, ଆଉ ଗାତ୍ର ଶରୀରରେ କ'ଣ କରୁଥିଲେ, ହାତ କ'ଣ କୁହାଗଲା ପୂର୍ବରେ, କରୋ ମନ୍ଦିର ମାର୍ଜନା ଆଦିଶୁ, ଆଉ ଶରୀରରେ କ'ଣ କରୁଥିଲେ, ସାଧୁମାନଙ୍କର ଆଲିଙ୍ଗନ କରୁଥିଲେ, ସାଧୁଙ୍କୁ ପ୍ରଣାମ କରୁଥିଲେ, ସାଧୁଙ୍କୁ ସେବା କରୁଥିଲେ। ଏଠି କହୁଛନ୍ତି ଭଗବାନଙ୍କର ନୃତ୍ୟ ଯିଏ, ତାଙ୍କର ସେବକ ଯିଏ, ତାଙ୍କୁ ଅଙ୍ଗ ସଙ୍ଗମ ଆଲିଙ୍ଗନ କରୁଥିଲେ। ଆପଣ ଚୈତନ୍ୟ ଭାଗବତ ଚୈତନ୍ୟ ଚରିତାମୃତ ଯଦି ଆଲିଙ୍ଗନ ଶବ୍ଦ ଦେଖିବେ, କେତେ ବାହାର ମହାପ୍ରଭୁ ଆଲିଙ୍ଗନ, ସମସ୍ତିଙ୍କ ଆଲିଙ୍ଗନ ଆଲିଙ୍ଗନ ଦିଅନ୍ତି, ମହାପ୍ରଭୁ ଜଗାଇ ବାଧାଇକୁ ଉଦ୍ଧାର କରୁଛନ୍ତି। କହିଲେ ମହାପ୍ରଭୁ କହିଲେ ନିତ୍ୟାନନ୍ଦ କରୁଣା କରିଦିଅ, ମାଧାଇକ ଦିଅ କରୁଣା କରିଦିଅ। କହିଲେ ହଁ, ନିତ୍ୟାନନ୍ଦ ପ୍ରଭୁ କହିଲେ ମୋର ଯେତେ ସ୍ୱୀକୃତି ଅଛି ମୁଁ ମାଧାଇକି ଦେବି। ମହାପ୍ରଭୁ କହିଲେ ନା, ତୁମେ ଦେଲ ବୋଲି ମୁଁ କେମିତି ଜାଣିବି, ତୁମେ ଟିକେ ଆଲିଙ୍ଗନ କର, ଯଦି ମାଧାଇକ ଆଲିଙ୍ଗନ କରିବ ମୁଁ ଜାଣିଦେବି ତୁମେ କରୁଣା କଲ। ଆପଣ ଜାଣିଛନ୍ତି ଜଗାଇ ମାଧାଇ ପ୍ରସଙ୍ଗ କହିବା ପାଇଁ ମୋର ବହୁତ ଇଚ୍ଛା, ପ୍ରଭୁ କେତେବେଳେ କରୁଣା କରନ୍ତି, କେବଳ ଜଗାଇ ମାଧାଇ ଉଦ୍ଧାର ଶୁଣିବେ, କେତେ ସୁନ୍ଦର ଆଜ୍ଞା। ହଁ, ତାଙ୍କ ସ୍ତୁତିରେ ଆପଣ ପାଗଳ ହେଇଯିବେ, ଯେଉଁ ସ୍ତୁତି କରିଛନ୍ତି କେତେ ଦିନ, ସ୍ତୁତି ଦନ୍ତ ଧରିକି ନିତ୍ୟାନନ୍ଦ ପ୍ରଭୁଙ୍କୁ, ପ୍ରଭୁ ଆପଣ କେତେ କରୁଣାମୟ, ଆମେ ପିଟିଲୁ ଆପଣ ଆମକୁ କରୁଣା କଲେ। ମହାପ୍ରଭୁଙ୍କର ପ୍ରାର୍ଥନାରେ, ମହାପ୍ରଭୁଙ୍କ ଅନୁରୋଧରେ ନିତ୍ୟାନନ୍ଦ ପ୍ରଭୁ ମାଧାଇଙ୍କ ଶରୀରରେ ପ୍ରବେଶ କଲେ, ଆବିଷ୍ଟ ହେଇ ସେଦିନଠୁ ମାଧାଇଙ୍କର ଶରୀରରେ ନିତ୍ୟାନନ୍ଦ ପ୍ରଭୁ ରହିଲେ ଗୋଟିଏ ଅଂଶରେ। ଏ ଚୈତନ୍ୟ ଭାଗବତରେ ସିଦ୍ଧାନ୍ତ, ମହାପ୍ରଭୁ ଆବିଷ୍ଟ ହେଇକି ମାଧାଇ ଶରୀରରେ ରହିଲେ ସେଦିନଠାରୁ, ଆଲିଙ୍ଗନ କରିଦେଲେ ବା ପୂର୍ଣ୍ଣ ପ୍ରଭୁଙ୍କର ଶକ୍ତି ପଳେଇଲା ମାଧାଇଙ୍କ ଶରୀର। ତଦ୍ଭୃତ୍ୟ ଗାତ୍ର ସ୍ପର୍ଶ ଅଙ୍ଗ ସଙ୍ଗମେ, ଯଦି କେହି ଆମର ଗୁରୁଜନ ବୈଷ୍ଣବ ଅଛନ୍ତି ତାଙ୍କର ଚରଣକୁ ସ୍ପର୍ଶ କରିବା ଦରକାର। ଚରଣ ସ୍ପର୍ଶ ତ ଅଧିକାର ସମସ୍ତଙ୍କର ନାହିଁ, ଗୁରୁ ଯଦି ଅନୁମତି ଦେବେ, ବୈଷ୍ଣବ ଯଦି ଅନୁମତି ଦେବେ, ନହେଲେ ଆମେ ତାଙ୍କ ଚରଣ ସ୍ପର୍ଶ ନହେଲେ ଆମେ କହିବା ଗୁରୁ ହେ ବୈଷ୍ଣବ ମୋତେ ଟିକେ ଆଶୀର୍ବାଦ କରୁ, ମଥାଟା ହାତରେ ଲାଗିଯିବା ସଙ୍ଗମ ହେଇଗଲା, ଅଙ୍ଗସଙ୍ଗ ପାଇବା ଟିକେ, ଏଇ ଗୁଣଟା ପଳେଇ ଆସିବ, ତାଙ୍କର କରୁଣା ତାଙ୍କର ଗୁଣ ଆମ ନିକଟକୁ ପଳେଇ ଆସିବ, ପଳେଇ ଆସିବ ସ୍ପର୍ଶରେ। ତତ୍ଭୃତ୍ୟ ଗାତ୍ର ସଙ୍ଗମେ, ପ୍ରମାଣ କେଉଁଠି ଅଛି ନା, ଚୈତନ୍ୟ ମହାପ୍ରଭୁ ତା କରୁଥିଲେ। ଏ ଯେଉଁ ପ୍ରଭୁ, ବହୁତ ଭକ୍ତ ମଧ୍ୟରେ ପ୍ରଶ୍ନ କରିଛନ୍ତି, ମୁଁ ତ କେବେ ଉତ୍ତର ଦେଇପାରିବି, ଆଉ ଅଲଗା ସମ୍ପ୍ରଦାୟ ଲୋକମାନେ ବି ପ୍ରଶ୍ନ କରନ୍ତି, ଆପଣଙ୍କୁ ଗୋଟେ ପ୍ରଭୁ ପ୍ରଭୁ କ'ଣ ଡାକୁଛନ୍ତି, ମୁଁ ଏ ପ୍ରଭୁ ସେ ପ୍ରଭୁ, ଭଗବାନ ତ ପ୍ରଭୁ, ଆପଣଙ୍କର ଗୋଟେ ପ୍ରଭୁ କ'ଣ ଡକାଉଛି। ଏ ଚୈତନ୍ୟ ଭାଗବତର ସିଦ୍ଧାନ୍ତ, ମହାପ୍ରଭୁ ଡାକିଛନ୍ତି ପ୍ରଭୁ ବୋଲି ବୈଷ୍ଣବମାନେ, ସେଥିପାଇଁ ଆମର ପ୍ରଭୁ ଡକା ହେଉଛି। ମୁଁ ସମସ୍ତଙ୍କୁ ବୁଝେଇ ଦିଏ, କିନ୍ତୁ ମୋ ମନରେ ଗୋଟେ ତାରି କ'ଣ, ଜଣେ ରାମାନନ୍ଦ ସମ୍ପ୍ରଦାୟର ସେ ଲୋକ କହିଲେ ତୁମର ସମ୍ପ୍ରଦାୟଟା ଗୋଟେ ଭୁଲ, ତୁମେ ପ୍ରଭୁ ପ୍ରଭୁ ବୋଲି ଡାକୁଛ। ମୁଁ କହିଲି ଆଜ୍ଞା, ଆମେ ପ୍ରଭୁ ନୁହେଁ, ଆମେ ଯଦି ପ୍ରଭୁ ହେଇଥାନ୍ତୁ ଆମକୁ ଯିଏ ପ୍ରଭୁ ଡାକୁଛି ଆମେ ତାକୁ ପ୍ରଭୁ ବୋଲି କ'ଣ ଡାକୁଛୁ, ଯିଏ ଆମକୁ ପ୍ରଭୁ ଡାକୁଛି ଆମେ ତାକୁ ହିଁ ପ୍ରଭୁ ଡାକୁଛୁ, ତେଣୁ ଆମେ ପ୍ରଭୁ ନୁହେଁ। କହିଲେ ହେଲେ ବି ପ୍ରଭୁଠୁ ତୁମେ ଡାକୁଛ ନା, ଏଇଟା କେଉଁଠି ସିଦ୍ଧାନ୍ତ ଅଛି, ଏଇଠି ହେଉଛି ସିଦ୍ଧାନ୍ତ। ମହାପ୍ରଭୁ ଯେତେବେଳେ ଗୟାରୁ ଫେରିଲେ, ଗୟା ଫେରିବା ପୂର୍ବରୁ କ'ଣ ଥିଲେ, ଫେରିଲା ପରେ କ'ଣ ହେଲେ, ଓଲଟା ହେଇଗଲେ ମହାପ୍ରଭୁ। ଏଇଠୁ ବୁଝିପାରିବା ଯେ ମହାପ୍ରଭୁ ପ୍ରତିଦିନ ବୈଷ୍ଣବମାନଙ୍କର ଅଙ୍ଗସଙ୍ଗ କରୁଥିଲେ, ପ୍ରତିଦିନ ବୈଷ୍ଣବମାନଙ୍କୁ ପ୍ରଣାମ କରୁଥିଲେ, ତାଙ୍କୁ ଚରଣ ଧରୁଥିଲେ, ପ୍ରଭୁ ମହାପ୍ରଭୁ ଏଇଟା କାମ କରୁଥିଲେ। ଏଠି ସେ କହୁଛନ୍ତି ତଦ୍ଭୁତ୍ର ଗାତ୍ୟ ସ୍ପର୍ଶ ଅଙ୍ଗ ସଙ୍ଗମ ଗୌରବର୍ଣ୍ଣ ଦେହ କ୍ଷଣେ ନାନା ବର୍ଣ୍ଣ ଦେଖି ଗୌରବର୍ଣ୍ଣ ଦେହ କ୍ଷଣେ କ୍ଷଣେ ଅବସ୍ଥା କ'ଣ ଥିଲା, ଏଥିରୁ ସୂଚନା ଆମେ ପାଇବା, ଦୁଇଟି ସିଦ୍ଧାନ୍ତ ପାଇବା। ମହାପ୍ରଭୁ ଗୁରୁଦୀକ୍ଷା ନେବା ପୂର୍ବରୁ, ମହାଭାବ ଭାବ ପ୍ରକାଶ କରିବା ପୂର୍ବରୁ କ'ଣ ଥିଲେ, ମହାପ୍ରଭୁଙ୍କର ଶରୀରର ବର୍ଣ୍ଣ ବଦଳି ଯାଉଥିଲା। ତାହେଲେ ଆସିଲେ ଗୟାରୁ ଦୀକ୍ଷା ନେଇକି, ଗୌର ବର୍ଣ୍ଣ ଦେହ କ୍ଷଣେ ନାନା ବର୍ଣ୍ଣ ହଏ, ନାନା ବର୍ଣ୍ଣ ହେଇଯାଉଥିଲା। କ୍ଷଣ କ୍ଷଣେ ଦୁଇ ଚକ୍ଷୁ ଦୁଇ କ୍ଷଣ କ୍ଷଣେ ଦୁଇ ଗୁଣ ଦୁଇ ଆଖି ହଏ, ଆଖିଟା ଦୁଇ ଗୋଟେ ଗୋଟେ ଆଖି ଦୁଇ ଗୁଣ ଦୁଇ ଦୁଇ ଗୁଣ ବଢ଼ି ଯାଉଥିଲା। ଜଗନ୍ନାଥ ଭଳି ବଡ଼ ବଡ଼ ଆଖି ହେଉଥିଲା ମହାପ୍ରଭୁ। ଆଉ କ'ଣ ହେଉଥିଲା ନା, ପୂର୍ବେ ଯେ ବୈଷ୍ଣବ ଦେଖି ପ୍ରଭୁ କରି ବୋଲେ, ପୂର୍ବରୁ ଯେଉଁ ବୈଷ୍ଣବ ଦେଖି ପ୍ରଭୁ ପ୍ରଭୁ କହୁଥିଲେ, ସେ ବୈଷ୍ଣବ କ'ଣ କୁହନ୍ତି ନା, ଏବେଟା ଆମର ଦାସ ଧରେ ତାର ଚୁଲେ। ଯେତେବେଳେ ଭାବ ଆସିଗଲା ମହାପ୍ରଭୁଙ୍କର, ତା ଚୁଟିକି ଧରିବ, ଏବେଟା ଆମର ଦାସ ତା ଚୁଟିକି ଧରିବୁ ସାର। ତାମାନେ ପୂର୍ବରୁ ପ୍ରଭୁ ବୋଲି ଡାକୁଥିଲେ, ଯାହାକୁ ତାକୁ ପ୍ରଣାମ କରୁଥିଲେ ତାକୁ। ବର୍ତ୍ତମାନ ମହାପ୍ରଭୁ ଅଙ୍ଗ ସଙ୍ଗ ଅଙ୍ଗ ବୈଷ୍ଣବମାନଙ୍କର ଏଠି କହୁଛନ୍ତି ନା, ତତ୍ ଅଙ୍ଗ ସଙ୍ଗମମ୍ ସ୍ପର୍ଶେ, ସ୍ପର୍ଶ କରୁଥିଲେ ବୈଷ୍ଣବମାନେ, ପ୍ରଣାମ କରୁଥିଲେ ମହାପ୍ରଭୁ ଏ ଗୟା ଆସିବା ପୂର୍ବରୁ। ପୂର୍ବେ ଯେ ବୈଷ୍ଣବ ଦେଖି ଧର ଏ ଚରଣ, ପବିତ୍ର ହେଇଗଲି କାରଣ ସାଧୁମାନଙ୍କୁ ମୁଁ ଦର୍ଶନ କଲି। କହିଲେ ନଦୀର ଜଳ, ଗଙ୍ଗା ଯମୁନା ଆଦି ନଦୀର ଜଳ ବହୁଦିନ ସେବା କଲା ପରେ ଜଣଙ୍କୁ ପବିତ୍ର କରେ। ଶିଳାମୟ ବିଗ୍ରହ, ମୃତ୍ପିଣ୍ଡର ବିଗ୍ରହ ବହୁଦିନ ସେବା କଲା ପରେ ଫଳ ଦିଏ, କିନ୍ତୁ ତେ ପୁରନ୍ତି ଉରୁକାଳେନ ଦୀର୍ଘ କାଳ ସେବା କଲା ପରେ ଫଳ ଦିଏ, କିନ୍ତୁ ଦର୍ଶନା ଦେବ ସାଧ। ଭଗବାନ ସେତେବେଳେ ସାଧୁମାନଙ୍କୁ ପ୍ରଶଂସା କରିକି ହତଭାଗା ମାନଙ୍କୁ, ଯେଉଁମାନେ ଠାକୁର ସେବା କରୁଛନ୍ତି ତାଙ୍କୁ ବି ହତଭାଗା ବୋଲି କହୁଛନ୍ତି। କନିଷ୍ଠ ଅଧିକାରୀ ସାଧୁଙ୍କୁ ଜାଣିପାରୁନି, ବିଗ୍ରହଙ୍କୁ ସେବା କରୁଛି, ଆଦର କରୁନି। ଆରେ ଯିଏ ବିଗ୍ରହ ସେବା କରୁଛି, ସ୍ୱଳ୍ପ ତପସା, ତପସା ବଡ଼ ବେଶୀ ନାହିଁ ତ, ସେ କ'ଣ ଜାଣିପାରିବ? ଏଇ ଭଗବାନ ନିଜେ କହୁଛନ୍ତି, ରାଣୀମାନେ ଅଛନ୍ତି ଦ୍ୱାରକରୁ ସମସ୍ତେ ଯାଇଛନ୍ତି କୁରୁକ୍ଷେତ୍ରରେ, ସମସ୍ତଙ୍କ ଆଗରେ କହୁଛନ୍ତି, ଆରେ ଆରେ ଏ ସ୍ୱଳ୍ପ ତପସା ହତଭାଗା ମାନେ ଯେଉଁମାନେ ବିଗ୍ରହ ସେବା କରୁଛନ୍ତି, ଠାକୁରଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି, କିନ୍ତୁ ଜାଣିପାରିବେନି ଆମେ, ଏ ସାଧୁମାନଙ୍କୁ ଜାଣିପାରିବେନି, ଯେଉଁମାନେ ହୃଦୟରେ ଭଗବାନ ଦର୍ଶନମ ସ୍ପର୍ଶନମ ପ୍ରଣାମ ଦର୍ଶନ ସ୍ପର୍ଶନ ଏମାନେ ଜାଣିପାରିବେନି, ଆଦି କମ ଆଦି ସେବାକୁ ହିଁ ଜାଣିପାରିବେନି। ଭଗବାନ ନିଜେ କହୁଛନ୍ତି ଭାଗବତର ସିଦ୍ଧାନ୍ତ, ବୈଷ୍ଣବମାନଙ୍କର ଅଙ୍ଗ ସଙ୍ଗ। ଏ ସବୁଦିନ ଅମ୍ବରୀଶ ମହାରାଜ ଯାଉଥିଲେ ତୀର୍ଥରା ତୀର୍ଥମାନଙ୍କୁ ଯାଉଥିଲେ, ସବୁବେଳେ ଅଙ୍ଗ ସଙ୍ଗ କରୁଥିଲେ। ଆଉ ଭଗବାନ ଯାହାକୁ ଚୈତନ୍ୟ ମହାପ୍ରଭୁ ନିଜେ ଆଜ୍ଞା, କିନ୍ତୁ ଏଇ କଥା ଉପରେ ବହୁତ କଥା ଆଜି ମୁଁ ସଂକ୍ଷେପରେ କହିକି ଯାଉଛି, କାରଣ ଏଗୁଡ଼ିକ ସବୁ ଅତ୍ୟନ୍ତ ଗୁରୁତ୍ୱ ଆମର ପୋଷଣ କଥା, ଏ ଆମର ପୋଷଣ କଥା। ଚୈତନ୍ୟ ରୂପ ଗୋସ୍ୱାମୀ ଯେତେବେଳେ ଆସିକି ପହଞ୍ଚିଗଲେ, ଏ ରୂପ ଗୋସ୍ୱାମୀ ଯେତେବେଳେ ଆଲୋଚନା ହେଇନି, କାରଣ ସବୁ କଥା ସବୁ ସମୟରେ ପ୍ରଭୁ ଦିଅନ୍ତିନି ବା ଗୁରୁଦେବଙ୍କ ଦୟାରୁ ମୁଁ ପ୍ରାପ୍ତ ହେଇପାରେ ନା। ରୂପ ଗୋସ୍ୱାମୀ ଆସିକି ପହଞ୍ଚନ୍ତି, ସବୁ ଭକ୍ତଙ୍କୁ ନେଇକି ଯାଉଛୁ। ମହାପ୍ରଭୁ ଗୋବିନ୍ଦଙ୍କୁ କହିଦେଲେ, କହିଲେ ଗୋବିନ୍ଦ ଆଜିଠୁ ମୋର ଶେଷ ପାତ୍ର ଯାହା ରହିଲା ମୋର ଭୋଜନ ପରେ ସବୁ ରୂପକୁ ଦେବ। ମହାପ୍ରଭୁ ଆମ ବଡ଼ କରିବେ ନା, ଆଚାର୍ଯ୍ୟ କରିବେ। ଆମର ବନ୍ଦନାରେ କ'ଣ ଆସୁଛି, ବନ୍ଦେ ଅହଂ ଶ୍ରୀ ଗୁରୁ ଶ୍ରୀଯୁକ୍ତ ପଦକମଳମ ନା, ସେଥିରେ ନାହିଁ ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜେନ ଭୂତଲେ ସ୍ୱୟଂ ରୂପମ କଦାମୟମ ପ୍ରଦାନ। ଚୈତନ୍ୟ ମହାପ୍ରଭୁଙ୍କର ଅଭୀଷ୍ଟକୁ ଯିଏ ଏ ଭୂତଳରେ ପ୍ରତିଷ୍ଠା କରିଛନ୍ତି, ସେ ରୂପ ମୋତେ କେବେ ଆଶ୍ରୟ ଦେବେ। ମହାପ୍ରଭୁ ତାଙ୍କ ବୈଷ୍ଣବମାନଙ୍କ ଦ୍ୱାରା କୃପା କରୁଛନ୍ତି ତାଙ୍କ, ଆରେ ଚୈତନ୍ୟ ମହାପ୍ରଭୁ ଯେଉଁଠି କୃପା କଲେ, ଭଗବାନ ଯେଉଁଠି କୃପା କଲେ, ଆଉ କୃପାର କ'ଣ ଅଭାବ ଅଛି? କଥା ତାଙ୍କ ମନ ସନ୍ତୁଷ୍ଟ ହେଉନି, ସବୁ ଭକ୍ତଙ୍କୁ ଡାକିକି ଆଣୁଛନ୍ତି, ନିଜେ ମହାପ୍ରଭୁ ରୂପକୁ ସେମାନେ ଧରିକି ନେଉଛନ୍ତି, ସବୁ ବୈଷ୍ଣବ ପାଖରେ ପହଞ୍ଚଉଛନ୍ତି, କହିଲେ ମୋ ରୂପକୁ ଟିକେ କୃପା କଲ। ଆଉ ରୂପକୁ ସ୍ୱାମୀ ଏତେ ଦୈନ୍ୟ ଅଛି, ବାପା ଆଗରେ ବାପା ପାଖରେ ଛଡ଼ି ଯେମିତି ଯାଏ ନା, ବାପା କହିବେ ଏ ବାପା ତାକୁ ପ୍ରଣାମ କରେ, ତ ଜେଜେ ତାକୁ ପ୍ରଣାମ କରେ, ଛଡ଼ି ଦିନ ପ୍ରଣାମ। ରୂପ ଗୋସ୍ୱାମୀ ସବୁ ବୈଷ୍ଣବ ଦେଖିକି, ସବୁ ବୈଷ୍ଣବ ଦେଖି ପ୍ରଣାମ କରୁଛି, ଅଙ୍ଗ ସଙ୍ଗ ବୈଷ୍ଣବ ପଦ ପଦ ପଦକୁ ଧରି ପ୍ରଣାମ କରୁଛନ୍ତି। ସବାର ଚରଣ ରୂପ କରିଲା ବନ୍ଦନ, ସବାର ଚରଣ ବୈଷ୍ଣବ ରୂପଙ୍କୁ ଉଠେଇ ମହାପ୍ରଭୁ ଦେଖୁଛନ୍ତି, ସବୁ ବୈଷ୍ଣବ କେମିତି ରୂପ ଗୋସ୍ୱାମୀ କୃପା କରୁଛନ୍ତି। ସେ ପ୍ରଣାମ କଲାବେଳକୁ ସମସ୍ତେ ରୂପ ଗୋସ୍ୱାମୀକୁ ଆଲିଙ୍ଗନ କରୁଛନ୍ତି, ଏଇଟା ତଦ୍ଭୃତ୍ୟ ଗାତ୍ର ସ୍ପର୍ଶ ଅଙ୍ଗ ସଙ୍ଗମେ। ଆପଣ ବୈଷ୍ଣବଙ୍କୁ ପ୍ରଣାମ କଲେ ଯେ ପ୍ରକୃତ ବୈଷ୍ଣବ ସିଏ ଆପଣ ବିଶୁଦ୍ଧ ଭକ୍ତ ସେ ଚରଣ ମସ୍ତକରେ ରଖିଦେବ, ଛୁଇଁଦେବ, ଧନ୍ୟ ହେଇଗଲା। ନହେଲେ ଯଦି ନ ଛୁଇଁଦେ କହିଲେ ଆଜ୍ଞା ମୁଣ୍ଡରେ ଟିକେ ହାତ ଟିକେ ବୁଲେଇ ଦେବେ, ଟିକେ କରୁଣା, ଏହା ଉତ୍ତର ବାଲେଶ୍ୱରୀ ଜିନିଷ ଅଛି। ସେ ଛୁଆମାନଙ୍କୁ ଆଣିକି ବାବାଙ୍କୁ ପ୍ରଣାମ କର, ପ୍ରଣାମ କରି ବାବା ତୁ ଯା, ବାବା ମୋ ପୁଅ ମୁଣ୍ଡରେ ଟିକେ ହାତ ବୁଲେଇ, ମା ହେଲା ନା ନା ବାବା ମୋ ପୁଅ ମୁଣ୍ଡରେ ଟିକେ ହାତ ବୁଲେଇ। ସେ ଜବରଦସ୍ତି କହିବେ ଆପଣ ଛାଡ଼ିବେ, ମୋ ପୁଅ ମୁଣ୍ଡରେ ଟିକେ ହାତ ବୁଲେଇ, କ'ଣ ଆମ ହାତ ବୁଲେଇଲେ ହବ, ଆମ ଭଳି ହାତ ଭାଗ ହାତ ବୁଲେଇଲେ କ'ଣ ହବ? ସେ ତାଙ୍କର ଜ୍ଞାନ ଅଛି, ତାଙ୍କର ଜ୍ଞାନ ଅଛି, ଜାଣନ୍ତି ନା ମହାପ୍ରଭୁଙ୍କର ଶିକ୍ଷା ତଦ୍ଭୃତ୍ୟ ଗାତ୍ର ଅଙ୍ଗ ସଙ୍ଗମେ। ମହାପ୍ରଭୁ ସବୁ ରୂପଙ୍କୁ କହିଲେ ଏ ରୂପ ସବୁ ବୈଷ୍ଣବ ପ୍ରଣାମ କର, ସବୁ ବୈଷ୍ଣବ ପ୍ରଣାମ କରୁଛନ୍ତି, ସମସ୍ତେ ଅଙ୍ଗ ସଙ୍ଗ କରୁଛନ୍ତି। ମହାପ୍ରଭୁ ଏତେ ବ୍ୟାକୁଳ ହେଉଛନ୍ତି ରୂପକୁ କୃପା କରିବା ପାଇଁ, ସବୁ ପ୍ରଣାମ କରିଦେଲା ପରେ ଦୁଇ ଜଣ ଅଛନ୍ତି, କିଏ ଅଦିତାଚାର୍ଯ୍ୟ ଆଉ ନିତ୍ୟାନନ୍ଦ। ଏଇ କଥାଟା କହିନି ବୋଲି ଏ କଥାଟା ଟିକେ କହୁଛି, ପ୍ରସଙ୍ଗରୁ ଅଲଗା ହେଇପାରେ। ଆଉ ରୂପ ନିତ୍ୟାନନ୍ଦ ପ୍ରଭୁ ଅଦିତାଚାର୍ଯ୍ୟ ଠିଆ ହେଇଛନ୍ତି, ତାଙ୍କୁ ବି ପ୍ରଣାମ କଲେ, ରୂପ ଗୋସ୍ୱାମୀ ପ୍ରଣାମ କଲେ, ଶିବେ ଆଲିଙ୍ଗନ କଲେ। କିନ୍ତୁ ମହାପ୍ରଭୁ ସବୁ ବୈଷ୍ଣବ ପାଖରେ କିଛି ଅନୁରୋଧ କଲେନି, କିନ୍ତୁ ଅଦ୍ୱୈତ ଆଚାର୍ଯ୍ୟ ଆଉ ନିତ୍ୟାନନ୍ଦଙ୍କୁ କହୁଛନ୍ତି, ଯେମିତି ଆମର କୁହନ୍ତି ପ୍ରଣା କଲେ, ମହାପ୍ରଭୁ ଆକୁଳ ହେଇକି ରୂପ ପାଇଁ ପ୍ରାର୍ଥନା କରୁଛନ୍ତି। ଏତେ ସୁନ୍ଦର ଭାବ ଶିଷ୍ୟ ପ୍ରତି ଗୁରୁଙ୍କର, ଏଇ ଭାବ ଗୁରୁ ଯଦି ଶିଷ୍ୟକୁ ଏଇ ଭାବରେ ଅଙ୍ଗୀକାର, ଆମେ ଗୁରୁଦେବ ଗୁରୁଦେବ ବୋଲି କହୁଛେ ଆଜ୍ଞା, ଜୀବନସାରା ଏଭଳି ଗୁରୁଦେବ ଗୁରୁଦେବ ଡାକିଲେ ଆମ କ'ଣ ପାଇବା ଇଏ ମୁଁ ବୁଝିପାରୁନି, କିନ୍ତୁ ଗୁରୁଦେବ ଯଦି ଥରେ କହିଦେଲେ ଇଏ ମୋର ଶିଷ୍ୟ ବୋଲି କରିବା ସହ, ଇଏ ମୋର ଶିଷ୍ୟ ମୋର ପିଲା ବାସ୍। ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟ ଆଉ ନିତ୍ୟାନନ୍ଦ ପ୍ରଭୁଙ୍କୁ ସବୁ ବୈଷ୍ଣବ ପ୍ରଣାମ କରି ଆଲିଙ୍ଗନ କରିସାରିଲେ, ଅଦ୍ୱୈତାଚାର୍ଯ୍ୟ ଆଉ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି, ମହାପ୍ରଭୁ ସ୍ପେଶାଲ ରିକ୍ୱେଷ୍ଟ କରୁଛନ୍ତି, ଅଦ୍ୱୈତ ନିତ୍ୟାନନ୍ଦ
ଠାକୁରଙ୍କର ଫୁଲ ସବୁ ନେଇକି ରଖିବେ ମନ୍ଦିରରେ ତାଙ୍କ ନିଜ ଭଜନ କୋଟିରେ
ଯଦି ଯାଇ ନପାରିବେ ମନ୍ଦିରକୁ, ସେଇ ଫୁଲକୁ ସେଇ ତୁଳସୀକୁ ଶୁଙ୍ଗିବେ, ଆ ତ ଯାଇପାରିଲେନି, ଇଏ ରାଧାରମଣଙ୍କର ମାଳ ଶୁଙ୍ଗିବେ ପ୍ରତିଦିନ। ଭକ୍ତି ଜୀବନ ଗୋଟେ ଶୃଙ୍ଖଳିତ ଜୀବନ, ଏ ବିଶୃଙ୍ଖଳିତ ଲୋକମାନଙ୍କ ପାଇଁ ନୁହେଁ। ଡିସାଇପଲ ମାନେ ଡିସିପ୍ଲିନ, ଗୋଟେ ଶୃଙ୍ଖଳିତ ଜୀବନ। ସବୁ ସବୁ କାର୍ଯ୍ୟକୁ ପ୍ରତିଦିନ ଶୃଙ୍ଖଳାରେ କରିବାକୁ ପଡ଼େ ପ୍ରତିଦିନ। ଆଉ ଘ୍ରାଣଞ୍ଚ ତତ୍ପାଦ ସରୋଜ ସୌରଭମ ଶ୍ରୀମତ୍ ତୁଳସ୍ୟା, ବିଶେଷ କରି ତୁଳସୀ, ତୁଳସୀ ମହାରାଣୀଙ୍କର। ଭକ୍ତିମୟ ଠାକୁର କ'ଣ ଲେଖିଲେ, ତୁଳସୀ ଦେଖି ଯୁଡ଼ାଏ ପ୍ରାଣ ମାଧବ ତୋଷଣୀ ଜାଣି। ସମସ୍ତେ ମନ୍ଦିର ଗ୍ରାମ ଆସିଲେ, ସମସ୍ତେ ଆସୁଛେ ଭଗବାନଙ୍କୁ ଦର୍ଶନ କରିକିରି ଆସିଛି, କିନ୍ତୁ ଭଗବାନଙ୍କୁ ଅଧିକ ଶକ୍ତି ଅଛନ୍ତି ତୁଳସୀ ମହାରାଣୀଙ୍କ। ଚୈତନ୍ୟ ଭାଗବତ ସିଦ୍ଧାନ୍ତ, ଆଜ୍ଞା ଆମେ ଭଗବାନଙ୍କୁ ପାଇଲା ଭଳି କେଉଁ ଯୋଗ୍ୟତାଟା ଆମର ଅଛି, ଆମେ କ'ଣ, ଆମେ ଭଗବାନଙ୍କୁ ଛୁଇଁବାର ଯୋଗ୍ୟତା? ସେ ଅଖଣ୍ଡ ବ୍ରହ୍ମଚାରୀ, କାୟ ମନ ବାକ୍ୟରେ ସେ ବ୍ରହ୍ମଚାରୀ, ଆମେ ତାକୁ ଛୁଇଁପାରିବା? ଆମେ ତାକୁ ଅଭିଷେକ କରିପାରିବା? ଆମର ଯୋଗ୍ୟତା ଅଛି? ଭଗବାନଙ୍କୁ ଛୁଇଁବାର ବି ଆମର ଅଧିକାର ନାହିଁ, ତାଙ୍କ ନିଜ ଲୋକେ ଆସି। ଚୈତନ୍ୟ ମହାପ୍ରଭୁ ଏଇ ସିଦ୍ଧାନ୍ତ ଦେଇଛନ୍ତି, ଆଉ ମହାପ୍ରଭୁ ନିଜ ଜୀବନରେ ସେ ହିଁ କରିଛନ୍ତି। ଯିଏ ଭାଗ୍ୟବାନ ସେ ଜାଣିଦେବ ଏଇ ଚାରିଜଣଙ୍କ ପ୍ରସାଦରୁ କେବଳ ଭକ୍ତି ହବ। ବୈଷ୍ଣବ ତୁଳସୀ ଗଙ୍ଗା ପ୍ରସାଦର ଭକ୍ତି, ବୈଷ୍ଣବ ତୁଳସୀ ଗଙ୍ଗା ପ୍ରସାଦର ଭକ୍ତି, ତେହ ସଜାନେ ନନେ ନାଧାର ସେ ଶକ୍ତି, ଶକ୍ତି ଆଉ କାହା ନିକଟରେ ନାହିଁ। ଭଗବାନଙ୍କୁ ଆଜ୍ଞା ରାଜା ରାଜୁଡ଼ା ଲୋକ ପାଇବେ, ଯିଏ ଭକ୍ତିର ମହାରାଜ ଏଇ ଅମ୍ବରୀଶ ମହାରାଜ ଆମ୍ବଳିଆ ଲୋକ କ'ଣ ଭଗବାନଙ୍କୁ ପାଇବା? କେତେ ଜନ୍ମ ଗଲେ ଆମେ ଭଗବାନଙ୍କୁ ପାଇବା? ବିଚାର କରି ଥରେ ଦେଖିଛେ, କେତେ ଜନ୍ମ ଗଲେ ଭଗବାନଙ୍କୁ ଆମ ପ୍ରଭୁ ଆମକୁ ଦର୍ଶନ ଦେବେ, ଯାହାଙ୍କ ଅନୁରୋଧରେ ଦର୍ଶନ ଦେବେ ସେ ତୁଳସୀ। ବୈଷ୍ଣବ ତୁଳସୀ ଗଙ୍ଗା ପ୍ରସାଦର ଭକ୍ତି, ଏ ତିନି ଜଣଙ୍କ ପ୍ରସାଦ ପ୍ରତିଦିନ ଗଙ୍ଗା ଜଳ। ଆପଣ କହିବେ ଗଙ୍ଗା ଜଳ ତ ମୁଁ ପ୍ରତିଦିନ ପାଇପାରୁନି, ଭଗବାନଙ୍କ ଚରଣ ଜଳ, ଏ ଚରଣାମୃତଟା ଗଙ୍ଗା ଜଳ, ସେଠି ଗଙ୍ଗା ଜଳ ନ ମିଶିଲେ ବି ଗଙ୍ଗା ଜଳ, ଭଗବାନଙ୍କ ପାଦ ପଦ୍ମର ଜଳ ନା ସିଏ। ଗଙ୍ଗା ଜଳରେ ତ ପ୍ରଭୁ ସ୍ନାନ ହେଉଛନ୍ତି, ସାଧା ଜଳରେ ବି ସ୍ନାନ ହେଇଗଲେ ସେଟା ଗଙ୍ଗା ଜଳ। ଆଉ ତୁଳସୀ ବୈଷ୍ଣବ ତୁଳସୀ ଗଙ୍ଗା ପ୍ରସାଦର ଭକ୍ତି, ଆମେ ଯାଇଥିଲୁ ହରେ କୃଷ୍ଣ ଉତ୍ସବରେ, ସେ ଜାଗାଟା ନା କ'ଣ, ଯେଉଁଠୁ ବ୍ଲକ ରାଉରକେଲା ପରେ ପରେ ପଡ଼ିଲା ସେ ବ୍ଲକଟା, ସେ ଗୋଟେ ସ୍କୁଲରେ ରହିଥିଲି, ସେଠି ଛୁଟିଆ ପୁରା ମାନେ କୋଲେରୀ ଏରିଆ ଗୋଟେ ବ୍ଲକଟା, ସେ ବ୍ଲକରେ ଗୋଟେ ବୈଷ୍ଣବ ଓଡ଼ିଆ ମହାରାଜ ମାନେ ମଠ, ପୁରୁଣା ବୈଷ୍ଣବ ସେ ମଠ କରିଛନ୍ତି, ମୁଁ ତ ଯାଇପାରିଲିନି। ବୈଷ୍ଣବ ମାନେ ଆମର ଯାଇଥିଲେ ସେ ମଠ ବୁଲିକି ଆସିଲେ, ପ୍ରାୟ ପାଖାପାଖି ଦୁଇ ଚାରି ଗୁଣ୍ଠୁ ଜମିରେ କେବଳ ତୁଳସୀ ଲଗା ହେଇଛି, ଖାଲି ତୁଳସୀ। କହିଲେ କି ଫୁଲ ଗଛ ନାହିଁ, ଫୁଲ ଗଛ ଅଳପ ଅଛି, ଖାଲି ତୁଳସୀ କ'ଣ ଲଗା ହେଇଛି, କଥା କ'ଣ? କହିଲେ ଆଜ୍ଞା ଆମ ଗୁରୁଦେବ ଯେତେବେଳେ ଅପ୍ରଗଟ ହେଲେ ଆମକୁ କହିଥିଲେ, ମୋ ଜମିରେ ମୋ ମନ୍ଦିର ଭିତରେ ଯେତେ ଜମି ଅଛି କେବଳ ତୁଳସୀ ଲଗା, ଆଉ ତୁଳସୀ ସେବା ତୁମର ସେବା, ଆଉ କିଛି କରିବ ତୁଳସୀ ସେବା ପାଇଁ? ଗାଉଁଲି ଦୁଇ ଚାରି ଜଣ ବୁଢ଼ା ବାବା ଅଛନ୍ତି, କେବଳ ତୁଳସୀ ସେବା କରୁ, ତୁଳସୀ ଗଙ୍ଗା ତୁଳସୀ ଆଉ ବୈଷ୍ଣବ, ତେଣୁ ସେ ଜାଣେ ନା ଅନ୍ୟ ନା ଆଧାର ତାର ଶକ୍ତି। ଭଗବାନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଜାଣନ୍ତି ଏ ତିନି ଜଣଙ୍କର କେବଳ ଶକ୍ତି ଅଛି, ଆଉ ଏ ଶକ୍ତି କାହା ନିକଟରେ ନାହିଁ। ସେଥିପାଇଁ ମହାପ୍ରଭୁ ଯେତେବେଳେ ଜପ କରନ୍ତି, ମହାପ୍ରଭୁ ଯେତେବେଳେ ଶ୍ରୀକ୍ଷେତ୍ରରେ ରହୁଥିଲେ ତୁଳସୀ ମୂଳରେ ବସି ଜପ କରୁଛନ୍ତି। ଏବେ ଆମର ସେଟା ଆଡ଼ପ୍ଟ କରାହେଇନି ମାୟାପୁରରେ, ସବୁଆଡ଼େ ଦେଖିବେ ମନ୍ଦିରରେ ତୁଳସୀ ପାଖରେ ତୁଳସୀ କୁଣ୍ଡରୁ ବସିକି ଜପ କରୁଛନ୍ତି, କିନ୍ତୁ ଭଗବାନଙ୍କ ପାଖରେ ପ୍ରଭୁ ତୁଳସୀ ମହାରାଣୀଙ୍କ ପାଖରେ କୃଷ୍ଣ ପ୍ରେୟ ଶିଷ୍ୟ, ବୁଦ୍ଧି ତ ଆସିଲେ ଆମର ହବ, ମହତ ବୁଦ୍ଧି ଆସିଲେ ତ ହବ, ବୁଦ୍ଧି ଭାବନା ହେଉଛି ଗୋଟେ ଜିନିଷ, ଭାବ ଭକ୍ତି ଯୋଗରେ ଭାବର ସିଦ୍ଧି, ଭାବ କେଉଁ ଭାବରେ ଆପଣ ଭଜନ କରୁଛେ, କେଉଁ ଦୃଷ୍ଟିରେ ଆପଣ ଦେଖୁଛେ, ସେ ଭାବର ସିଦ୍ଧି ହବ। କେବଳ ବିଧିଟାକୁ ଅନୁସରଣ କରିଲେ ସିଦ୍ଧି ପାଇପାରିବେ, ଭାବ ଦିନ ଲୋକ କାଳ ସେବା କରି ପାର ହେଇଯିବି କି, କରୁଣା କରିବେ ସିଏ ଆଉ। ଚୈତନ୍ୟ ମହାପ୍ରଭୁ ଯେଉଁଆଡ଼େ ଯାଆନ୍ତି, ଜଣେ ମହାପ୍ରଭୁ ନାମ କରିକରି ଗଲେ ଜଣେ କେବଳ ତୁଳସୀଙ୍କୁ ଧରିଧରି ଯାଉଥିଲେ, ତୁଳସୀ ଧରିଧରି ଯିବେ। ଆଜି ବି ସେଇ ପ୍ରସେସଟା, ଆଜି ବି ସେଇ ଏଇଟା ଅଛି। ଆପଣ ଦେଖିଛନ୍ତି ନା ଗମ୍ଭୀରା ମଠରେ ଯେତେବେଳେ ଆସୁଛନ୍ତି କୀର୍ତ୍ତନ, ଦେଖିବେ ତ ତୁଳସୀ ଧରି ଧରିକି ଆଶା ହେବ। କାହିଁକି ନା ମହାପ୍ରଭୁ ସେଇଟା କରନ୍ତି, ମହାପ୍ରଭୁ ପଛରେ ଥିବେ, ତୁଳସୀ ମହାରାଣୀକି ଆଗରେ ଆଗରେ ତୁଳସୀ ମହାରାଣୀ ଯିବେ, ମହାପ୍ରଭୁ ନାମ କରିକରି ଯାଉଥିବେ। ଆଉ କେମିତି ଅବସ୍ଥା ହେଉଥିବ ନା, ପଶ୍ଚାତେ ଚଲେନ ପ୍ରଭୁ ତୁଳସୀ ଦେଖିଆ, ପଶ୍ଚାତେ ଚଲେନ ତୁଳସୀ ଦେଖିଆ, ପଡ଼େ ଆନନ୍ଦ ଧାରା ଶ୍ରୀଅଙ୍ଗ ବହିଆ, ପଡ଼େ ଆନନ୍ଦ ଶ୍ରୀଅଙ୍ଗ ବହିଆ, ସଂଖ୍ୟା ନାମ ଲୈତେ ଯେ ସ୍ଥାନେ ପ୍ରଭୁ ବୈସେ, ତୁଳସୀ ରଖିବେ କୀର୍ତ୍ତନ କରିବା ପାଇଁ ଯେତେବେଳେ ଯିବେ ଆଗରେ ତୁଳସୀ ଯାଉଥିବ, ଧାରାଧାରା ଆଖିରୁ ଗଙ୍ଗାଧାରା ଭଳି ପ୍ରଭୁଙ୍କର ଲୋତକ ଆସୁ ତୁଳସୀ ମହାରାଣୀ ଦେଖି ତୁଳସୀ। ସେଥିପାଇଁ ସେ ଲେଖିଲେ ଭକ୍ତିମୟ ଠାକୁର, ଆରମ୍ଭ କେଉଁଠୁ ଲେଖିଲେ, ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ଭକତ ସେବା ପରମ ସିଦ୍ଧି ପ୍ରେମ ଲତିକାର ମୂଳ। ସେ କଟିଯିବ ଆଜ୍ଞା, ଏଟା ଭାବଭ୍ରମଣ କଥା। ପରମ ସିଦ୍ଧି ଭଗତ ସେବା, ପରମ ସିଦ୍ଧି, ସିଦ୍ଧି ଖାଲି କହିଲେନି, ଆଉ ପ୍ରେମ ଲତିକାର ମୂଳ ଏଠି ଆଣି କହିଲେ। ତୁଳସୀ ତୁଳସୀ ଦେଖି ଯୁଡ଼ାଏ ପ୍ରାଣ ମାଧବ ତୋଷଣୀ ଜାଣି, ଗୌର ପ୍ରିୟ ଶାଗ ସେବନେ ଜୀବନ ସାର୍ଥକ ମାନି। ଶାଗ ଖାଇଲା ବେଳେ, ଶାଗ ଟିକେ ଖାଇଲା ବେଳେ ମହାପ୍ରଭୁ ଖାଇଥିବେ, ମୋ ଜୀବନ ସାର୍ଥକ ହେଇଗଲା, କାହିଁ ଭାବ ଅଛି। ଗୌର ଆମାର ଯେସବ ଦେଶ ଭ୍ରମି ଭ୍ରମିଲ କୀର୍ତ୍ତନ ରଙ୍ଗେ, ଏ ପରବର୍ତ୍ତୀ ପଦରେ ଆସିବ, ସେ ବୁଲୁଥିଲେ, ସେସବୁ ସ୍ଥାନ ଭ୍ରମିବ ଆମି ପ୍ରଣୟ ଭକତ ଲେଖିଲେ। ଇଏ କ'ଣ କରୁଥିଲେ ନା, ମୁକୁନ୍ଦ ଆଳୟ ଦର୍ଶନ କରୁଥିଲେ, ବୈଷ୍ଣବମାନଙ୍କୁ ଦର୍ଶନ କରୁଥିଲେ, ବୈଷ୍ଣବମାନଙ୍କୁ ସ୍ପର୍ଶ କରି ଅଙ୍ଗସଙ୍ଗ କୃପା ନେଉଥିଲେ। ଘ୍ରାଣ ତତ୍ ସରୋଜ ସୌରଭମ, ଭଗବାନଙ୍କ ଚରଣ କମଳର ପ୍ରତିଦିନ ରାଜା ହେଇକି ପ୍ରତିଦିନ ପୁଷ୍ପାଗ୍ରହଣ କରୁଥିଲେ, ତୁଳସୀ ଆଗ୍ରହଣ କରୁଥିଲେ, ତୁଳସୀ ସେବା କରୁଥିଲେ, ଆଉ ରସନାଥ ଦର୍ପିତ ପ୍ରତିଦିନ ପ୍ରସାଦ ପାଉଥିଲେ, ପ୍ରତିଦିନ ଭଗବାନଙ୍କ ପ୍ରସାଦ ପାଉଥିଲେ। ପ୍ରସନ୍ନ ତଦର୍ପିତମ ମହାପ୍ରସାଦ ଅର୍ଣ୍ଣମ, ପ୍ରତିଦିନ ମହାପ୍ରସାଦ ଅର୍ଣ୍ଣ। ସେଇ ଭଜନରେ ଲେଖିନାହାନ୍ତି କି, ଯୁଗଳ ମୂର୍ତ୍ତି ଦେଖିବା ମୋର ପରମ ଆନନ୍ଦ ହୁଏ, ରାଧାକୃଷ୍ଣଙ୍କୁ ଦେଖିଲେ ମୋର ପରମ ଆନନ୍ଦ ହେଉଛି, ପ୍ରସାଦ ସେବା କରିତେ ହଏ ସକଳ ପ୍ରପଞ୍ଚ ଜୟ। ପ୍ରସାଦ ସେବା କଲେ ସକଳ ପ୍ରପଞ୍ଚକୁ ଜୟ କରିଦେବ, ଖାଲି ଜଣେ ପ୍ରସାଦ ପାଇଲେ ସେ ବୈକୁଣ୍ଠକୁ ପଳେଇବ। ଇଏ ପ୍ରସାଦ ପାଇଲେ ବୈକୁଣ୍ଠକୁ ଯିବ ଆମ ଦ୍ୱାରା, ଇଏ ଓଲିଆ ଗାଈ ଭଳିଆ, ଓଲିଆ ଗାଈକି ଆପଣ ଯେତେ ଘାସ ପାସ ଦେଇକି ବାନ୍ଧିକି ରଖୁ, ତାକୁ ନ ଛାଡ଼ିଲେ ହବ, ଏ ପଘା ପଘା ଛିଟେଇକି କ୍ୱାଡ଼େ ଭଗା। ପ୍ରସାଦ ସେବା, ପ୍ରସାଦ ହେଉଛି ସେବା। ଆମର ଶିବକ ସ୍ୱାମୀ ମହାରାଜ ସବୁବେଳେ କୁହନ୍ତି, ଏକୁରି 9 ବେଜିଗଲ, ମାୟାପୁର କ୍ଲାସ୍ ଦେଲା ବେଳେ ମହାରାଜ କହିବେ, ହଁ ପ୍ରସାଦ ସେବା କରିତେ ହଏ ସକାଲ ପ୍ରପଞ୍ଚ ଜୟ, ଯେଉଁ ବ୍ରହ୍ମଚାରୀ ନମସ୍ତେ ହରିବ ମହାରାଜ କି ଜୟ ହଉ, କାଇଁ ପ୍ରସାଦ ଟାଇମ୍ ହେଇଗଲାଣି, 9 ବେଜିଗଲା, କାଳେ 5 ଅଧିକା ହେଲେ। ପ୍ରସାଦ ଗୋଟେ ସେବା, ପ୍ରସାଦ ଆଜ୍ଞା କ'ଣ ଛୋଟ ଜିନିଷ, ଆମର ସେ ଦୃଷ୍ଟି ଆସିଲାନି, ଆମ ଜୀବନ ପରିବର୍ତ୍ତନ ହେଇପାରୁନି। ରୁଷିଆ ପୂଜାରୀ ପାଇବା ଲୋକ ତିନି ଜଣଙ୍କ ହାତରେ ବି ଶକ୍ତି ଅଛି ପ୍ରସାଦର, ରୋଷେଇ ହେଇକି ବନେଇକି ଦେଇଛି ଠିକ୍ସେ, ଭଗବାନ ସେଇଠୁ ପାଇଲେଣି, ତାକୁ ଯିଏ ପାଇବ ତା ଚେତନା ପରିବର୍ତ୍ତନ ହେଇଛି। ପୂଜାରୀ ଯଦି ଠିକ୍ ଭଗବାନଙ୍କୁ ଅର୍ପଣ କରିଛି ତାକୁ ଯିଏ ପାଇବ ତା ଚେତନା, ଆଉ ଯିଏ ପାଉଛି, ପୂଜାରୀ ରୋଷେଇ ଠିକ୍ କରୁନାହାନ୍ତି କିନ୍ତୁ ପାଇଲା ବେଳେ ତାର ଭଗବତ ଦୃଷ୍ଟି ଅଛି। ଆମର ଏ ହରେକୃଷ୍ଣ ଉତ୍ସବ ଏଇ ବର୍ଷ ମୁଁ ଦେଖିଲି ସମ୍ବଲପୁରରେ, ଲୋକମାନଙ୍କର କିଏ ଦୃଷ୍ଟି, ଆମର ଗାଡ଼ି ଗାଡ଼ିଆ ପାଇଁ 20 ମିନିଟ୍ ଲାଗିଗଲା, ମୋତେ ଏତେ ଆଶ୍ଚର୍ଯ୍ୟ ଲାଗିଲା, ବାହ ଧନ୍ୟ ଭାରତବର୍ଷ। ଆମର ଯାହା ପ୍ରସାଦ ବଳିଦିବ ତାକୁ ଆମର ବାବା ତାଙ୍କର ପାଏ, ଯାହା ସବୁ ବାବା ମାନେ ପାଇସାରିବେ ଯାହା ବଳିବ ପ୍ରସାଦ, ସବୁ ପଇସା ପିସାରି ବା କିଛି ଡାଲି ପଡ଼ିକି ତାକୁ ଦିଆହେଇଯିବ। ଆଜ୍ଞା ଅଫିସର ମାନେ ମୁଁ ଦେଖିଲି ତାଙ୍କ ଡ୍ରେସ୍ ଦେଖିଲେ, ଅଫିସର ମାନେ ସବୁ ପଲିଥିନ୍ ଧରିକି ଆସୁଛନ୍ତି ଘରୁ, ପ୍ରଥମ ଦିନ ଚାଲିଗଲେ ଦ୍ୱିତୀୟ ଦିନ ଦେଖିଲେ ପ୍ରସାଦ ଦିଆହେଉଛି। ଅଫିସର ମାନେ ନିଜେ ନିଜେ ଲାଇନ୍ ଲଗେଇ ଦେଉଛନ୍ତି, ନିଜେ ନିଜେ ସବୁ ସିଏ ଲାଇନ୍ ଲଗେଇ ଦେଉଛନ୍ତି। ଗାଡ଼ି ଆମର ଖିଚୁଡ଼ି ଲୋଡ଼ ହେଇଛି, ଖିଚୁଡ଼ିଟା ବାହାରେ ତ ଆମେ ଯିବୁ, ଲାଇନ୍ ଲଗେଇଦେଲେଣି ନିଜେ ନିଜେ। ଠାକୁରଙ୍କ ପ୍ରସାଦ ଟିକେ ନେବ, କିଏ ଆସିବ, ମୋ ମାଆ ଟିକେ ଆଜ୍ଞା ରୋଗରେ ପଡ଼ିଛି, ଆପଣ ଟିକେ ପ୍ରସାଦ ଦିଅନ୍ତୁ, ତାଙ୍କର ଗ୍ୟାରେଣ୍ଟା ରହିଲା ପ୍ରସାଦ। ଆମର ଖାଇଲା ବେଳେ ଆଜି କି ସବ୍ଜି ହେଇଛି କିରେ, ଇଏ ପନିର, ହଁ ଠିକ୍ ଅଛି ପନିର ମାଡ଼ ଅଛି। ଆମକୁ ପନିର ଦୃଷ୍ଟିରେ ଦେଖିଲେ ଆମକୁ ପନିର ଫଳଟା ମିଳିବ, ବୁଦ୍ଧିଟା ଧଳା ବୁଦ୍ଧି ହବ, ଆଉ ପନିର ଆମେ ଯେଉଁ ଭାବନାଟା ଦେଖିଲେ ସେଇଟା ହବ ନା। ଆଜ୍ଞା ଜଣେ ଜଣେ ଭକ୍ତ କହୁଥାନ୍ତି ଆମର ରେଷ୍ଟୁରାଣ୍ଟକୁ, ଗଦେଗିରି ଯେଉଁ ରେଷ୍ଟୁରାଣ୍ଟ ଅଛନ୍ତି କେଉଁଠି ଆମର ଜଗତସିଂହପୁର, ଜଣେ ଲୋକ ଆସିଥିଲେ ସରିଗଲାଣି ସବୁ, ତାଙ୍କର ଆଜ୍ଞା ଟିକେ ପ୍ରସାଦ ମୁଁ ପାଇଁ ଟିକେ ଆସିଥିଲି ଆଜ୍ଞା, ଆଉ ଯିଏ ରହୁଛି ଶୁଣିକି ହସୁଛନ୍ତି, କ'ଣ ପ୍ରସାଦ ହେଲା ଆଜ୍ଞା ଟିକେ କ'ଣ ହେଉଛି ଦିଅନ୍ତୁ, ସେଠି କହିଲା ସେ ଆଜ୍ଞା ସବୁ ତ ସରିଗଲାଣି, ଯେଉଁ ବରା ଛଣା ହେଇଥିଲା ତାର ସବୁ ଲାଗେନି କି ସବୁ ଛଣା, ସେ ମୁଣ୍ଡରେ ଆଜ୍ଞା ଲଗେଇ ଇଏ ସବୁ ଦେଖିକି ହସୁଛନ୍ତି ଆଜ୍ଞା, ସିଏ ଫଳ ପାଇଗଲା ତାର ଜ୍ଞାନ ଆସିଗଲା ପ୍ରସାଦ ଜ୍ଞାନ, ସେ ମୁଣ୍ଡରେ ଲଗେଇ ପାଇଗଲା, ଇଏ ତାର ବିକିବା ଲୋକ ଦେଖି ହସୁଛି କହିଲା କ'ଣ ଇଏ ବରାଟା, ଏହାର ବା ବରା ଦୃଷ୍ଟିଟା, ତୁମର ଯେଉଁ ଦୃଷ୍ଟି ତୁମକୁ ସେଇ ଫଳ ମିଳିବ, ତୁମର ଯେଉଁ ଦୃଷ୍ଟି ସେଇ ଫଳ ମିଳିବ, ପ୍ରସାଦ ଯଦି ଯେଉଁ ଦୃଷ୍ଟିରେ ଦେଖିଲ, ଅର୍ଣ୍ଣ ଦୃଷ୍ଟିରେ ଦେଖିଲ ଅର୍ଣ୍ଣ ଫଳ, ସବ୍ଜି ଦୃଷ୍ଟିରେ ଦେଖିଲ ଆଉ ପ୍ରପଞ୍ଚ ଜୟ କ'ଣ କରିବା, ପ୍ରସାଦ ସେବା କରିତେ ହଏ ସକଲ ପ୍ରପଞ୍ଚ, ଏଠି କହୁଛନ୍ତି ରସନାଥ ତଦର୍ପିତମ୍, ଭଗବାନଙ୍କୁ ଯାହା ଅର୍ପଣ କରାଯାଇଛି ଏ ପ୍ରସାଦ ମହାପ୍ରସାଦ, ସାବଧାନ କରିବା ପାଇଁ ସାଧୁ ସାବଧାନ, ମହାପ୍ରସାଦେ ଗୋବିନ୍ଦେ, ଏ ଖାଲି ଅଭ୍ୟାସ ଚାଲିଛି, ମହାପ୍ରସାଦେ ଗୋବିନ୍ଦ ଅଭ୍ୟାସ ହେଇଯାଇଛି ଚାଲିଛି, କେଉଁ ପ୍ରସାଦ ଖାଇକି କେଉଁ ଯିବା ସଂଯମ ହେଲାଣି ନା, ପ୍ରପଞ୍ଚ କ'ଣ ଜୟ କରିବା, ଇଏ ତାର ଓଲିଆ ଗାଈ ଭଳିଆ ଦିନକୁ ଦିନ ଆହୁରି ବୁଲୁଛି, ଦିନକୁ ଦିନ ଆହୁରି ତାର ଉତ୍ତେଜନା ହେଇକା ଜାଣୁଛି, କହାଟେ କ'ଣ ସକାଳୁ ଉଠିଲା ମାନେ କେମିତି କ'ଣ ପକେଇବ, ସେ ପୁରା ଭୟା କରିଦେଉଛି ଆମର ଏଇ ବୁଦ୍ଧିଟା ଆସୁଛି ନା, ପ୍ରସାଦ ଖାଉଥିବା ଭଲ ଲାଗୁନି ରେ, ଆଡ଼େ ମିକ୍ସଚର 1000 ଟଙ୍କା, ଆରେ ଯଦି ମିକ୍ସଚରଟା ଖାଇଲେ ପ୍ରସାଦ ସମୟରେ ବୁଦ୍ଧିଟା କ'ଣ ହବ, ମିକ୍ସଚର ବୁଦ୍ଧି ହବନୁ, ଆଉ ପ୍ରସାଦ ବୁଦ୍ଧି କେମିତି ହବ, ପ୍ରସାଦର ଫଳ ଆଉ ତୁମକୁ କିଛି ମିଳିଲାନି, କାରଣ ପ୍ରସାଦ ହୀନ ହେଇଗଲା, ମିକ୍ସଚରଟା ଅଧିକା ଆଇଲା, ମିକ୍ସଚର ବୁଦ୍ଧି ଆଇବ, ଯେଉଁ ଭାବନାର ଦେଖିବେ ସେ ଭାବନା ଫଳ ମିଳିବ, ଭାବନାର ସିଦ୍ଧି, ଭକ୍ତି ଯୋଗରେ ଭାବନାର ସିଦ୍ଧି ବାସ୍, ଆଉ କିଛି ନାହିଁ, ଭାବ ସିଦ୍ଧି ଜୀବ ଗୋସ୍ୱାମୀଙ୍କର ମତ, ସବୁ ଆଚାର୍ଯ୍ୟଙ୍କ ଭାବ ସିଦ୍ଧି, ତୁମେ କେଉଁ ଦୃଷ୍ଟିରେ ଦେଖୁଛ, ଭାବ ନାମ କଲାବେଳେ ପ୍ରଭୁ ନାମ ମାନେ ଭଗବାନ ବାସ୍ ସିଦ୍ଧି ମିଳିବ, ଭାବରେ ସିଦ୍ଧି ବା ଭକ୍ତି ଯୋଗରେ, ଖାଲି ରେଗୁଲେଟିଭ ଲାଇଫ୍ କରିକି ଗୋଟେ କ'ଣ କୁହନ୍ତି ଏଇଟା ଆମର ମେକାନିକାଲି ଆମ ଗୁରୁଦେବ ଯାହା କୁହନ୍ତି, ଏଗୁଡ଼ାକ କିଛି କାମ ଦେବନି, ସେଥିପାଇଁ ଲୋକ ଏତେ ବର୍ଷ ମଠ ରହିଲା ତାରେ କ୍ରୋଧ ଆସିଲା, ଆରେ ମଠ ରହିଲା କ'ଣ କ୍ରୋଧ ଆସିଲା, ସେ କ'ଣ ପ୍ରସାଦ ପାଇଲା ବେଳେ କ'ଣ କରିଛି, ନାମ କଲାବେଳେ କେଉଁ ଭାବନାରେ ଦେଖିଛି, ଭାଗବତ କଲାବେଳେ କେଉଁ ଭାବନାରେ ଦେଖିଛି, ତାର ଭାବର ସିଦ୍ଧି ନାହିଁ, ଏଗୁଡ଼ା ଖାଲି ଅଫିସିଆଲ ଡ୍ୟୁଟି କରିଛି, ଏଇଟା ପୁଣ୍ୟ ଫଳ କିଛି ମିଳିବ, ଭକ୍ତିର ଫଳ କିଛି ମିଳିବନି, ପୁଣ୍ୟ ମିଳିବ କିନ୍ତୁ ଭକ୍ତିର ଫଳ ମିଳିବନି, ଭକ୍ତି ଯେଉଁ କାମ କରିବା ତା କାମ କରିବ, ଆଉ ପ୍ରସାଦ ପାଇକି କ'ଣ ହେଉଥିଲା ଆଜ୍ଞା, ମହାପ୍ରଭୁ ପ୍ରସାଦ ହେଇକି କାନ୍ଦୁଥିଲେ, କେହି ପ୍ରସାଦ ପାଇଲା ବେଳେ କାନ୍ଦିଛି ଆମ ଜୀବନରେ କହିଲେ, ଜୀବନ ଭକ୍ତି ଜୀବନ ମହାପ୍ରଭୁ ଶିଖେଇଛନ୍ତି ବା, ଭାଗବତରେ ଆମେ କ'ଣ ଶିଖିବା ଆଜ୍ଞା, ଭାଗବତ ଟିପା ଟିପଣି କୁହା ହେଲେ 5-10 ପଦ ଆପଣ ଶୁଣିବେ, ଶିଖିବା କ'ଣ, ଶିଖିବା ମହାପ୍ରଭୁଙ୍କ ନିକଟରୁ, ଶ୍ରୀମଦ ଭାଗବତମ ପ୍ରମାଣମଣମ ମହାପ୍ରଭୁର ମତମ ମତମ ଇଦମ ତତ୍ରାଦରଣା, ମହାପ୍ରଭୁ ମତ ଦେଇଛନ୍ତି, ମହାପ୍ରଭୁ ନିଜେ ଦେଖେଇଛନ୍ତି, ମହାପ୍ରଭୁ ପ୍ରସାଦ ପାଇଁ କାନ୍ଦନ୍ତି ମହାପ୍ରଭୁ, କୋଟି ଅମୃତ ସ୍ୱାଦ ପାୟା ପ୍ରଭୁ ଚମତ୍କାର, କୋଟି ଅମୃତ ସ୍ୱାଦ ପାୟା ପ୍ରଭୁ ଚମତ୍କାର। ଜଗନ୍ନାଥଙ୍କ ସେବକମାନେ ମହାପ୍ରଭୁ ଛଡ଼ାମାଳ ପ୍ରସାଦ ଦିଅନ୍ତି, ମହାପ୍ରଭୁ କିଣନ୍ତି ନା, ମହାପ୍ରଭୁ ଆମେ ଯଦି କିଣିକି ପାରୁଛେ, ମହାପ୍ରଭୁ ତ ସ୍ୱୟଂ ଭଗବାନ। ସେତେବେଳେ ତ ଉଦାର ବ୍ରାହ୍ମଣ ମାନେ ଆମେ ଶୁଣୁଛେ ନା, ରଘୁନାଥ ଦାସ ଗୋସ୍ୱାମୀଙ୍କ ଚରିତ୍ରରେ ଶୁଣିବା, ବ୍ରାହ୍ମଣ ମାନେ ଭିକ୍ଷା ଦିଅନ୍ତି ସାଧୁମାନଙ୍କୁ, ପ୍ରସାଦ ଯେଉଁ ଭାଗ ମିଳିଥିବ ଆଣିକି ସାଧୁମାନଙ୍କୁ ଦିଅନ୍ତି। ମହାପ୍ରଭୁ ତ ଉପରବେଳା ପର୍ଯ୍ୟନ୍ତ ଠିଆ ହେଇକି ରହିଥିବେ ଗୌରଖମ୍ବ ପାଖରେ, ଉପରବେଳା ପର୍ଯ୍ୟନ୍ତ ଜଗନ୍ନାଥକୁ ଚାହିଁ ଚାହିଁ ରହିଥିବେ, ପ୍ରଭୁ ଆଉ ଫୁଲମାଳା ଟିକେ ଆଣିଦେବେ, ପ୍ରସାଦ ଟିକେ ଦେବେ, ମହାପ୍ରଭୁ ପ୍ରସାଦ ପାଇଁ କାନ୍ଦିବେ, କୋଟି ଅମୃତ ସ୍ୱାଦ ପାଇବା ପ୍ରଭୁର ଚମତ୍କାର, କୋଟି ଅମୃତ ସ୍ୱାଦ ପ୍ରଭୁ ପାଆନ୍ତି, ସର୍ବାଙ୍ଗେ ପୁଲକ ନେତ୍ର ଭୟ ଅସୁଧାର, ପ୍ରସାଦ ପାଇଲା ମାନେ ଆଖିରୁ ଧାର ଧାର, ମୋ ପ୍ରଭୁ ପାଇଛନ୍, ଜଗନ୍ନାଥ ପାଇଛ। ଜୀବନରେ କେବେ ଭାଗ୍ୟ ହେଲାଣି, କେବେ ହେଲାଣି, ସେଠି ତ ବାଛା ବାଛି ଚାଲିଛି, ଏଇଟା ଏଇଟା କ'ଣ ନେବା, କ'ଣଟା ନେବା, ରାବିଡ଼ି ନେବା କି ଏଟା ନେବା, ଆଜ୍ଞା ରାବିଡ଼ି ବି ପ୍ରସାଦ, ସବୁ ପ୍ରସାଦ, ସବୁ ପ୍ରସାଦ ଭଗବାନଙ୍କର ପ୍ରସାଦ। ଏ ସାଧୁପ୍ରଭୁ କୁଆଡ଼େ ଚାଲିଗଲେ, ତାକୁ ମେଞ୍ଚେ ସବୁବେଳେ ହେବ କୂଳେ ରୋଷେଇ କରିଦେବ, ତାର ସବୁବେଳେ ବଡ଼ ନଜର। ଆମେ ପଦଯାତ୍ରାରେ ଆମେ ସର୍ବଜ୍ଞ ପ୍ରଭୁ ଅଛନ୍ତି, ସିଏ ମୁଁ ଆଉ ପ୍ରେମନୀତି ପ୍ରଭୁ ଥାନ୍ତି, ଆମେ ଜଗନ୍ନାଥ ଗାଡ଼ିରେ ଗୁରୁଦେବ ଜିନିଷ ସବୁ ନେଇକି ଯାଉ। ସେ ହେଉଛି ଆଇବିଟା ହେଉଛି ତିହିଡ଼ି ଆଇବିରେ ଗୁରୁଦେବ ରହିଥାନ୍ତି, ରୋଷେଇ ସାଧୁପ୍ରଭୁ ବେଶୀ କରିଦେଇ, ସେଇଦିନ ଗୁରୁଦେବ ଫେରିବେ, ସେ ବେଶୀ କରିଦେଇ ସାରିପାରୁନି, ଗୁରୁଦେବ ବିରକ୍ତ ହେବେ, କିରେ ଏତେ ରୋଷେଇ କରୁଛୁ କାହିଁକି, ନଷ୍ଟ ହେବ ପ୍ରସାଦ, ସିଏ ଭାଇଣୀ ପଡ଼ୁଛି, ଆମେ ଦେଖିଲା ବେଳକୁ ପ୍ରସାଦ ରୋଷେଇ କରିକି ପାଇଛୁ, ଆମେ ଯାଇ ପହଞ୍ଚିବୁ, ତାର ମୁଣ୍ଡରୁ ବୋଝକୁ ଖସେଇବା ନାକି, ଗୁରୁଦେବ ଗାଳିଦେବେ ବୋଲି ଆସ ଆସ ସେଠି ଭିତରୁ ଡାକି ନେଇଗଲା, ଆମେ ଡରିକି ଭିତରୁ ଗୋଟିଏ ରୁମ୍ ଭିତରୁ ଯାଉ, ଆସ ବସ, ଡାଇରେକ୍ଟ ବସେଇଦେଲା, ବସେଇ ଦେଇକି ତାର ଆଣିଲା ବୋଲି ଦେଲା ଆସିବ ଗୁରୁଦେବ ଗାଁ କରେ, ଆମେ ଏଣେ ଖାଇକି ଯାଉଛୁ, ଦଶଟା ବାଛି ଖାଇକି ଯାଇଛୁ, ସେ ତା ମୁଣ୍ଡରୁ ବୋଝକୁ ଖସେନି ଆମ ଉପରେ ଗଡ଼େଇଦେଲା, ଇଏ ଆମେ କେଉଁଠି ଖାଇପାରିବୁ, ଆମର ତ ଭୋକ ନାହିଁ, ଅନ୍ନ ଡାଲମା ଆଉ ସେ ଭଜା, ସିଏ ସ୍ୱାଦ, ସେ ସାଧୁପ୍ରଭୁ ଥିଲେ, ମୁଁ ତାଙ୍କ ମୁହଁରେ କୁହେ, ପ୍ରଭୁ ସାଧୁପ୍ରଭୁ କାହିଁ ସେ ପ୍ରସାଦ ସ୍ୱାଦ କାହିଁ, ସେତେବେଳେ ଆମେ ରାତି 12 ବାଜେ ଜାଗିକି ଜଗିକି ରହୁ, ସେ ସ୍ୱାଦ ସେଇ ଅଛନ୍ତି ସ୍ୱାଦ, ଯିଏ ଅର୍ପଣ କରନ୍ତି, ଯିଏ ଗୋପାଳକୁ ଅର୍ପଣ କରନ୍ତି, ଯିଏ ଭଗବାନଙ୍କୁ ଅର୍ପଣ କରନ୍ତି, ଯିଏ ନିଷ୍କାମ ଭକ୍ତ, ତାଙ୍କ ପାଇଁ ରୋଷେଇ ହେଉଛି ବା, ସିଏ ଅଲଗା ଜିନିଷ। ମୁଁ ତାଙ୍କୁ କହିବି କରୁନା ସାଧୁପ୍ରଭୁ ଏମିତି ମେଥିବି, ସେ ସେମିତି କରିବ, ସେ ସ୍ୱାଦ ଗୁରୁଦେବ ସେଠି ବସିଛନ୍ତି କେଉଁଠି, ସବୁବେଳେ ଗୁରୁଦେବ ଲେଖନ୍ତି, ଚଷମା ଦେଇ ପୁରା ବସି ଦେହରେ ଯୋଗପଟ ପଡ଼ିଛି ଲେଖୁଛନ୍ତି, ଟ୍ରାନ୍ସଲେଟ୍ କରୁଛନ୍ତି, ଆମେ ମନା କରୁଛୁ ଠାରୁଛୁ, ବେଶୀ ଜୋର କଥା କହୁନି ନା, ପେଟ ପୁରିଗଲା ଦେ, ସେ ତା ଖାଲି ଆଣି ଉଜାଡ଼ୁଛି, ତା ମୁଣ୍ଡରୁ ଦୋଷ ବାସନ ମାଧିବ ତ, ତା ଗୁରୁଦେବ କଣେ କଣେ ଦେଖ କ'ଣ ହେଉଛନ୍ତି, କି ଖାଉଛନ୍ତି କି, କାରଣ ଆମ ଦୁଇ ଜଣ ଭିତରେ ସେ ଚାଲିଛି, ଆମେ ଚାହୁଁଛୁ ଯେମିତି ନ ଖାଇବା ଆଉ ନ ଦେଉ, ସେ ତାର ମୁଣ୍ଡରୁ ବୁଝ ପଡ଼ିବା ପାଇଁ, ଗୁରୁଦେବ ଏ ଗୁରୁଦେବ ମହାପ୍ରସାଦ ସବୁ ଖା, ଆମର ଡର ବାନ୍ତି ହେଲେ ବାନ୍ତି ଲାଗିଲାଣି, ଖାଇଲେ ଅଧିକାରେ ବାନ୍ତି ଲାଗିବ, ସେଣେ ଗୁରୁଦେବ ଖାଲି 5 ମିନିଟ୍ ଯେଉଁ କଣେଇ କଣ ନେବେ ପ୍ରସାଦ ଫିଙ୍ଗିଲେ, ମୋର ମନରେ ଅଛି ମୁଁ ସେଦିନ ଆସିଲା ପରେ ଉଠି ବସି ପାରିଲିନି, ବାନ୍ତି କିଣା ଆଙ୍ଗୁଳି ପୁରେଇ ବାନ୍ତି କରି ଶେଷ, ଆଉ କ'ଣ କରିବ, କ'ଣ ଖାଲି ଖାଲି କେମିତି ଗୁରୁଦେବ ସେଠି ଯିବେ, ଗୁରୁଦେବ ଗଲା ପରେ ଆଇବି ପଛକୁ ପଳେଇ ତାଙ୍କ ଆଙ୍ଗୁଳି ପୁରେଇ ବାନ୍ତି କରିବେ, ଖାଲି ଅନୁଧ୍ୟାନ କରିବି କ'ଣ ସବୁ ସାରିବ, ମହାପ୍ରସାଦ ଦୃଷ୍ଟିଟା ବଡ଼ ନା ଆଜ୍ଞା, ମହାପ୍ରସାଦ ମହାପ୍ରଭୁ କାନ୍ଦନ୍ତି ଧାରଧାର ଲୋକଙ୍କ ଉପରେ, ଆଉ ଗୋଟିଏ ସବୁବେଳେ ଦୁଇଟା ଶବ୍ଦ କୁହନ୍ତି ମହାପ୍ରଭୁ, ସେତେବେଳେ ଜଗନ୍ନାଥ ଆଉ କିଛି କୁହନ୍ତି, ସୁକୃତି ଲୋଭ ଫେଲା, ସୁକୃତି ଲୋଭ ଫେଲା, ବାରମ୍ବାର କୁହନ୍ତି ସୁକୃତି ଲୋଭ ଫେଲା, ଈଶ୍ୱରର ସେବକ ପୁଛେ ଜଗନ୍ନାଥ ସେବକମାନେ, ଏଇଟା କ'ଣ କହୁଛ, ପ୍ରସାଦଟା ପାଇକି କିଛି କହୁନ, ଖାଲି ସୁକୃତି ଲୋଭ ଫେଲା, ସୁକୃତି ଲୋଭ ଫେଲା, ମହାପ୍ରଭୁ ବୁଝାନ୍ତି, ଆକୁ ସମସ୍ତେ ପାଇପାରିବେ, ସମସ୍ତେ ପାଇପାରିବେ, ସୁକୃତି ଅଛି ସେ ପାଇବ ମହାପ୍ରସାଦ, ଏଠି ସେ କହୁଛନ୍ତି ପ୍ରଭୁ ପ୍ରଭୁ କହେ ଯେ ଦିଲା କୃଷ୍ଣ ଧରାମୃତ, ପ୍ରଭୁ କହେ ଯେ ଦିଲା କୃଷ୍ଣ ଧରାମୃତ, ବ୍ରହ୍ମାଦି ତୁଲବଇ ନିନ୍ଦାଏ ଅମୃତ, ବ୍ରହ୍ମାଦି ତୁଲବଇ ନିନ୍ଦାଏ। লভ ফেলা স্বীকৃতি শব্দ পরে পুনে আউথরে কে এত কেবল কেদেবে যার বহুব জন্মর ভাগ্য অই প্রসাদ পাইব আভ স্বীকৃতি মহাপ্রভু কুমতি না ফেলা লভ কৃষ্ণর অধরামৃত তুমি দেল জগন্নাথ অধরামৃত এই অধরামৃত হচ্ছে ফেলা তার লভ যে টিকি বি পাইব সে বড় ভাগ্যবান মহাপ্রভু কুহতি ধার ধার লোতক আসে মহত বুদ্ধি প্রসাদ পাইলে বা সকল প্রপঞ্চ দয়া জয় করে নব আমার অম্বরীশ মহারাজ জিহারে ভগবান প্রসাদ পাওয়া আর কিছু পাও না কৌশি জিনিস যা ভগবান নিবেদিত হয়নি আপনার কি কী পারেন ভগবান যা নিবেদিত হয়নি মোর ইচ্ছা যা হচ্ছে মুখে ভগবান নিবেদন কলে ভগবান সেটা খাই প্রভুপাদজী ভক্ত উপদেশ অমৃতরে পড়িদেবে সেটা প্রসাদ নুহে যা আমি রুচিকর লাগিব ঠিক আছে আজ এইটা করবা এটা যোজনা করি আমি আনিকি ভোগটা লগাই ঠাকুর মানে জবরদস্তি প্রভু মু আজ পনির খাই মো মনে হয়েছে তু কা এটা আমি রোষেই খাইবা আমার পনির খাইয়া পূর্ব জুহারকে টেস্ট করেদেলে কাজু ফাজু পড়লা পরে এ টেস্ট আসব আগে জুহার টেস্ট হয়ে গেল না ভগবান কেন আগে টেস্ট করবে আগে টেস্ট আমার পরে ভগবান সেটা প্রভুপাত লেখুন আপনার ডাইরেক্ট কোণ লিখিছেন প্রভুপাত বহু কটা কটা কথা লিখিছেন হ্যাঁ প্রভুপাত কিন্তু ভাল প্রসাদ পাইয়া ভাল প্রসাদ পূর্ব প্রভুপাত এটা বি লিখিছেন নেটর অফ ইনস্ট্রকশন উপদেশ আমি তো পড়ুন প্রভুপাত কেবে না সেটা পাপ যেটা নিজে যোজনা করি তুমি ভগবান অর্পণ করছো যা সুলভ মিলল যা সহায়ক মিলল বাস ভগবান অর্পণ করছি তা না হচ্ছে আজ ভালো হচ্ছে মু প্রভুঙ্কু দেবি যদি আপনার প্রভুঙ্কু দেবে যদি ভালো ভালো প্রসাদ লগাইকি ডেলি জন ভক্ত মু সে কহিলি দুজন যাক রোগা হয়ে জলেশ্বর কি হো তুমি কোন অবস্থা কম আজ্ঞা গোপাল ঘরে অজ্ঞা ডেলি কি মাতাজি বুঝাত মো কাম কম খালি মাতাজি বুঝেবি পিতাজি বুঝেবি ডায়াবেটিস কম কথা আজ্ঞা ডেলি পকড়া ডেলি পনির অফিসর সি ডেলি গোপাল অাকুর মানে সে গোপাল অোপাল মাই যদি করছো তাহলে সেটা খাইব সেটা বাঁটিব না গোপাল মাই হব যদি রোষেই করছো সেটা গোপাল দিও গোপাল খাই সারে লোক তুমি খাওনি তুম না গোপাল না ভগবান পকড়া তুমি কত হাত মাগে লড়ু ছাড়ি পকড়া মাগিছ কত হাত লড়ু খসিলা পকড়া বসিলা করে মতো দেখল ঠাকুর না কই আঠ মারছ না প্রভুপাত কে সিম্পল প্রসাদ প্রভুপাত সেই অলগা কিচেন কলে টেটি কিচেন জেনেরাল কিচেন প্রসাদ আমি দৃষ্টিভঙ্গি রহবা দরকার সেভাবে যোজনা করে কিছু হলে হব আ প্রসাদ কোণ কে প্রসাদ রোথা পাত্র আহরি বড় গুরুত্ব দিয়েছেন কি মাধবেন্দ্র পুরী আজ্ঞা প্রসাদ মহিমা কোণ কে গৌড় বৈষ্ণব সিদ্ধান্তরে মাধবেন্দ্র পুরী তো প্রসাদ পাইগলে ক্ষীরভাণ্ড পাইগলে ক্ষীরভাণ্ড পাই রাতে 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 বাহার পড়াই যাবি তো মতো মোটর প্রতিষ্ঠা কাল সকাল বড়ি যাবে এটি কিন্তু বাহু সে সময় সে ভাণ্ডরে প্রভু ক্ষীরা ভাণ্ড যে তাকে ধোলে ধোলে তাকে ভাঙ্গিলে চৈতন্য চৈতন্য পড়ন্তু প্রভু আগে ছুঁয়েছেন প্রভুঙ্কর প্রসাদ এইতে লা সে ভাণ্ডক খণ্ড খণ্ড করি রখিলে যে খুরা ক্ষীরা খুরা আর প্রতিদিন খণ্ডে খণ্ডে খাওয়া পাত্র প্রক্ষালন করি খণ্ড খণ্ড কইল পাত্র প্রক্ষালন করি খণ্ড খণ্ড কইল বহির্বাসে বাঁধি সেই ভিকারি রাখিল বহির্বাসে বাঁধি সেই ভিকারি রাখিল প্রতিদিন এক খানি কর কথা ପିଲାବେଳେ ଦେଖିଛି ଆଜ୍ଞା, ଅମୃତ କେଳି ଯେଉଁ ପ୍ରସାଦ ନାହିଁ କି ଜଗନ୍ନାଥଙ୍କର, ବହୁତ ଗୁଡ଼ା ହେଇଥିବ, ତାଳପତ୍ର ଖୋଲି 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 ତା ଭିତରେ ଛୋଟିଆଟେ ବାହାରିବ, ଗାଁ ଯିଏ ଯାଇଥିବ ସେ ସବୁ କାଠମାଳି ନେଇଥିବେ, ଆଉ ସବୁ ଘରେ ଦୟା ହବ। ଆମେ ଛୋଟ ପିଲା ଥାଉ, ସବୁ ମାଆ ବୋଧେ ଛୋଟି ଆଣିକି ଖାଇ, ମା କହିବ ତୁ ଖା କିନ୍ତୁ ମୋତେ ପତ୍ରଟା ଦେବୁ, ସେ ପତ୍ରକୁ ନେଇ ପାଣିରେ ପକା ହବ, ପୋଖରୀରେ ପକେଇକି ଆଜି ଜଗନ୍ନାଥଙ୍କର ପ୍ରସାଦ ତଳେ ପକା ହବ, ଲୋକଙ୍କର କମ୍ବଳ ଦୃଷ୍ଟି କି ଜଗନ୍ନାଥଙ୍କ ପ୍ରସାଦ ପ୍ରତି ବହୁ ବଡ଼ ଦୃଷ୍ଟି। ଜଣେ ଜଣେ ଲୋକ ଆସି କହିବେ ତ ବାବା ଟିକେ ପ୍ରସାଦ ଦେବ ନା, ମୋତେ ଟିକେ ପ୍ରସାଦ ଦେବ ନା, ସେମାନଙ୍କର ଜ୍ଞାନ ଅଛି। ଆମର କଂସାରୀ ଘରର ପାରା, ମୁଁ ମୋତେ କ'ଣ କଂସା ଢାଉଁ ଢାଉଁ କରୁଛୁ, ଗୋଟେ ଓଡ଼ିଆର କଥା ନାହିଁ, କଂସାରୀ ଘରର ପାରା ପ୍ରତିଦିନ ଢାଁ ଢାଁ ବାଜୁଛି, ପାରା କ'ଣ ଡରିବ, ସେ ମୋଟେ ଡରିବନି, ଏତେ ବାଡ଼ା ହେଉଛନ୍ତି, ସେ ତ ଏଇଠି ବାଡ଼ାବାଡ଼ି କରୁଛି, ମୁଁ ସବୁଦିନ ରହିଛି ଆଉ, ଆମେ ପ୍ରତିଦିନ ପ୍ରସାଦ ପାଇବା, ଯାହା ହେଲା ହେଲା, ସେ ଖାଉଛ ଖାଉ ନାହିଁ ଢାଳି ଦିଅ, ଏଇଟା ଭଲ ହେଲାନି ଟେଷ୍ଟ ନାହିଁ, ଦେଖ କଂସା ଲଙ୍କା ଦଳ ଭଲ, ଏହା କଂସାରୀ ଘରର ପାରା ହେଇଗଲେଣି ଆମେ, କଂସା ଡାଉଁ ଡାଉଁ ଯେତେ ଯାହା କରନ୍ତା ସିଆ ମୋଟେ କାନରେ ପଶିବେନି କି ହବନି। ଅମ୍ବରୀଶ ମହାରାଜ ତାନେ ଘ୍ରାଣଞ୍ଚ ତତ୍ପାଦ ସରୋଜ ସ୍ୱରୋଭେ ଶ୍ରୀମତ୍ ତୁଳସ୍ୟା ରସନାନ୍ତ ଦର୍ପିତ, କେତୋଟି ଅଙ୍ଗ ଗଲେ ସର୍ବଙ୍ଗ ବା, ମନକୁ ଲଗେଇଥିଲେ ସଭି ମନ କୃଷ୍ଣ ପଦାରବିନ୍ଦ, ମନକୁ ଲଗେଇଥିଲେ ଚକ୍ଷୁକୁ ଭଗବାନଙ୍କ ରୂପ ବୈଷ୍ଣବଙ୍କୁ ଦର୍ଶନ କଲେ, ଆଘ୍ରାଣ କଲେ ନାସାକୁ ଲଗେଇଲେ, କାନରେ ଭଗବାନଙ୍କ କଥା ଶୁଣିଲେ, ଆଉ କ'ଣ ରହିଲା, ଜୁହାରେ ଭଗବାନଙ୍କ ପ୍ରସାଦ ପାଇଲେ, ଆଉ ବାକି କରରେ ଭଗବାନଙ୍କ ହସ୍ତ ସେବନ ମନ୍ଦିର ମାର୍ଜନା କଲେ, ବକ୍ଷରେ ସ୍ୱର ଦ୍ୱାରା ବୈଷ୍ଣବମାନଙ୍କୁ ଆଲିଙ୍ଗନ କଲେ, ଆଉ କ'ଣ କଲେ ରହିଲା ଶେଷ ପାଦୌ ହରେ କ୍ଷେତ୍ର ପଦାନୁସର୍ପଣେ ଶିରୋ ଋଷି କେଶ ପଦାବି ବନ୍ଦନେ କାମଞ୍ଚ ଦାସେ ନତୁ କାମ କାମୟା ଯଥା ଉତ୍ତମ ଶ୍ଳୋକ ଜନାଶୟ ରତି। ଏ ତିନିଟି ଶ୍ଳୋକରେ କେବଳ ବୈଷ୍ଣବ ସିଦ୍ଧାନ୍ତ, କେବଳ ବୈଷ୍ଣବ ସିଦ୍ଧାନ୍ତ। ଅମ୍ବରୀଶ ମହାରାଜ କ'ଣ କରୁଥିଲେ, ପାଦୌ ହରେ କ୍ଷେତ୍ର ପଦାନୁସର୍ପଣେ ନିଜେ ସବୁ ବୃନ୍ଦାବନ ଆଦି ଧାମକୁ ଯାଉଥିଲେ, ପୁରୀ ଆଦି ଧାମକୁ ଯାଉଥିଲେ ବୀରରାଘବାଚାର୍ଯ୍ୟ ତାଙ୍କ ଟୀକାରେ ଲେଖୁଛନ୍ତି, ହରେ କ୍ଷେତ୍ରାଣୀ ଶ୍ରୀ ମଥୁରାଦାନୀ ମଥୁରାଦା ଆଦି ତୀର୍ଥାଣୀ ଶିବିକା ଶିବିକାଦି ଜାନ ବିହାୟ ପଦଭ୍ୟାମ ଏବ ଗମନମ। ସେ ରାଜା ଥିଲେ ନା ଚକ୍ରବର୍ତ୍ତୀ ରାଜା, ଶିବିକାରେ ଯାଉନଥିଲେ, ଆଗରୁ ଆଜ୍ଞା ଯେଉଁ ପାଦରେ ଚାଲି ଚାଲି ବୃନ୍ଦାବନ ଆଉ ଲୋକ ବୃନ୍ଦାବନ ଯାଉଥିଲେ ପୁରୀକି ଯାଉଥିଲେ, ସେ ବାଟରେ ଭଗବାନଙ୍କୁ ପାଇଯାଉଥିଲେ। ଆମେ ଯେଉଁ ଗାଡ଼ିରେ ଯାଉଛେ ଆମେ ସେଠି ଯାଇ ଭଗବାନଙ୍କୁ ପାଉନୁ କି ବାଟରେ ହିଁ ପାଉନୁ, ବାଟରେ ଗଲାବେଳେ କେଉଁଟେ ଚିନ୍ତା କ'ଣ, କେମିତି ଯିବି ଜଗନ୍ନାଥ ଦର୍ଶନ କରିପାରିବି କି ନାହିଁ, ପ୍ରଭୁ ଚୂଡ଼ା ଚାଉଳ ବାନ୍ଧିକି ବାଟ ସାରା କେତେ ଚିନ୍ତା, ପ୍ରଭୁକୁ ଦର୍ଶନ, ଆଉ ଦର୍ଶନ ତ ବ୍ୟାକୁଳତା, ସୁଦାମା ବାଟରେ ପାଇଲେ ନା ଭଗବାନଙ୍କୁ ନା ଦେଖି ଦର୍ଶନ କଲାବେଳେ ପାଇଲେ। ଜୀବ ଗୋସ୍ୱାମୀ ସିଦ୍ଧାନ୍ତ ଦେଉଛନ୍ତି ପଥରେ କଦା କ'ଣ କେତେବେଳେ ଭଗବାନଙ୍କର କୃଷ୍ଣ ସନ୍ଦର୍ଶନମୟମ କଥମ ସ୍ୟାତି ଚିନ୍ତୟନ୍, ପଥା ଭିତରେ ସଦାମା କେବଳ ଚିନ୍ତା କରିକି କୃଷ୍ଣ ସନ୍ଦର୍ଶନମୟମ କଥ ସ୍ୟାତି ଚିନ୍ତୟନ୍, ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କ'ଣ ପାଇପାରିବି। ଜୀବ ଗୋସ୍ୱାମୀ ସିଦ୍ଧାନ୍ତରେ ଲେଖୁଛନ୍ତି ସେ ଏଇ ଚିନ୍ତା କରିକି ଯାଉ କୃଷ୍ଣଙ୍କ ଦର୍ଶନ, ତାଙ୍କ ସମ୍ୟକ ଦର୍ଶନ ପାଉଛନ୍ତି, ବ୍ୟାକୁଳତା ହେଉଛି ଦର୍ଶନ ନା, ସେ ପଥ ଭିତରେ ପ୍ରତି ପଦରେ କୃଷ୍ଣଙ୍କ ଦର୍ଶନ, ଆଗରୁ ଲୋକମାନେ ପାଦରେ ଚାଲି ଚାଲି ଆସିଲା ବେଳେ ଭଗବାନ ପାଇଯାଉଥିଲେ, ସବୁବେଳେ ବ୍ୟାକୁଳ ସବୁବେଳେ ବ୍ୟାକୁଳ, ଜଗନ୍ନାଥଙ୍କୁ ଦର୍ଶନ କରିପାରିବି ନା, ମୋ ଦେହ ରୋଗ ହବନି ତ, ବାଟରେ ପଡ଼ିଯିବିନି ତ, ଏ ଚକ୍ରବର୍ତ୍ତୀ ରାଜା ହେଇକି ନିଜ ପାଦରେ ବିହାୟ ବିମାନ ବିମାନ ବିହାୟ କୌଣସି ବିମାନରେ ଯାଉନଥିଲେ, ନିଜ ପାଦରେ ଚାଲି ଚାଲିକି ଯାଉଥିଲେ, ପାଦରେ କ୍ଷେତ୍ରକୁ ଯାଉଥିଲେ ଚାଲିକି। ଇଏ ବହୁତ ବଡ଼, ମୋର କଥା ଟିକେ ରଜଗୁଣ ଲୋକ ତ କ୍ରିଟିସାଇଜ୍ କରି କହୁନି, ବେଳେବେଳେ ଯେହେତୁ ଏ ଆସନରେ ବସିବାକୁ ପଡ଼ିଛି କହିବାକୁ ପଡ଼ୁଛି ନିରପେକ୍ଷ କଥା, କାହାକୁ କୌଣସି ବୈଷ୍ଣବମାନେ ମୋତେ କ୍ଷମା କରିବେ, ମୁଁ କାହାକୁ କ୍ରିଟିସାଇଜ୍ କରି କହୁଛି, କେତୋଟି ଜିନିଷ ଚପଲ ନ ପିନ୍ଧିକି କରିବା ଦରକାର, ଜପ କେବେ ବି ଭଗବାନଙ୍କର ନାମ ଜପ ଚପଲ ପିନ୍ଧିକି କରିବେ, ପ୍ରଭୁଙ୍କର ଏ ଭାରତବର୍ଷର ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ପ୍ରଭୁପାଦ କ'ଣ କରିଛନ୍ତି ସେଟାକୁ ଦେଖନ୍ତୁ ନା, ପ୍ରଭୁପାଦ ହିଁ ପ୍ରଭୁପାଦ, ସେ ପ୍ରଭୁଙ୍କର ପାଦ, ପ୍ରଭୁଙ୍କର ପାଦ, ସିଏ ପ୍ରଭୁଙ୍କ ହୃଦୟରେ ରଖିଛନ୍ତି ଆଜ୍ଞା, ତାଙ୍କ ପାଇଁ ସଂସାର କ'ଣ ବଡ଼ ବସ୍ତୁ ଅଛି, ମାଙ୍କୁ ଧରଣୀ ମାତାଙ୍କୁ ସ୍ପର୍ଶ କରି ମନ୍ଦିର ପରିକ୍ରମା ବେଳେ ଧାମ ଗଲାବେଳେ ଧାମପ୍ରାତରେ ଅଛି ଚପଲ ମାଡ଼ିବା ଛତା ଧରିବା ଧାମପ୍ରାତ ଆମେ ଧାମରେ ରହୁଛେ ଭଗବାନଙ୍କ ନାମ କରୁଛେ ଅଲଗା ସମୟରେ ଚପଲ ମାଡ଼ିବା କିନ୍ତୁ ଭଗବାନଙ୍କର ନାମ କଲାବେଳେ ଚପଲକୁ ରଖିଥିବା ସେଇଠି ଅସୁବିଧା କ'ଣ ଅଛି କେତେଟା ଜିନିଷ ବହୁତ ସାବଧାନ ଆମକୁ ହେବାକୁ ପଡ଼ିବ ଲୋକାଚାର ଦୃଷ୍ଟିରେ ନିଜର ବି ମଙ୍ଗଳ ଆଉ ଗୋସ୍ୱାମୀମାନେ କଦାପି ଜୀବନରେ ଚପଲ ପିନ୍ଧିନାହାନ୍ତି କଦାପି ଆଉ ସନାତନ ଗୋସ୍ୱାମୀଙ୍କର ପାଦ ଫୁଟକା ହେଇଥିଲା ଆମେ ଶୁଣିଥିଲୁ ନା ମହାପ୍ରଭୁ ପାଦକୁ ଦେଖିଥିଲେ ସବୁ ଫୁଟକା ହେଇଯାଇଛି ଯଦି ଚପଲ ପିନ୍ଧାରେ ପାଦକା ଫୁଟକା ହେଇଥାନ୍ତେ କି କଠୋରୀ ମାନୁନଥିଲା ଆଜ୍ଞା ଇତି ଦୈନ୍ୟ ତାଙ୍କର ଏଇ ଦୈନ୍ୟ ଖାଲି ପାଦରେ ଶିବିକାକୁ ଛାଡ଼ିକି ସେ ଯାଉଥିଲେ ବୁଲୁଥିଲେ ପାଦ ହରେ କ୍ଷେତ୍ର ପଦାନୁସର୍ପଣମ ଶିର ହୃଷିକେଶ ପଦାଭିବନ୍ଦନମ କ'ଣ କରୁଥିଲେ ମସ୍ତକରେ ବିଷ୍ଣୁମାନଙ୍କୁ ପ୍ରଣାମ କରୁଥିଲେ ଏଠି ଶିର ହୃଷିକେଶ ପଦାଭିବନ୍ଦନମ ବିଷ୍ଣୁଙ୍କୁ ପ୍ରଣାମ କରୁଥିଲେ ଚକ୍ରପାଦ କ'ଣ ଲେଖିଲେ ହୃଷିକେଶସ୍ୟ ପଦୟୋ ଚରଣୟୋ ପଦାନାମ ଭକ୍ତାନାମ ଅଭିବନ୍ଦନମ ଭଗବାନଙ୍କୁ ପ୍ରଣାମ କରୁଥିଲେ ବୈଷ୍ଣୁମାନଙ୍କୁ ବି ବୈଷ୍ଣୁମାନଙ୍କ ଚରଣରେ ବି ପ୍ରଣାମ କରିକି ବନ୍ଦନା କରୁଥିଲେ ଜୀବ ଗୋସ୍ୱାମୀ ସ୍ୱତନ୍ତ୍ର ବୈଷ୍ଣବ ବନ୍ଦନା ଲେଖିଛନ୍ତି ସଂସ୍କୃତରେ ସଂସ୍କୃତରେ ବୈଷ୍ଣବ ବନ୍ଦନା ଲେଖିଛନ୍ତି ଲାଷ୍ଟରେ ବୈଷ୍ଣବ ସଂସ୍କୃତରେ ସେ ବୈଷ୍ଣବ ବନ୍ଦନା ପଢ଼ୁଥିଲେ ଲାଷ୍ଟରେ ଲେଖିଛନ୍ତି ଏତତ୍ ବୈଷ୍ଣବ ବନ୍ଦନମ ସୁଖକରମ ସର୍ବାର୍ଥ ସିଦ୍ଧିପ୍ରଦମ ମୋ ସେ ଲେଖିଛନ୍ତି ମୋ ଭଳିଆ ଦିନ ଯିବ ଏଇ ଯେଉଁ ବୈଷ୍ଣବ ବନ୍ଦନାଟା ଲେଖିଛି ସୁଖକରମ ସର୍ବାର୍ଥ ସିଦ୍ଧିପ୍ରଦମ ଏ ବୈଷ୍ଣବ ବନ୍ଦନା ଯିଏ ପଢ଼ିବ ତାକୁ ସର୍ବ ସିଦ୍ଧି ମିଳିବ ଶ୍ରୀମନ ମାଧ୍ୱିକ ସମ୍ପ୍ରଦାୟ ଗଣାନାମ ଶ୍ରୀକୃଷ୍ଣ ଭକ୍ତିପ୍ରଦମ ମାଧ୍ୱିକ ସମ୍ପ୍ରଦାୟରେ ଆସୁଥିବା ଯେଉଁମାନେ ବୈଷ୍ଣବମାନେ ବୈଷ୍ଣବ ବନ୍ଦନା ପଢ଼ିବେ ତାଙ୍କୁ ଭକ୍ତିପ୍ରଦମ ଇଏ ଭକ୍ତି ଦେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଗୁଣମୟମ ତଦ ଭକ୍ତ ବର୍ଗାନ ଅଣୁଜୀବେ ନୈବ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଭକ୍ତମାନେ ଅଛନ୍ତି ଗୁଣମୟ ଭକ୍ତମାନେ ଅଛନ୍ତି ମୁଁ ହେଉଛି ଅଣୁଜୀବ ଆଉ ମୋ ନାଁ ବି ଜୀବ ମୁଁ ଅଣୁଜୀବ ଲେଖୁଛନ୍ତି ଅଣୁଜୀବ ଏବ ମୟା ଆତ୍ମାର୍ପିତମ ମୁଁ ଏ ଅଣୁଜୀବ ଜୀବ ଗୋସ୍ୱାମୀ ଜୀବ ମୁଁ ଆତ୍ମସମର୍ପଣ କରୁଛି ଇଦମ କୃତ୍ୱାଦୁ ପାଦାର୍ପିତମ ଏଇଠି ବୈଷ୍ଣବ ବନ୍ଦନା ମୁଁ ଲେଖିକି ସବୁ ବୈଷ୍ଣବମାନଙ୍କ ଚରଣରେ ମୁଁ ଅର୍ପଣ କରୁଛି ମୋତେ ଟିକେ ଦୟା କର ଆମେ ବୈଷ୍ଣବମାନଙ୍କୁ ପ୍ରଣାମ କରିପାରୁଛେ ଯେଉଁ ବୈଷ୍ଣବ ପ୍ରଭୁପାଦ କହିଛନ୍ତି ପ୍ରଣାମ ବାଞ୍ଛାକଳ ପୁତ୍ର ଆମେ ଲାଷ୍ଟ ରହୁଛେ ନା ଯଦି ବି ବୈଷ୍ଣବମାନେ ନାହାନ୍ତି ଏକାଏକ କେଉଁଠି ଅଛେ ଗାୟତ୍ରୀ କରିସାରି ବୈଷ୍ଣବ ବନ୍ଦନାଟି ବୋଲି ଗୁରୁବର୍ଗଙ୍କୁ ସ୍ମରଣ କରି ଇଷ୍ଟଙ୍କୁ ସ୍ମରଣ କରି ଗୌର ନିତ୍ୟାନନ୍ଦଙ୍କୁ ସ୍ମରଣ କରି ସବୁ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଭଗବାନଙ୍କ ଠାରୁ ବୈଷ୍ଣବ ବେଶୀ ପ୍ରଣାମ କରୁଥିଲେ ଏଇ କଥା ଉପରେ ମୁଁ ସବୁବେଳେ ଜୋର ହିଁ ଦେଉଛି ନିତ୍ୟସିଦ୍ଧ ବୈଷ୍ଣବମାନେ ଆମର ସବୁବେଳେ ଆରାଧ୍ୟ ପୂଜ୍ୟ ସେମାନଙ୍କ କରୁଣାରୁ ଭକ୍ତି ମିଳିବ କେବଳ ଭାବଭ୍ରମଣ ହିଁ କହିଦେଲେ ଯେ ଆମେ ଭଗବାନଙ୍କ ସେବା କରିଦେଲେ ଜଗନ୍ନାଥଙ୍କ ସେବା କରିଦେଲେ କୃଷ୍ଣଙ୍କ ସେବା କରିଦେଲେ ଏ ଭାବପ୍ରବଣର କଥା ଏ ବୈଷ୍ଣବ ରାଜ୍ୟରେ ଆକୁ ଆଦୃତ କରାଯିବ ନା ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେମାନେ ଭଗବାନଙ୍କ ଠାରୁ ବୈଷ୍ଣବଙ୍କୁ ଅଧିକ ପ୍ରଣାମ କରିଛନ୍ତି ଇଏ ଶିର ହୃଷିକେଶ ପଦାଭିବନ୍ଦନମ ବୈଷ୍ଣବଙ୍କୁ ଦୁଇଟା କାମ କରିବାକୁ ପଡ଼ିବ ବୈଷ୍ଣବ ଆମେ ବୈଷ୍ଣବ ପ୍ରଣାମ କଲାବେଳେ କ'ଣ କହୁଛେ କହିକି ପ୍ରଣାମ କରୁ ବାଞ୍ଛା କଳ୍ପତରୁ ବ୍ୟସ୍ୟ ରୂପା ସିନ୍ଧୁ ଏ ଭଗବାନଙ୍କ ପାଖରେ ଯାହା ଲାଗିନି ବୈଷ୍ଣବ ପାଖରେ ତାହା ଲାଗିଛି ବୈଷ୍ଣବ ବାଞ୍ଛା କଳ୍ପତରୁ ଯାହା ଚାହିଁବେ ଦେଇପାରିବେ ଆଉ କୃପା ସିନ୍ଧୁ ଭଗବାନଙ୍କ ପାଖରେ ଯାହା ଲାଗିଛି କୃପା ପତିତାନାମ ପାବନେ ଭ୍ୟୋ ଜଗନ୍ନାଥଙ୍କର ଚଳନ୍ତି ପ୍ରତି ପତ ପାବନ ବୈଷ୍ଣବ ହେଲେ ପତ ପାବନ ବୈଷ୍ଣବେ ଭ୍ୟୋ ବହୁବଚନରେ ବୈଷ୍ଣବେ ଭ୍ୟୋ ନମ 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 ଡବଲ ନମ କେଉଁଠି ଲାଗେ ନମ ନମ ଏଇ ଦୃଷ୍ଟିରେ ବୈଷ୍ଣବମାନେ ପ୍ରମାଣ କିଏ ଦାସ ଗୋସ୍ୱାମୀ ଶୁଣିବା ଦାସ ଗୋସ୍ୱାମୀ ବିଷୟରେ ମୁଁ ତାଙ୍କ ବିଷୟରେ ବେଶୀ କହିବି ଯଦ୍ୟପି ଶରୀରେ ବାତାସ ହଲ ବହୁ ଡେଙ୍ଗା ଦାସ ଗୋସ୍ୱାମୀ ଆମ ଗୋସ୍ୱାମୀମାନେ ବହୁତ ବଡ଼ ବଡ଼ ଆଜାନ ଲମ୍ବିତ ବହୁତ ଦୀର୍ଘକାଳ ଶରୀର ଚୈତନ୍ୟ ମହାପ୍ରଭୁ ଗଲା ପରେ ଆଉ ଭୋଜନ ଅର୍ଣ୍ଣ ପ୍ରସାଦ ପାଆନ୍ତି ନା ମହାପ୍ରଭୁଙ୍କ ବିରହରେ କେବଳ ମାଠା ଟିକେ ପାଆନ୍ତି କ'ଣ କୁହନ୍ତି ଆମର ଦହିରୁ ମାଖନଟା କାଣିଲା ପରେ ଯେଉଁ ପାଣିଟା ରୁହେ ସେଇଟାକୁ ପାଆନ୍ତି ପତ୍ର ଠଙ୍ଗାରେ ପାଇବେ ଦୀର୍ଘ ଶରୀର ଏତେ ବଡ଼ ସ୍ୱରୂପକୁ କେମିତି ପୋଷଣ କରିବ? ପ୍ରଣାମ କରିକି ଉଠି ପାରନ୍ତି ନା? ବାତାସରେ ପବନ ଦେଲେ ତାଙ୍କ ଶରୀର ହେଲେ ନିୟମ ଛାଡ଼ନ୍ତି ନା? ବୈଷ୍ଣମାନଙ୍କୁ ପ୍ରଣାମ, ଭଗବାନଙ୍କୁ ପ୍ରଣାମ, ଭଗବାନଙ୍କୁ ଯେତିକି ପ୍ରଣାମ କରୁଥିଲେ ବୈଷ୍ଣମାନଙ୍କୁ ଡବଲ ପ୍ରଣାମ କରୁଥିଲେ।
ସହସ୍ର ଦଣ୍ଡବତ କରେ ଲୟ ଲକ୍ଷ ନମ
ଭଗବାନଙ୍କୁ ସହସ୍ର କରନ୍ତି, କିନ୍ତୁ ବୈଷ୍ଣବଙ୍କୁ ଦୁଇ ସହସ୍ର, ଦୁଇ ହଜାର, ଦୁଇ ସହସ୍ର ବୈଷ୍ଣବର ନିତ୍ୟ ପରଣ। ସବୁ ବୈଷ୍ଣବ, ଯେତେ ବୈଷ୍ଣବ ଜାଣିଛନ୍ତି, ସବୁ ବୈଷ୍ଣବଙ୍କ ନାମ ଧରିକି ଠିଆ ହେବେ, ପୁଣି ପଡ଼ିବେ, ଉଠିପାରନ୍ତିନି, ପ୍ରଣାମ କରିକି ଉଠିପାରନ୍ତିନି, କିନ୍ତୁ ଦୁଇ ଦୁଇ ହଜାର ବାର ବୈଷ୍ଣବମାନଙ୍କ ପ୍ରଣାମ, ଦୁଇ ହଜାର ବାର ଭଗବାନଙ୍କୁ ହଜାର ବାର ପ୍ରଣାମ। ଗୋଟିଏ ଗୋଟିଏ ସାଧନ ଧରିଲେ ବା ଆମେ ପାର ହେଇଯିବା। ଜୀବନରେ କେଉଁ ସାଧନଟା ଆମେ ଧରିଛେ କହିଲେ ଦେଖି, କେଉଁ ସାଧନ ଜୀବନରେ ଗୋଟିଏ ସାଧନକୁ ଆମେ ଆଦରୁଛେ? କିଛି ଆଛେ ଆ ଦୋଷ ସମ୍ପ୍ରଦାୟର, ଦୋଷ ଗୁରୁବର୍ଗର ବର୍ତ୍ତମାନ ଆସୁଛି। ଆମେ କେଉଁ ସାଧନକୁ ଆଧାର କରିଛେ? ଗୋସ୍ୱାମୀମାନଙ୍କର କେଉଁ ଶିକ୍ଷାକୁ ଆଧାର କରିଛେ? ନାମ ପ୍ରତି ମହତ୍ତ୍ୱ ବୁଦ୍ଧି, ନା ଭାଗବତ ପ୍ରତି ମହତ୍ତ୍ୱ ବୁଦ୍ଧି, ନା ବୈଷ୍ଣବ ପ୍ରତି ମହତ୍ତ୍ୱ ବୁଦ୍ଧି, କେଉଁ ଜିନିଷ କରିଛେ? ଲକ୍ଷ ଲକ୍ଷ ନାମ କରିବେ, ସହସ୍ର ଦଣ୍ଡବତ ପ୍ରତିଦିନ ଭଗବାନ ପ୍ରଣାମ, ଗୋଟିଏ ପ୍ରଣାମ। ଥରେ ଆମେ ପ୍ରଣାମ କରିଦେଇ ଗଲା ପରେ ମନ୍ଦିରକୁ ଗଲା, ଆଉ ଥରେ କ'ଣ ମୁଣ୍ଡ ଭାଙ୍ଗିବି? ମୁଁ କେତେବାର ଦେଖିଛି ନିଜକୁ ନିଜେ ପରୀକ୍ଷା କରିବି, ଆରେ ପ୍ରଣାମ କରିଥିଲି, ଆରେ ପ୍ରଣାମ କଲେ କ'ଣ, ପୁଣି ପ୍ରଣାମ କରିବାକୁ ପଡ଼ିବ, ପୁଣି ମନକୁ ବୁଝେଇ ସ୍ୱାଭାବିକ କ'ଣ ପ୍ରଣାମ ହେଉଛି? ଯେତେବାର ବୈଷ୍ଣବ ଭଗବାନ ଦେଖିବ ସେତେବାର ପ୍ରଣାମ କରାହେବ କରିବା। ଥରେ ମନ୍ଦିର ଗଲା ପରେ ଭଗବାନ ଅଛ, ଆଉ ଥରେ ପ୍ରଣାମ କରିବା। କିନ୍ତୁ ଅଫିସର ଯେତେବେଳେ ଦେଖିବା ସାର୍ ବୋଲି କହିବେ, ଏ ଟଙ୍କା ଦେଉଛି, ଏ ଟଙ୍କା ଦେଉଛି, ଇଏ କ'ଣ ଦେଉଛନ୍ତି? ଯିଏ ଜୀବନ ଦେବେ, ଯିଏ ପ୍ରେମ ଦେବେ, ସେ ବୈଷ୍ଣବ, ତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ, ତାଙ୍କ ଉଦ୍ଦେଶ୍ୟରେ ନଥାନ୍ତି କେହି ଘର ଭିତରେ କାହାକି ପ୍ରଣାମ କରିବି ପଡ଼ିକି ରହି, ଯଦି ଉଠା ବସା ନ କରିପାରିବେ, ଆଣ୍ଠୁ ଗଣ୍ଠି ବାତ ହେଇଛି, ପଡ଼ିକି ରହି ତ ମୁଣ୍ଡ ଲଗେଇ ପିଟିବା, ପ୍ରଭୁ ହେ ହେ ରୂପ ଗୋସ୍ୱାମୀ, ହେ ସନାତନ ଗୋସ୍ୱାମୀ, ହେ ନିଖିଳ ବୈଷ୍ଣବ, ମୋତେ ଟିକେ ଦୟା କର, ବନ୍ଦନା କରିକି, ବନ୍ଦନା କରିକି ଭକ୍ତିନ ଠାକୁର ଲେଖିଦେଲେ ନା ଏସବୁ ଜିନିଷ, ମୋତେ ସବୁ ଦୟାକର, ମୁଁ ପ୍ରଣାମ କରୁଛି। ସମସ୍ତଙ୍କୁ ଲେଖିଲେ
ଶ୍ରୀଜୀବ ଗୋପାଳ ଭଟ ରଘୁନାଥ ଦ୍ୱୟ, ଶ୍ରୀଜୀବ ଗୋପାଳ ଭଟ ରଘୁନାଥ ଦ୍ୱୟ,
ଆମର
ଠାକୁର ଏଇ ଜିନିଷ ଲେଖୁଛ, ଭକ୍ତି ଆଲୋକ ନାମ ଗ୍ରନ୍ଥରେ ଏଇ ଜିନିଷ ଲେଖୁଛ, ସବୁ ବୈଷ୍ଣବ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଛ, ସବୁ ବୈଷ୍ଣବ ଉଦ୍ଦେଶ୍ୟ, ସବୁ ବୈଷ୍ଣବ ଉଦ୍ଦେଶ୍ୟ। ସେ ବୈଷ୍ଣବ ମନ୍ଦିର ଲେଖିଲେ ନା ଦେବକିରଣ ଦାସ, ପେଆଛେ ହବେନେ ଯତ ମହାପ୍ରଭୁର ଦାସ, ସବାର ଚରଣ ବନ୍ଦେ ଧନ୍ତେ ଧରିକା। ଯେତେ ମହାପ୍ରଭୁଙ୍କର ଭକ୍ତ ହେଇଛନ୍ତି ଆଉ ଯେତେ ଭକ୍ତ ହେବେ ସମସ୍ତଙ୍କ ପାଇଁ ମୁଁ ପ୍ରଣାମ କରିଦେଉଛି। ବୈଷ୍ଣବ ଧାରା ଆଜ୍ଞା, ଆମ ଗୁରୁଦେବ ଯାଉଛନ୍ତି ଖଣ୍ଡା ଧାରାର ପଥ, ଏଠି କଥା କହିବାର କେଉଁଠି କାମ, ସେଠି ଖାଲି କେବଳ କାମ କରିବାର ଅଛି, କଥା କହିବାର କିଛି ନାହିଁ। ଆମେ କେବଳ ଯାହା କୁହନ୍ତି ବଚସା କଥା ଗୁଡ଼ାକ ନିଜେ ଶିଖିଲେ, ଜୀବନରେ କିଛି ଆଚରଣ ଶିଖିଲେ, କେବଳ କଥା ଥିଓରିଟିକାଲ କଥା ଗୁଡ଼ାକ ଶିଖିଲେ ଖାଲି ବେକାର ଗୋଟେ ଜୀବନ ହେଇଗଲା, ଅନୁତାପ ବି ନାହିଁ କିଛି, ଜୀବନରେ କୌଣସି ସାଧନ ବି ଆଜି ପର୍ଯ୍ୟନ୍ତ ଆଦରି ପାରୁନି, ଗୋଟେ ସାଧନ ବି ଆଦରି ଦେଲେ ଜୀବନଟା ସାଧୁଗୁରୁ ଦୟା କରିକି ଜୀବନ ବଦଳେଇ ଦେବେ, ନିଶ୍ଚିତ ବଦଳେଇ, କୌଣସି ଦୃଢ଼ ନିଷ୍ଠା ଭାବରେ କୌଣସି ସାଧନକୁ ଆମେ ଆଜି ପର୍ଯ୍ୟନ୍ତ ଧରିନେ ମହାତ୍ମା ବୁଦ୍ଧିରେ, ଆମର ଅବସ୍ଥା ଏହା ହେଉଛି। ବୈଷ୍ଣବ ଉଦ୍ଦେଶ୍ୟରେ ପ୍ରଣାମ ସେ କରୁଥିଲେ, ଅଭିନନ୍ଦନ ଏଠି କ'ଣ କହୁଛନ୍ତି, ଶିର ଋଷିକେଶ ପଦାର ପଦାଭିବନ୍ଦନମ, ଚକ୍ରପାତ ଲେଖିଲେ ବୈଷ୍ଣବ ବୈଷ୍ଣବମାନଙ୍କୁ ପ୍ରଣାମ କରୁଥିଲେ, ଭଗବାନଙ୍କୁ ବି ପ୍ରଣାମ କରୁଥିଲେ, ବୈଷ୍ଣବମାନଙ୍କ ଉଦ୍ଦେଶ୍ୟରେ ସବୁ ପ୍ରଣାମ ସେ ଲେଖିଛନ୍ତି ଭକ୍ତିମୟ ଠାକୁର। କ'ଣ ସୁନ୍ଦର କଥା ଲେଖିଛନ୍ତି, ନିଖିଳ ବୈଷ୍ଣବେ ଜନେ ଦୟା ଚିନ୍ତା କରିବା ଦରକାର। ବିଶ୍ୱାସ ବୈଷ୍ଣବ ଯଦି ଅପରାଧୀ ନ ହୁଅନ୍ତୁ, ଦେଖିଲା ମନ୍ତେ ଆପଣ କହିବେ କ'ଣ କରିବେ? ନିଜ ଦୋଷ ଆସିବନି, ଓର ବଡ଼ ଦୋଷ ଚାଲି ଆସିବ। ଆମେ କେଉଁ ଅଦଶ ଦୋଷ ହେଇଛେ ଯେ ବର୍ତ୍ତମାନ ବୈଷ୍ଣବ ସମାଜରେ କେମିତି ସାବଧାନ ହେବାକୁ ପଡ଼ିବ? ଗୋଟିଏ ଦୃଷ୍ଟିରେ କୁହାଯାଉଛି ସାଧୁ ସଂଘ, ଅଲଗା ଦୃଷ୍ଟିରେ କୁହାଯାଉଛି ତୁମେ ବୈଷ୍ଣବ ଦୋଷ ଦେଖିବନି। କରିବ କ'ଣ? ଏଣେ ବୈଷ୍ଣବ ସିଦ୍ଧାନ୍ତ ଦେଖିଲା ଆମ ମୁଣ୍ଡ ଖରାପ। ଆମର ଦୃଷ୍ଟି ଅଛି ଜୀବ ମାତ୍ରକୁ ବୈଷ୍ଣବ, କରିବା କ'ଣ ନା? କେବଳ ଗୋଟିଏ ଉପାୟ ବର୍ତ୍ତମାନ ଅଛି ବଞ୍ଚିବା ପାଇଁ ହେଲେ, କେବଳ ପ୍ରହ୍ଲାଦ ମହାଦେବଙ୍କ ସିଦ୍ଧାନ୍ତ ରଖିବାକୁ ପଡ଼ିବ। ସଙ୍ଗେସୁ ସାଧୁ ଭକ୍ତେଷୁ, ସେଠି ଚକ୍ରଦାଦା ଲେଖିଲେ ଭକ୍ତ ତ ଭକ୍ତ, ପୁଣି ସାଧୁ ଭକ୍ତ କାହିଁକି ଲେଖିଲ ନା? ସଦାଚାରବନ୍ତ ଭକ୍ତର ସଙ୍ଗ କରିବ। ସଦାଚାର ଶାସ୍ତ୍ର ସିଦ୍ଧାନ୍ତ ଜାଣିକି ତାଙ୍କର ସଙ୍ଗଟା କରିବ, ତାଙ୍କ ସାଙ୍ଗରେ ମିଶିବ, ତାହେଲେ ଦୁରାଚାର ଭକ୍ତକୁ ଘୃଣା କରିବ କି? ପୁଣି ବୈଷ୍ଣବ ଲାଗିଗଲା ନା? ଦୁରାଚାର ତୁ ବନ୍ଧ୍ୟ ସେବ୍ୟ ସଂଗାର୍ଥନ ଉପଯୋଗିତା, ଏଇ ଗୋଟିଏ ସିଦ୍ଧାନ୍ତରେ ବଞ୍ଚିବ। ଯେଉଁ ବୈଷ୍ଣବ ଦେଖିଲେ ପ୍ରଣାମ କରିବେ, ତାଙ୍କ ସାଙ୍ଗେ ବେଶୀ ମିଶାମିଶି କରିବେନି, ବେଶୀ କଥାବାର୍ତ୍ତା କରିବେ, ଖୁପରା ଖୁପରି କରୁ କରୁ ପଦେ କଥା କ'ଣ କହୁ ସେ ଭାଇରସ୍ ଛାଡ଼ିଦେବ। ସେ ଆଗେ ପ୍ରଭୁ ବୋଲି କହିବ, ପ୍ରଭୁ କ'ଣ ଭଲ ଅଛନ୍ତି ନା କ'ଣ? ବସୁ ବସୁ ଯେ ତାର ଭାଇରସ୍ ଅଛି ନା, ସେ ଭାଇରସ୍ ବସୁ ବସୁ କ'ଣ କେମିତି ମନ୍ଦିର ଚାଲିଛି କ'ଣ ହେଉଛି, ତାର ଉଦ୍ଦେଶ୍ୟଟା ହେଲା ବୁଲି 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 ଆଣି ତୁ ମନ୍ଦିର ଭାଇରସ୍ଟା ଛାଡ଼ିଦେଇ ତାକୁ ଚୁପ୍ କିଣି ପଳେଇଯିବ। ବାସ୍ ତୁମେ ଯାହା ନ ଜାଣିଥିବ ଶୁଣିଛ ନା, ଏଇଠି ଏୟା ହେଇଛି, ଏଇଟା ଏୟା ହେଇଛି, ଭାଇରସ୍ ଛଡ଼ା ହେଲା। ତେଣୁ ବର୍ତ୍ତମାନ ନ ତ ଗୋଟିଏ ସିଦ୍ଧାନ୍ତରେ ବଞ୍ଚିଯିବା ବୈଷ୍ଣବ ସମାଜରେ ବର୍ତ୍ତମାନ, ଯିଏ ଯାହାର ମୁଖେ ଭାଇ ହରି କଥା ନାହିଁ ତାର କାଛେ ତୁମେ ଯାଅ ନା, ଏଇ ଗୋଟେ ସିଦ୍ଧାନ୍ତ। ଯାହାର କାଛେ ଗଲେ ଭୁଲି ଯାବେ ହରି ତାର ମୁଖେ ପାନ ଚାଅ ନା, ଏଟା ବାହାର ଲୋକ ପାଇଁ କହାହେଲା, ବୈଷ୍ଣବ ମୁଖ କେମିତି ଦେଖିବନି? କେବଳ ଏଇ ଗୋଟେ କଥାରେ ବଞ୍ଚିବା, ଦେଖିଲେ ପ୍ରଣାମ କରିବାରୁ ଭଲ ଅଛନ୍ତି ନା, ଯେତେ ଶୀଘ୍ର ଖସରା ମାରି ବେଶୀ ପାଖକୁ ନାହିଁ, ପଶିଲେ ବି ନା ପ୍ରଭୁର କାମ ଅଛି, ଯେତିକି ଯାଉ ମାନେ ଆସିଲା ସେ ଭାଇରସ୍ ଛାଡ଼ିବାନି, ଏଇ ଗୋଟିଏ ସିଦ୍ଧାନ୍ତରେ ବଞ୍ଚିଯିବା, ନହେଲେ ବଞ୍ଚିବାର ଉପାୟ ନାହିଁ। ଦେଖୁନାହାନ୍ତି କି ସ୍ତୁତି ସବୁ କି ବନ୍ଦନା ବୈଷ୍ଣବ ସମାଜରେ ଅଛି, ବୈଷ୍ଣବଙ୍କୁ ଏ ଦୃଷ୍ଟ ତୁମେ ଦେଖିପାରୁନି, ଅପରାଧୀ ବୈଷ୍ଣବ ଏଣେ ତ ଭଜନ ବଳ କିଛି ନାହିଁ, ମାଠିଆ ସାରା ସବୁ କଣା ହେଇକି ଯାହା ପାଣି ବୋହୁଥିବା ଷୋଳ ମାଳାରୁ ଏଣେ ବତିଶ ମାଳା ମାଇନସ୍ ରହିବ, କେବେ ବୈଷ୍ଣବ ଅପରାଧ ପୁଣି ନାମରେ ବି ଯିବନି କରିବା କ'ଣ? ଏଇଠି ସେଥିପାଇଁ ସେ କହୁଛନ୍ତି
ଶିରାଋଷିକେଶ ପଦାବି ବନ୍ଦନେ କାମସ୍ୟ ଦାସ୍ୟେ ନ ତୁ କାମ କାମୟା ଯତ ଉତ୍ତମ ଶ୍ଳୋକ ଜନାଶ୍ରୟରତି।
ଦୁଇଟି କଥା ଏଥିରେ ସରିଗଲେ, ଏ ତିନୋଟି ତ ବିସ୍ତାର ଭାବରେ କାଲିଠୁ ପୁରା ପ୍ଲେନ୍ କଥା ଆସିବେ, କାରଣ ଏ ତିନୋଟି ଗୌଡ଼ିଆ ବୈଷ୍ଣବର ସିଦ୍ଧାନ୍ତ, ତାପରେ ଭାଗବତ ସିଦ୍ଧାନ୍ତ ହିସାବରେ ଆମେ ଯିବା। କାମସ୍ୟ ଦାସ୍ୟେ ନ ତୁ କାମ କାମୟା, ଏଇ ଯେଉଁଗୁଡ଼ାକ ସବୁ କରୁଥିଲେ ଚକ୍ରବାଦ ଲେଖୁ ସ୍ୱାମୀବାଦ ଲେଖୁଛନ୍ତି କାମ ସ୍ରଚନ୍ଦନାଦି ସେବା ଦାସ୍ୟ ନିମିତ୍ତ ତତ୍ ପ୍ରସାଦ ସ୍ୱୀକାରତି ନ ତୁ କାମ କାମୟା ବିଷୟ ଇଚ୍ଛା, ଯେଉଁ ପ୍ରସାଦ ଯେଉଁ ଚନ୍ଦନ ଯେଉଁ ଫୁଲ ଯେଉଁ ବସ୍ତ୍ର ପିନ୍ଧୁଥିଲେ ନ ତୁ କାମ କାମୟା ବିଷୟ ଇଚ୍ଛା ପାଇଁ ନୁହେଁ, ତ ଦାସ୍ୟ ଭଗବାନଙ୍କର ଦାସ ହେବି ପ୍ରଭୁଙ୍କର ଦାସ ହେବି, ଚନ୍ଦନ ପିନ୍ଧୁଥିଲେ ଫୁଲମାଳ ପ୍ରସାଦ ମାଳ ବସ୍ତ୍ର ପିନ୍ଧୁଥିଲେ ଯାହା କିଛି ପ୍ରସାଦ ପାଉଥିଲେ ଭଗବାନଙ୍କର ଦାସ, ବିଷୟ ଇଚ୍ଛା ଭୋଗ ଇଚ୍ଛା କିଛି ନଥିଲା। ଚକ୍ରପଦ କ'ଣ ଲେଖିଲେ କାମ ବିଳାସମ ଦାସ୍ୟ ହରେ ଅହମ୍ ଦାସ ହୁଆସ, ହରିଙ୍କର କେମିତି ଦାସ ହେବି ଏଥିପାଇଁ କାମ କରୁଥିଲେ ଠିକ, କେବଳ ଏହା ନାହିଁ ଏବଂ ନ ତୁ କାମ କାମୟା ବିଷ ଭୋଗ ଇଚ୍ଛା ସପ୍ତମୀ ଅର୍ଥେ ତୃତୀୟା, ମୁଁ ତ ପଢ଼ିନି ସେ କହିଲେ ଏଇଟା ସପ୍ତମୀ ଅର୍ଥରେ ତୃତୀୟା ଲାଗିବ, ଏଇଟା ତୃତୀୟ ବିଭକ୍ତି ଲାଗିବ, ସପ୍ତମୀ ଅର୍ଥେ ତୃତୀୟା କହିଲେ ଏ ବିଶାଳ ବଡ଼ ପଣ୍ଡିତ ରାଧାରାଣୀ ତାଙ୍କ ବ୍ୟାକରଣ ପଢ଼ିଛନ୍ତି ଚକ୍ରଦ୍ୱାର, ଏଠି ସେ ଅର୍ଥ ହବନି ସେ କ'ଣ ମୁଁ ତ ବୁଝିନି ଜାଣ, ତ ସପ୍ତମୀ ଅର୍ଥ ତୃତୀୟା କେବଳ ଲେଖା ହେଇଛି ପଢ଼ିଦେଲି। କଥମ ଚକାର କାହିଁକି ଏଗୁଡ଼ା କରୁଥିଲେ, ଚନ୍ଦନ ନାଉଥିଲେ ଫୁଲ ନାଉଥିଲେ ସେବା କରୁଥିଲେ, ସବୁ ଯେଉଁ ଯେତିକି ଆମେ ଶୁଣିଲେ ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଯେଉଁ ସେବା କରୁଥିଲେ କାହିଁକି କରୁଥିଲେ, ଦାସ୍ୟ କାମୟା ଦୁଇ ଜଣଙ୍କର ଦାସ କାମନା, ଭଗବାନଙ୍କର ଦାସ ଆଉ ବୈଷ୍ଣବର ଦାସ, ଏଠି କହୁଛନ୍ତି ବା ଯଥା ଉତ୍ତମ ଶ୍ଳୋକ ଜନାଶ୍ରୟ ରତି, ବୈଷ୍ଣବଙ୍କ ଚରଣ ମୋର କେମିତି ରତି ରହିବା, ଭଗବାନଙ୍କ ଚରଣ କେମିତି ରତି, ଏଠି ଚକ୍ରବାଦ କହୁଛନ୍ତି ଉତ୍ତମ ଶ୍ଳୋକ ଜନା ପ୍ରହ୍ଲାଦାଦୟ ଆଶ୍ରୟ ଯସ୍ୟା ତସ୍ୟା ଭୂତ ନିଷ୍କାମ ଏବ ରତି, ପ୍ରହ୍ଲାଦ ଆଦି ଭକ୍ତଙ୍କର ଯେଭଳି ନିଷ୍କାମ ରତି ଥିଲା ମୋର କେମିତି ହବ ସେଇ ଉଦ୍ଦେଶ୍ୟରେ ଭଗବାନ ସେବା କରିଥିଲି, ଆଉ ହରିଙ୍କର ମୁଁ କେମିତି ଦାସ ହେବି? କେଉଁ ସିଦ୍ଧାନ୍ତ? ବୃତ ପ୍ରଭୁଙ୍କର ସିଦ୍ଧାନ୍ତ, ଅହଂ ହରେ ତବ ଦାସ, ଅହଂ ହରେ ତବ ପାଦୈକ ମୂଲମ ଦାସାନ୍ ଦାସ ଭବିତାସ୍ମି ଭୂୟ। ବୃତ ପ୍ରଭୁ କହିଲେ, ନା ପ୍ରଭୁ ମୋତେ ଠକେଇ ଦେଲେ ଆପଣ, ମୁଁ ଚିତ୍ରକେତୁ ରୂପେ ଥିଲାବେଳେ ସଂକର୍ଷଣ ଭଗବାନ ମୋତେ ଆପଣ ଠକେଇ ଦେଇଛନ୍ତି। ଭଗବାନ କହିଲେ, ମୁଁ ତୋତେ କ'ଣ ଠକେଇଛି? ମୁଁ ଦାସ ହେଇଥିଲୁ, ସେଇ ଶରୀରରେ ଶରୀର ପରିବର୍ତ୍ତନ ନକରି ବିମାନରେ ବୁଲୁଥିଲୁ, ମୁଁ କ'ଣ ଠକେଇଛି? ସୁନ୍ଦରୀ ନାରୀମାନଙ୍କ ସହିତ ହରିଗାନ କରୁଥିଲୁ, ମୁଁ କ'ଣ ଠକେଇଛି? ମୋତେ ପ୍ରଭୁ ଠକେଇ ଦେଇଛନ୍ତି, ମୁଁ ଠକିଗଲି କାହିଁକି? ଆପଣଙ୍କର ଦାସ ହେଲେ, କିନ୍ତୁ ଭକ୍ତର ଦାସ ହେଇପାରିଲେ। ଅହଂ ହରେ ତବ ଦାସ ପାଦୈକ ମୂଲମ ଦାସାନୁ ଦାସ ଭବିତାସ୍ମି ଭୂୟ ଭୂୟ। ବାରମ୍ବାର ମୁଁ ଆଉ ଥରେ ହେବି, ଭଗବାନ କହୁଛନ୍ତି ତୁ ଦାସ ହେଇଛୁ। କହିଲେ, ନା 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 ନା, ଆପଣଙ୍କର ଦାସ ହେଇକି ମୁଁ ଠକିଗଲି। କୃଷ୍ଣ ଦାସ ଠକିବ ଆଜ୍ଞା, କିନ୍ତୁ ଯିଏ କୃଷ୍ଣଙ୍କର ଦାସର ଦାସ ସେ କେବେ ଠକିବନି, କେବେ ଠକିବନି। କ'ଣ ସେ ବନ୍ଧନ ଗୋଟେ ବୈଷ୍ଣବ ପଦ ନାହିଁ, ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ତେ ଯେ ଆର୍ ସବେ ମରେ ଅକାର। ଏଠି ଆଶ୍ରୟ କାହା? ବୈଷ୍ଣବ ଆଶ୍ରୟ ଭଜନ, କୃଷ୍ଣଙ୍କୁ ଆଶ୍ରୟ କରି ଭଜନ କରି ମରିଯିବ, ଚିତ୍ରକେତୁ ତାର ପ୍ରମାଣ। ନିଷ୍କାମ ରତି ମାଗୁଛନ୍ତି ଅମ୍ବରୀଶ ମହାରାଜ, ପ୍ରଭୁ ନିଷ୍କାମ ମତି ରହୁ ବୈଷ୍ଣବଙ୍କ ଚରଣରେ ପ୍ରହ୍ଲାଦ, ଏଥିପାଇଁ ସେ ସେବା କରୁଥିଲେ। ନ ତୁ କାମ କାମୟା ନ ତୁ ଭୋଗ ଇଚ୍ଛୟା ଯଥା ଉତ୍ତମ ଶ୍ଳୋକ ଜନାଶ୍ରୟ ରତି। ସରିଗଲେ ସିଦ୍ଧାନ୍ତ, ଏଇଭଳି ଭାବରେ କର୍ମ କରି କ'ଣ କରୁଥିଲେ? ଏବଂ ସଦା କର୍ମ କଲାପାତ୍ମନମ ପରେ ଅଧିଯଜ୍ଞେ ଭଗବତୀ ଅଦକ୍ଷ ଯେ ସର୍ବାତ୍ମ ଭାବ ବିଦଧମ୍ମହି ଇମମ ଇମମ ତନ୍ନିଷ୍ଠ ବିପ୍ରଭିତ ସସାସ। ପ୍ରଶ୍ନ ଉଠେଇ ପାରନ୍ତି, ଯଦି ଚକ୍ରବର୍ତ୍ତୀ ରାଜା ହେଇକି ସବୁବେଳେ ଠାକୁରଙ୍କର ପୂଜା, ବୈଷ୍ଣବ ବନ୍ଦନା, ବୈଷ୍ଣବଙ୍କ ଦର୍ଶନ, ଧାମକୁ ପରିକ୍ରମା, ତୁଳସୀ ସେବା, ବିଗ୍ରହ ସେବା କରୁଥିଲେ, ଶାସନ କେମିତି କରୁଥିଲେ? ଏଠି କହୁଛନ୍ତି ସର୍ବତ୍ର ଭଗବତ ଦୃଷ୍ଟି ହେଇ ଏବଂ ସଦା କର୍ମ କଲାପ ଆତ୍ମନ, ଏଇଭଳି ଭଗବତ କର୍ମରେ ନିଯୁକ୍ତ ହେଇକି ପରେ ଅଧିଯଜ୍ଞେ ଭଗବତ ଅଧ୍ୟକ୍ଷ ଯେ, ସେ ଭଗବାନଙ୍କର ବିଶେଷ, ଯିଏ ପର, ଯିଏ ଭଗବାନ, ଯିଏ ଅଧ୍ୟକ୍ଷ, ଯିଏ ଭଗବତୀ, ତାଙ୍କର ସର୍ବାତ୍ମ ଭାବ ସର୍ବତ୍ର ଭଗବାନ ଦେଖୁଥିଲେ। ଆଜ୍ଞା, ଗୃହସ୍ଥ ଜୀବନ, ଗୃହସ୍ଥ ଜୀବନରେ ଏ ସ୍ଥିତିକି ସେ ଯାଇଥିଲେ। ଜୀବ ଗୃହସ୍ଥ ନୁହେଁକି ବ୍ରହ୍ମଚାରୀ ନୁହେଁ, ସେ ତ ଆତ୍ମା। ଆଉ ସର୍ବାତ୍ମ ଭାବମ ବିଦଧତେ ମହି ଇମ ବିଦଧତେ, ଭଗବାନଙ୍କୁ ସର୍ବତ୍ର ଦେଖିକି ଶାସନ କେମିତି କରୁଥିଲେ? କେମିତି ପ୍ରଶ୍ନ କରନ୍ତି, ତାଙ୍କ ରାଜା ଡ୍ୟୁଟିରେ ତା ଭୁଲ କରୁଥିବେ? କହିଲେ, ନା ନା ନା, ତତ୍ନିଷ୍ଠ ବିପ୍ର ଅଭିହିତ ଶାସନ, ଭଗବତ ନିଷ୍ଠ ବ୍ରାହ୍ମଣମାନଙ୍କର ଆଦେଶରେ ଶାସନ କରୁଥିଲେ। ବ୍ରାହ୍ମଣମାନେ ତାକୁ କହୁଥିଲେ, ଅମ୍ବରୀଶ, ବଶିଷ୍ଠ, ଗୌତମ, ତାଙ୍କ ନାଁ ଆସିବ ଆପଣ ଶୁଣିବେ, ବିଶ୍ୱନାଥ ଚକ୍ର ଠାକୁର ବହୁତ ବଡ଼ ଟୀକା ଏହା ଉପରେ ଲେଖିଛନ୍ତି। ହରିଭକ୍ତିନିଷ୍ଠ ବ୍ରାହ୍ମଣେନ ଅଭିହିତ, ସଂକ୍ଷେପରେ କୁହାଯାଉଛି, ହରିଭକ୍ତିନିଷ୍ଠ ବ୍ରାହ୍ମଣେନ ଅଭିହିତ ତ୍ୱାମ ଅଷ୍ଟଏବ ଜାମମ ନିର୍ବିକ୍ଷେପମେବ ସର୍ବାତ୍ମାନମ ହରିଭଜ। ବଶିଷ୍ଠାଦି ଋଷିମାନେ କହୁଥିଲେ, ହେ ଅମ୍ବରୀଶ, ଅଷ୍ଟଜାମ ବିନା କାଳକ୍ଷେପଣ କରି କୌଣସି ଚିନ୍ତା ନ କରି ତୁମେ ହରିଙ୍କୁ ଭଜନ କର। ରାଜ୍ୟେ କର୍ମାଣି ସ୍ୱନିଯୁକ୍ତେ ଯୋଗ୍ୟ ପୁରୁଷ ଏବଂ ମହି ସାଧଚେତି, ତାଙ୍କୁ ଶିଖାଉଥିଲେ ତୁମେ ରାଜ୍ୟରେ ପୁରୁଷମାନଙ୍କୁ ସବୁ ନିଯୁକ୍ତି କରିଦିଅ, ତୁମେ କିଛି କର, ମ୍ୟାନେଜମେଣ୍ଟ ତୁମେ କର, ତୁମେ ହରିଭଜନ ଲାଗ, ହରିଭଜନ ବଳରେ ମ୍ୟାନେଜମେଣ୍ଟ। ପ୍ରଭୁପାଜୀ ମ୍ୟାନେଜମେଣ୍ଟ କରୁଛନ୍ତି, ଯେତେବେଳେ ମ୍ୟାନେଜମେଣ୍ଟ କଥା ଆସ, ପ୍ରଭୁପାଜୀଙ୍କ କଥା ଆସ, ଆରେ ନୂଆ ନୂଆ ମୁମେଣ୍ଟ ସବ ବିଦେଶୀ ଭକ୍ତମାନଙ୍କୁ ନେଇ ଷ୍ଟାର୍ଟ କରୁଛନ୍ତି, ଏତେ ଶାସ୍ତ୍ର ରଚନା, ଲକ୍ଷ୍ମଣା ଜପ, ଭ୍ରମଣ କରିବା, ସବ ମ୍ୟାନେଜମେଣ୍ଟ ଏ ଟୁ ଜେଡ୍, କିଭଳି ବୁକ୍ ଡିଷ୍ଟ୍ରିବ୍ୟୁସନ୍ ହେବ, କିଭଳି ଇସ୍କନ ରହିବ 10,000 ବର୍ଷ ପାଇଁ, ସବୁ ରୁଲ୍ସ ରେଗୁଲେସନ କେମିତି ମ୍ୟାନେଜମେଣ୍ଟ କରୁଥିଲେ, କିଛି ଡିଷ୍ଟର୍ବାନ୍ସ ନାହିଁ, ଯାହା ହେଉଥିଲା ସବୁ କଣ୍ଟ୍ରୋଲ କରିପାରୁଥିଲେ। କେଉଁ ବୟସରେ? ପରିପକ୍ଵ ବୟସରେ। ହରିଭଜନ ବଳ, ଗୋଟେ ବଦ୍ଧ ଜୀବ, ଗୋଟେ ବଦ୍ଧ ଜୀବକୁ କଣ୍ଟ୍ରୋଲ କରିପାରିବନି ନା? ବଦ୍ଧ ଜୀବଟା ତା ଗୁଣ ଭିତରେ ଅଛି, ଆଉ ଗୋଟେ ବଦ୍ଧ ଜୀବ ଗୁଣ ଭିତରେ ଅଛି, ତା ଗୁଣ ତା ଗୁଣ ଟକ୍କର ଲାଗିବ ଆଉ। ହରିଭଜନ କଲା ମାନେ ଭଗବାନ ତାଙ୍କୁ କଣ୍ଟ୍ରୋଲ କରିଦେବେ, ସେ ହରିଙ୍କ ସ୍ୱାର୍ଥ ପାଇଁ ସବୁକିଛି ମ୍ୟାନେଜମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ଆଉ ହରି ତାକୁ କଣ୍ଟ୍ରୋଲ କରି ସେ ଜୀବକୁ ଆଙ୍କୁଶ ଲଗେଇ। ବଶିଷ୍ଠାଦି ଋଷିମାନେ କହୁଥିଲେ, ହେ ଅମ୍ବରୀଶ ଅଷ୍ଟଜାମ ତୁମେ ଭଗବାନଙ୍କର ଭଜନ କରିଚାଲ, ଲୋକମାନଙ୍କୁ ନିଯୁକ୍ତି କରିଦିଅ। କୌଣସି ଉପଦ୍ରବ ନଥିଲା, ଭଗବାନ ସବୁକିଛି କଣ୍ଟ୍ରୋଲ କରୁଥିଲେ ସବୁକିଛି। ସମୟ ତ ହେଇଗଲା, ଏଇଭଳି କାଲି ପୁରା ଡାଇରେକ୍ଟ ଅମ୍ବରୀଶ ମହାରାଜଙ୍କର ଏତେ ବର୍ଣ୍ଣନା ଚାରିଗଲା। ବର୍ତ୍ତମାନ ରାଜ୍ୟ ଶାସନ କରୁଥିଲେ, କିଭଳି ଭଗବାନ ତାଙ୍କୁ ଚକ୍ର ଦେଇଥିଲେ, କିଭଳି ସେ ଦ୍ୱାଦଶ ବ୍ରତ ପାଳନ କରୁଥିଲେ ଆସିଯିବ। ବର୍ତ୍ତମାନ ଅମ୍ବରୀଶ ମହାରାଜଙ୍କର ନବଦା ଭକ୍ତି ସବୁ ଅଙ୍ଗକୁ କିଭଳି ପାଳନ କରୁଥିଲେ ତାକୁ ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଦେଇସାରିଲେ, ଏବଂ କାଲି ଆମେ ଶୁଣିବା ସୁନ୍ଦର ଯଜ୍ଞ ଆଦି ଅନୁଷ୍ଠାନ କର୍ମ କରି ତାଙ୍କ ରାଜ୍ୟର ପ୍ରଜାଙ୍କର କଥା ଶୁଣିବା। ପ୍ରଜାମାନେ ବି ସ୍ୱର୍ଗ ବୁଝିବା ପାଇଁ ଇଚ୍ଛା କରୁନଥିଲେ, କେହି କୌଣସି ପ୍ରଜା ଚାହୁଁନଥିଲେ ଆମେ କୁଆଡ଼େ ଯିବୁ ବୋଲି। ସମସ୍ତ ଅମ୍ବରୀଶ ମହାରାଜଙ୍କର ସମସ୍ତ ପ୍ରଜା ଭଗବାନଙ୍କୁ ଦର୍ଶନ କରୁଥିଲେ, ଭାଗବତରେ ପ୍ରସନ୍ନ ସୁଖଦେବ ଗୋସ୍ୱାମୀ କହିଲେ ସମସ୍ତେ ହୃଦୟରେ ଭଗବାନଙ୍କୁ ଦେଖୁଥିଲେ। କେମିତିକା ରାଜା ସେ, କେମିତିକା ଭକ୍ତ, ଆସନ୍ତାକାଲି ଏ ବିଷୟରେ ଶୁଣିବା। ଏଇଠି କଥାକୁ ବିଶ୍ରାମ ଦେଉଛି।